ଏକ ସଭା ପାଇଁ ବଡ଼ କଷ୍ଟରେ ଏହି ସଭା ଟିକେ ତାଠାରୁ ଭିନ୍ନ ସଭା ହେବ, ଯାହାକି ଆମର ସାଧାରଣତଃ ଏଠାରେ ହୋଇଥାଏ। ପ୍ରାୟତଃ ପ୍ରତ୍ୟେକ ଥର ଯେତେବେଳେ ଆମେ ଏଠାରେ ଏକାଠି ଆସୁ, ଏହା ଏକ ସଭା ହୋଇଥାଏ ରୋଗୀମାନଙ୍କର ଆରୋଗ୍ୟତା ପାଇଁ ଏବଂ ଶାରୀରିକ ଆବଶ୍ୟକତା ପାଇଁ। ଏହା ସେଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥାଏ। କିନ୍ତୁ ଆଜି ରାତି ଆମେ ପ୍ରାଣର ଆରୋଗ୍ୟତା ପାଇଁ ଏହି ଉଦ୍ଦୀପନାକୁ ଆରମ୍ଭ କରିଅଛୁ, ମନୁଷ୍ୟର ସେହି ଆତ୍ମା ପାଇଁ। ତଥାପି ଯଦି ପ୍ରଭୁ ଇଚ୍ଛା କରନ୍ତି, ରବିବାର ସକାଳେ, ରବିବାର ଶ୍ରେଣୀରେ, ରବିବାର ସକାଳରେ ପ୍ରଭୁଙ୍କର ଇଚ୍ଛା ହେଲେ, ଆମେମାନେ ରବିବାର ସକାଳ ପାଇଁ ରୋଗୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଯାଉଅଛୁ ଓ ଏକ ନିୟମିତ ଆରୋଗ୍ୟତାର ଧାଡ଼ି କରିବାକୁ ଯାଉଅଛୁ। ଏବଂ ଏହି ସପ୍ତାହାନ୍ତ ରାତିଗୁଡ଼ିକରେ ଆମେମାନେ ସେହି ପ୍ରାଣ ପାଇଁ ଅନନ୍ତ ବିଷୟଗୁଡ଼ିକ କହିବା ହେତୁ ଅତ୍ୟଧିକ ଚାପଗ୍ରସ୍ତ ଅଟୁ। ତେବେ ଆମେ ଜାଣୁ ଯେ ଯେତେବେଳେ ଏକ ଶରୀର ସୁସ୍ଥ ହୋଇଥାଏ, ତାହା ଆମ ସମସ୍ତଙ୍କୁ ଖୁସି କରିଥାଏ, କାରଣ ଆମେ ଜାଣୁ ଯେ ତାହା ନିଶ୍ଚିତ ଭାବରେ ଏହା ଦର୍ଶାଏ ଯେ ଆମ ପରମେଶ୍ୱର ରୋଗୀମାନଙ୍କୁ ସୁସ୍ଥ କରନ୍ତି। କିନ୍ତୁ ସେହି ଅସୁସ୍ଥ ବ୍ୟକ୍ତି ଯଦି ସେ ଅଧିକ ସମୟ ବଞ୍ଚିବେ, ହୋଇପାରେ ଯେ ସେ ପୁନର୍ବାର ଅସୁସ୍ଥ ହେବେ, ବୋଧହୁଏ ସେହି ସମାନ ରୋଗରେ ଯେଉଁଥିରେକି ସେ ସୁସ୍ଥତା ଲାଭ କରିଥିଲେ ପୀଡିତ ହେବେ। ଅବଶ୍ୟ ତା ଆରୋଗ୍ୟତାକୁ ଅନ୍ୟଥା କରେ ନାହିଁ। ସେହି ଚିକିତ୍ସକ ନିମୋନିଆ ପାଇଁ ଔଷଧ ଦେବେ ଏବଂ ହୋଇପାରେ ଯେ ଦୁଇ ଦିନ ଉତ୍ତାରେ ଡାକ୍ତର ସେମାନଙ୍କୁ ସୁସ୍ଥ ଘୋଷଣା କରିସାରିବା ପରେ ସେ ନିମୋନିଆରେ ମରିଯିବେ। ଏହା ପୁନର୍ବାର ଘଟିଥାଏ। କିନ୍ତୁ ଯେତେବେଳେ ସେହି ପ୍ରାଣ ସୁସ୍ଥ ହୋଇଥାଏ, ସେତେବେଳେ ଆପଣଙ୍କ ପାଖରେ ଆପଣଙ୍କଠାରେ ଅନନ୍ତ ଜୀବନ ରହିଥାଏ। ଏବଂ ମୁଁ ବିଶ୍ୱାସ କରେ ଯେ ଆମେ ପ୍ରଭୁ ଯୀଶୁଙ୍କ ଆଗମନର ଏତେ ନିକଟବର୍ତ୍ତୀ ଅଟୁ ଯେ ଏହା ଆମକୁ ଯଥାସମ୍ଭବ ପ୍ରତ୍ୟେକ ପ୍ରାଣକୁ ଯେତିକି ଆମେମାନେ ପାରୁ ରାଜ୍ୟକୁ ଆଣିବା ନିମନ୍ତେ ଏବଂ ଲୋକମାନଙ୍କ ନିକଟକୁ ରାଜ୍ୟକୁ ନେଇ ଆସିବା ନିମନ୍ତେ ବାଧ୍ୟ କରାଏ, ଯେପରିକି ଆମେମାନେ ଆମର ଆତ୍ମାରେ ସୁସ୍ଥ ହୋଇପାରୁ। ମୁଁ ବିଶ୍ୱାସ କରେ ଯେ ଯୀଶୁଙ୍କ ଶରୀରଟି ହେଉଛି ସବୁଠାରୁ ଅସୁସ୍ଥ ଶରୀର, ଯାହାକି ମୁଁ ଜାଣେ ତାହା ହେଉଛି ସେହି ଶରୀର ପୃଥିବୀରେ ଥିବା ଖ୍ରୀଷ୍ଟଙ୍କ ଆତ୍ମିକ ଶରୀର, ତାହା ବହୁତ ଅସୁସ୍ଥ ଅଟେ। ଏବଂ ବର୍ତ୍ତମାନ ଆମେମାନେ ଆପଣଙ୍କୁ ଗୋଟିଏ ରାତିର ଅଧିକ ସମୟ ପାଇଁ ରଖିବାକୁ ଯୋଜନା କରୁନାହୁଁ, କାରଣ ପ୍ରଥମ ରାତିରେ ଆମ ପ୍ରିୟ ବନ୍ଧୁମାନଙ୍କୁ ବସାଇବା ପାଇଁ ଯଥେଷ୍ଟ ସ୍ଥାନ ନାହିଁ। ଆମେମାନେ ଏକ ନୂତନ ଗୀର୍ଜାଘରର ନିର୍ମାଣର ପ୍ରକଳ୍ପରେ ଅଛୁ। ଠିକ ଏଠାରେ ଏହି ସ୍ଥାନରେ ଏକ ବଡ଼ ଆରାଧନାଳୟଟିଏ କିମ୍ବା ପ୍ରଭୁ ଯେଉଁ ଆଡ଼କୁ ବି କଢ଼ାଇ ନେବେ, କିନ୍ତୁ ଯେତେଦୂର ଆମେମାନେ ଜାଣୁ ଏଠାରେ। ଏବଂ ବର୍ତ୍ତମାନ ଆମେମାନେ ବୁଧବାର ଠାରୁ ନେଇ ରବିବାର ପର୍ଯ୍ୟନ୍ତ ସଭାଗୁଡ଼ିକର ବିବରଣୀ ଦେଉଅଛୁ, କିନ୍ତୁ ତେବେ ରବିବାର ଦିନରେ ତାହା ଖ୍ରୀଷ୍ଟମାସ ଛୁଟିରେ ମିଶୁଅଛି। କିନ୍ତୁ ତାହା ଯେତେବେଳେ ବି ପ୍ରଭୁ ଆମକୁ ବନ୍ଦ କରିବାକୁ କହିବେ, ତାହା ସେହି ସମୟ ହେବ। ଆମେ ଜାଣିନାହୁଁ ଯେ ପରିଣାମ ଗୁଡ଼ିକ କ'ଣ ହେବ, କିନ୍ତୁ ଏହା ବିଶ୍ୱାସ କରି ଯେ ଏଠାରେ ଏହି ଆରାଧନାଳୟ ଏବଂ ଆମର ସଙ୍ଗୀ ମଣ୍ଡଳୀ ଗୁଡ଼ିକରେ ଲୋକମାନେ, ଯାହାକି ହେଉଛି ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଉଟିକାରେ ଥିବା ହୋଲିନେସ୍ ଟାବେର୍ନାକଲ, ଯାହାର ପାଳକ ଭାଇ ଗ୍ରାହମ ସ୍ନେଲିଂ ଅଟନ୍ତି, ଓ ନ୍ୟୁ ଆଲବାନୀରେ ଯେଉଁଠାରେ ଭାଇ ଜୁନି ଜ୍ୟାକ୍ସନ୍ ପାଳକ ଅଟନ୍ତି, ପୁଣି ରାଜମାର୍ଗରେ ମଧ୍ୟ ଯେଉଁଠାରେ ଭାଇ ରୁଡେଲ ପାଳକ ଅଟନ୍ତି, ଆମେ ଏବଂ ସେମାନେ ଏହି ଆରାଧନାଳୟର ସଙ୍ଗୀ ମଣ୍ଡଳୀମାନେ ଆମେ ଆମର ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଏକ ଉତ୍ତମ ସହଭାଗିତାରେ ଆଣିବାକୁ ଚେଷ୍ଟା କରୁଛୁ, ତାହା ହିଁ ଆମର ଉଦ୍ଦେଶ୍ୟ ଅଟେ। ତେଣୁ ମୁଁ ପରବର୍ତ୍ତୀ କିଛି ରାତି ପାଇଁ ପାଠ କରିବାକୁ ଏବଂ ଶିକ୍ଷା ଦେବାକୁ ବାଛିଅଛି।
Tonight I want to speak on the subject of what is the Holy Ghost.
ଆଜି ରାତି ମୁଁ ଏହି ବିଷୟ ଉପରେ କହିବାକୁ ଚାହେଁ, ପବିତ୍ର ଆତ୍ମା କ'ଣ ଅଟେ, ଏବଂ ଆସନ୍ତା କାଲି ରାତି ମୁଁ ତାହା ଉପରେ ପ୍ରଚାର କରିବାକୁ ଚାହେଁ, ଏହା କ'ଣ ପାଇଁ ଦିଆଗଲା। ଏବଂ ଶୁକ୍ରବାର ରାତି ଏବଂ ରେକର୍ଡ କରୁଥିବା କର୍ମୀମାନଙ୍କୁ ମୁଁ ଶୁକ୍ରବାର ରାତିରେ ଏହାକୁ ରେକର୍ଡ କରିବା ପାଇଁ ଚାହେଁ ନାହିଁ। ମୁଁ କିପରି ପବିତ୍ର ଆତ୍ମା ପାଇବି, ଏବଂ ଯେତେବେଳେ ମୁଁ ଏହା ପାଇବି ମୁଁ କିପରି ଜାଣିବି। ଏବଂ ତାପରେ ଆମେ କେବଳ ଅପେକ୍ଷା କରିବା, ତାପରେ ଦେଖିବା ଯେ ଶନିବାର ଏବଂ ରବିବାର ପାଇଁ ପ୍ରଭୁ ଆମକୁ କେଉଁଥିରେ କଢ଼ାଇ ନେବେ, ଏବଂ ରବିବାର ସକାଳେ ଏକ ଆରୋଗ୍ୟତା ସେବା ଓ ରବିବାର ରାତି ପାଇଁ ଅନ୍ୟ ଏକ ସୁସମାଚାର ପ୍ରଚାର ସେବା। ଏବଂ ବର୍ତ୍ତମାନ ଆମେମାନେ ଚାହୁଁ ଯେ ସମସ୍ତେ ଏହା ଜାଣନ୍ତୁ, ଆଉ ମୁଁ ଜାଣେ ଯେ ରେକର୍ଡର ଗୁଡିକ ପଛ କୋଠରୀରେ ଚାଲୁଅଛି, ଏବଂ ଆମେ ଏହା କହିବାକୁ ଚାହୁଁ କାରଣ ଏହିପରି ସଭାଗୁଡ଼ିକରେ ସୁସମାଚାର ପ୍ରଚାର ହେଉଥିବା ଉପରେ ଆମ ପାଖରେ ବିଭିନ୍ନ ନାମଧାରୀ ମଣ୍ଡଳୀରେ ଲୋକମାନେ ରହିଥାନ୍ତି, ଯେଉଁମାନଙ୍କୁ କି ପ୍ରତ୍ୟେକ ଜଣଙ୍କୁ ସେମାନଙ୍କର ନିଜ ନିଜର ବିଶ୍ୱାସ କ୍ଷେତ୍ରରେ ଶିକ୍ଷା ଦିଆଯାଇଥାଏ, ଏବଂ ତାହା ଠିକ ଅଟେ। ମୁଁ କେବେ ବି ଭାଇମାନଙ୍କ ମଧ୍ୟରେ ମତଭେଦ ବୁଣିବାର ଦୋଷୀ ହେବାକୁ ଚାହେଁ ନାହିଁ, ଏବଂ ସଭାଗୁଡ଼ିକରେ ମୁଁ କେବଳ ଶାସ୍ତ୍ରର ମହାନ ସୁସମାଚାର ସତ୍ୟତା ଗୁଡ଼ିକ ବିଷୟରେ ପ୍ରଚାର କରେ, ଯାହାକି ମୋର ସଭାକୁ ପ୍ରାୟୋଜିତ କରୁଥିବା ମୋର ଭାଇମାନେ ବିଶ୍ୱାସ କରନ୍ତି। ମାତ୍ର ଏଠାରେ ଆରାଧନାଳୟରେ ମୁଁ ତାହା ବିଷୟରେ କହିବାକୁ ଚାହେଁ ଯାହା ଆମେ ବିଶ୍ୱାସ କରୁ। ଅତଏବ ଯଦି ଆପଣ ଏହା ବୁଝନ୍ତି ନାହିଁ, ତାହେଲେ ମୁଁ ଆପଣମାନଙ୍କଠାରୁ ଏକ ଛୋଟ ଚିଠି କିମ୍ବା ଟିପ୍ପଣୀଟିଏ ପାଇବା ହେତୁ ବହୁତ ଖୁସି ହେବି, ଯେଉଁଥିରେ ମୋତେ ତାହା ବିଷୟରେ ଏକ ପ୍ରଶ୍ନ ପଚାରନ୍ତୁ ଯେ ଆମେ ତାହା ସେହିପରି କାହିଁକି ବିଶ୍ୱାସ କରୁ, ଏବଂ ମୁଁ ତାହାକୁ ମୋର ଯଥାସମ୍ଭବ ସର୍ବୋତ୍ତମ ଭାବରେ ବ୍ୟାଖ୍ୟା କରିବା ପାଇଁ ଚେଷ୍ଟା କରିବାକୁ ଖୁସି ହେବି। ଆପଣ ଜାଣନ୍ତି, ପ୍ରତ୍ୟେକ ମଣ୍ଡଳୀ, ଯଦି ଆପଣଙ୍କର କୌଣସି ଏକ ଶିକ୍ଷା ନାହିଁ, ତେବେ ଆପଣ ଏକ ମଣ୍ଡଳୀ ନୁହନ୍ତି। ଆପଣଙ୍କ ପାଖରେ ତ ଏପରି କିଛି ରହିବାକୁ ଅଛି ଯାହା ପାଇଁ ଆପଣ ଛିଡ଼ା ହୁଅନ୍ତି, ଏପରି କିଛି ନୀତିମାନ ଯାହା ଆପଣ ଧରି ରଖିଥାନ୍ତି, ଏବଂ ଏହି ବିଷୟର ନିର୍ବିଶେଷରେ ଯେ ଜଣେ ବ୍ୟକ୍ତିର ସମ୍ପର୍କ କିମ୍ବା କେଉଁ ନାମଧାରୀ ମଣ୍ଡଳୀ ସହିତ ହୋଇଥାଇପାରେ, ଯଦି ସେହି ବ୍ୟକ୍ତି ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଜନ୍ମଗ୍ରହଣ କରିଛନ୍ତି, ଯାହା ହେଉ ନା କାହିଁକି ତାହା ମୋର ଭାଇ କିମ୍ବା ମୋର ଭଉଣୀ ଅଟେ। ଆମେ ଅନ୍ୟାନ୍ୟ ବିଷୟଗୁଡ଼ିକରେ ପୃଥକ ହୋଇପାରୁ ଯେତିକି ପୃଥକ ପଶ୍ଚିମ ଠାରୁ ପୂର୍ବ ଅଟେ, କିନ୍ତୁ ତଥାପି ଆମେମାନେ ଭାଇ ଅଟୁ, ଏବଂ ମୁଁ ସେହି ଭାଇଙ୍କୁ ଖ୍ରୀଷ୍ଟଙ୍କ ସହିତ ଏକ ନିକଟବର୍ତ୍ତୀ ଅଧିକ ଉତ୍ତମ ଭାବରେ ଚାଲିବାକୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବା ଅପେକ୍ଷା ଆଉ କିଛି କରିବି ନାହିଁ, ଏବଂ ମୁଁ ବିଶ୍ୱାସ କରେ ଯେ କୌଣସି ବାସ୍ତବିକ ପ୍ରକୃତ ଖ୍ରୀଷ୍ଟିଆନ ମୋ ପାଇଁ ମଧ୍ୟ ଠିକ୍ ସେହି ସମାନ ବିଷୟ ହିଁ କରିବେ। ତେବେ ମୁଁ ଏହି ଆରାଧନାଳୟକୁ ପଚାରିଅଛି, ବର୍ତ୍ତମାନ ଆମେ କେବଳ ଏକ ପ୍ରତୀକାତ୍ମକ ସଭା ପାଇଁ ଏଥିରେ ପ୍ରବେଶ କରୁନାହୁଁ, ମୁଁ ଏଥିରେ ପ୍ରବେଶ କରିବାକୁ ଚାହୁଁଛି, ଏବଂ ମୁଁ ଚାହୁଁଛି ଯେ ଆପଣ ଆଉ ଆପଣଙ୍କୁ ପଚାରିଅଛି ଯେ ଆପଣ ନିଜ ପଛରେ ଥିବା ପ୍ରତ୍ୟେକ ସେତୁକୁ ଜାଳି ଭଗ୍ନ କରିଦିଅନ୍ତୁ ଓ ପ୍ରତ୍ୟେକ ପାପକୁ ଠିକ୍ କରିଦିଅନ୍ତୁ, ଯେ ଆମେ ଏହା ଭିତରକୁ ଆମର ହୃଦୟ ଏବଂ ଜୀବନରେ ଥିବା ସମସ୍ତ ବିଷୟ ସହିତ ପ୍ରବେଶ କରୁଅଛୁ। ଆମକୁ ଏଠାରେ କେବଳ ଏକମାତ୍ର ଉଦ୍ଦେଶ୍ୟ ନେଇ ଆସିବା ଉଚିତ ଯେ ପ୍ରଭୁଙ୍କ ଆଗମନ ପାଇଁ ଆମର ପ୍ରାଣଗୁଡ଼ିକୁ ପ୍ରସ୍ତୁତ କରୁ, ଏବଂ ଅନ୍ୟ କୌଣସି ଉଦ୍ଦେଶ୍ୟ ନିମନ୍ତେ ନୁହେଁ। ଏବଂ ମୁଁ ଯେପରି କହିଅଛି ଏବଂ ବ୍ୟକ୍ତ କରିଅଛି ଯେ ହୁଏତ କୌଣସି ସମୟରେ ବୋଧହୁଏ ମୁଁ ଏପରି କିଛି ଶିକ୍ଷା ଦେଇପାରେ କିମ୍ବା କହିପାରେ ଯାହାକି ତାର ବିରୁଦ୍ଧରେ ଥିବା ପରି ଲାଗିପାରେ, ଯାହାକି ଅନ୍ୟ କେହି ଯେଉଁ ପ୍ରକାର ସେମାନେ ଏହାକୁ ବିଶ୍ୱାସ କରିଥାନ୍ତି। ମୁଁ ବିବାଦ ପାଇଁ ଆସିନାହିଁ, ଆପଣ ଦେଖନ୍ତୁ ମୁଁ ଆସିଛି ଆମେମାନେ ଏଠାରେ ପ୍ରଭୁଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ କରିବା ପାଇଁ ଅଛୁ, ଏବଂ ମୁଁ ଭାବୁଛି ଯେ ଏହି ଛୋଟ ଗୋଷ୍ଠୀ ମୋ ପାଖରେ ଏଠାରେ ମୋ ସହିତ କିଛି ଭ୍ରମଣକାରୀ ଭାଇମାନେ ଅଛନ୍ତି ଯାହାଙ୍କୁ ମୁଁ ଜାଣେ ବିଭିନ୍ନ ସ୍ଥାନରୁ ଅଟନ୍ତି, ଏବଂ ଆମେ ସେମାନଙ୍କୁ ପାଇ ଖୁସି ଅଟୁ, ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। ମାତ୍ର ସେଠାରେ ଦର୍ଶକଙ୍କ ମଧ୍ୟରେ ଯାହା ଅଛି, ଏପରିକି ଅନେକ ସହର ବାହାରୁ ଅଛନ୍ତି, ଆମ ସୀମାନ୍ତରେ ଥିବା ଆଖପାଖର ଛୋଟ ସହର ଗୁଡ଼ିକରୁ ଅଛନ୍ତି, ଏବଂ ଆମେ ଆପଣମାନଙ୍କୁ ପାଇ ଖୁସି ଅଟୁ ଏବଂ ଆପଣମାନଙ୍କୁ ଅତ୍ୟଧିକ ପ୍ରଶଂସା କରୁ। ଯଦି ଆପଣ ଏହିସବୁ ବିଷୟଗୁଡ଼ିକ ଶୁଣିବା ନିମନ୍ତେ ଆସିବା ହେତୁ ଆମକୁ ଯଥେଷ୍ଟ ପ୍ରେମ କରନ୍ତି। ପରମେଶ୍ୱର, ମୋର ପ୍ରାର୍ଥନା ଯେ ହେ ମୋର ଭାଇ ଭଉଣୀ, ଆପଣ ନିଜ ସାଙ୍ଗରେ ସେହି ସବୁଠାରୁ ମୂଲ୍ୟବାନ ଧନ ସମ୍ପତ୍ତିକୁ ଘରକୁ ନେଇଯାଆନ୍ତୁ ଯାହା ପରମେଶ୍ୱର ଆପଣଙ୍କ ହୃଦୟରେ ଢାଳିପାରନ୍ତି, ଏବଂ ଏହି ଛୋଟ ଆରାଧନାଳୟକୁ ଏହା ଦେଖି ଯେ ମୁଁ ବିଶ୍ୱାସ କରେ ଯେ ଏହା ସେ ସର୍ବଶ୍ରେଷ୍ଠ ଲୋକମାନଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି, ଯାହା ମୁଁ ବିଶ୍ୱାସ କରେ ଯେଉଁମାନେ କି ପୃଥିବୀରେ ଅଛନ୍ତି ଏହି ଆରାଧନାଳୟକୁ ଯାଆନ୍ତି। ତେବେ ମୁଁ କଦାପି କହି ନାହିଁ ସମସ୍ତ ସର୍ବୋତ୍ତମ ଲୋକ, ମୁଁ କହିଲି ପୃଥିବୀର କେତେକ ସର୍ବୋତ୍ତମ ଲୋକ ଏହି ଆରାଧନାଳୟକୁ ଯାଆନ୍ତି, କିନ୍ତୁ ଦିନକୁ ଦିନ ସଭାରୁ ସଭାକୁ ପ୍ରବେଶ କରିବାରେ ମୁଁ ଏହି ଆରାଧନାଳୟର ଅତ୍ୟଧିକ ଆବଶ୍ୟକତାକୁ ଦେଖୁଅଛି। ଏଥିରେ ଏକ ଅତ୍ୟଧିକ ଆବଶ୍ୟକତା ଅଛି, ଏବଂ ତାହା ଏକ ପରିପୂର୍ଣ୍ଣତା ନିମନ୍ତେ କିମ୍ବା ଏକ ଉତ୍ସର୍ଗୀକରଣ, ପରମେଶ୍ୱରଙ୍କ ସହିତ ଏକ ଗଭୀର ଜୀବନ, ଏକ ଅଧିକ ନିକଟତର ଚାଲିବା ନିମନ୍ତେ ଅଟେ, ଏବଂ ମୁଁ ଏହା କରିବି ବୋଲି ସେମାନଙ୍କୁ ପ୍ରତିଜ୍ଞା କରିଛି ଯେ ସେମାନଙ୍କ ପାଇଁ ଏହି ବାର୍ତ୍ତାଗୁଡ଼ିକୁ ପ୍ରସ୍ତୁତ କରିବି, ଏବଂ ଆମେ ଆପଣଙ୍କୁ ପରମେଶ୍ୱରଙ୍କ ବାକ୍ୟର ଚାରିପାଖରେ ଆମ ସହିତ ସହଭାଗିତାରେ ଆଣିବା ହେତୁ ଆନନ୍ଦିତ ଅଟୁ, ଯେତେବେଳେ କି ଆମେ ଶିକ୍ଷା ଦେବାକୁ ଓ ବାହାରକୁ ଆଣିବାକୁ ଚେଷ୍ଟା କରୁଅଛୁ। ତେବେ ପ୍ରଥମ ତିନି ରାତି ଆମେ ପ୍ରଚାର କରିବା ପାଇଁ କୌଣସି ବିଷୟ ଗ୍ରହଣ କରିବୁ ନାହିଁ, ମାତ୍ର ପରମେଶ୍ୱରଙ୍କ ବାକ୍ୟରୁ ଶିକ୍ଷା ଦେବା ପାଇଁ ଏକ ବାର୍ତ୍ତାକୁ ନେବୁ। ଏବଂ ବର୍ତ୍ତମାନ ଯେହେତୁ ମୁଁ କାହାରିକୁ ଏପରି କିଛି ବିଷୟ କରିବାକୁ କହିବି ନାହିଁ ଯାହା ମୁଁ ନିଜେ କରେ ନାହିଁ, ଏବଂ ଏହି ସପ୍ତାହଟି ମୋ ପାଇଁ ଏକ ସମ୍ପୂର୍ଣ୍ଣ କାଲବରୀ ହୋଇ ରହିଛି। ମୁଁ ଚେତାଶୂନ୍ୟ ହୋଇଯିବାର ଏତେ ନିକଟବର୍ତ୍ତୀ ହୋଇଥିଲି ଯେପରିକି ମୁଁ ଏହାକୁ ଉପସ୍ଥାପନ କରିବି, ଏପରିକି ମୁଁ ମୋର ନିଜ ଚେତନାରେ ମଧ୍ୟ ନଥିଲି, ମାତ୍ର ମୁଁ ପ୍ରଭୁଙ୍କ ନିକଟରେ ପ୍ରତ୍ୟେକ ଇଚ୍ଛାକୁ ଏବଂ ସମସ୍ତ କିଛିକୁ ଯାହା ମୁଁ ଜାଣେ ତାହା ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଅଛି। ଅନ୍ୟ ଏକ ରାତିରେ ମଧ୍ୟରାତ୍ରିର ଟିକିଏ ପରେ ପତ୍ନୀ ଏବଂ ମୁଁ ବସି ରହିଥିଲୁ ଓ ଆମର ସମ୍ମୁଖସ୍ଥ କୋଠରୀରେ ସେହି ଛୋଟ ପାଦ ରଖିବା ଷ୍ଟୁଲ୍ ପାଖରେ ପ୍ରଭୁଙ୍କ ସହିତ ପ୍ରାର୍ଥନା ଏବଂ କଥାବାର୍ତ୍ତା କରୁଥିଲୁ। ଦୁଇଟି ଖୋଲା ବାଇବେଲ ସହିତ ଆମେ ନିଜକୁ ପରମେଶ୍ୱରଙ୍କ ନିକଟରେ ଏକ ସମ୍ପୂର୍ଣ୍ଣ ସେବା ପାଇଁ ନୂତନ ଭାବେ ଉତ୍ସର୍ଗୀକୃତ କରୁଥିଲୁ, ଯେ ଆମେ ଆମ ନିଜସ୍ୱ ଇଚ୍ଛାଗୁଡ଼ିକୁ ଏବଂ ସବୁକିଛିକୁ ଓ ପ୍ରତ୍ୟେକ ନକାରାତ୍ମକ ଚିନ୍ତାଧାରାକୁ ସମର୍ପଣ କରିବୁ ଆଉ ପ୍ରଭୁ ଯୀଶୁଙ୍କର ସେବା କରିବୁ। ଏବଂ ମୁଁ ବିଶ୍ୱାସ କରେ ଯେ ତାହା ଆପଣମାନଙ୍କର ମଧ୍ୟ ମନୋଭାବ ଅଟେ ଯେ ଆପଣ ସେହି ସମାନ କାର୍ଯ୍ୟ କରିଅଛନ୍ତି। ତାପରେ ଯେତେବେଳେ ଆମେମାନେ ଆଜି ରାତିରେ ଆସୁଅଛୁ, ଆମେମାନେ ଏପରି ଲୋକମାନଙ୍କ ଗହଣରେ ପବିତ୍ର ଭୂମିକୁ ଆସୁଅଛୁ ଯେଉଁମାନେ କି ପ୍ରାର୍ଥନା କରୁଅଛନ୍ତି ଓ ଉପବାସ କରୁଅଛନ୍ତି ଆଉ ପୁନଃ ପ୍ରସ୍ତୁତିକରଣ କରୁଅଛନ୍ତି ଏବଂ ପରମେଶ୍ୱରଙ୍କ ଠାରୁ କିଛି ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଅଛନ୍ତି। ଏବଂ ମୁଁ ଜାଣେ ଯେ ଯିଏ କ୍ଷୁଧିତ ହୋଇ ଆସିବ ସେ କ୍ଷୁଧିତ ହୋଇ ଫେରିଯିବ ନାହିଁ, ମାତ୍ର ପରମେଶ୍ୱର ଜୀବନର ରୁଟିରେ ପରିପୋଷିତ କରିବେ। ବର୍ତ୍ତମାନ ଏହା ପୂର୍ବେ କି ଆମେ ତାହାଙ୍କର ପବିତ୍ର ପୁସ୍ତକରୁ ପାଠ କରୁ, ଆସନ୍ତୁ ଆମେମାନେ ପ୍ରାର୍ଥନା କରିବା ପାଇଁ କିଛି କ୍ଷଣ ମସ୍ତକ ଗୁଡ଼ିକୁ ନତ କରିବା। ପ୍ରଭୁ, ଆଜି ରାତି ଏହି ସ୍ଥାନରେ ପ୍ରାର୍ଥନା ଅର୍ପଣ କରା ହୋଇସାରିଛି, ସେଠାରେ ରହିଛି ସିଓନର ଗୀତଗୁଡ଼ିକ ତୁମର ସନ୍ତାନମାନେ ଗାଇଛନ୍ତି, ସେମାନଙ୍କ ହୃଦୟଗୁଡ଼ିକ ଉର୍ଦ୍ଧ୍ୱକୁ ଉନ୍ନୀତ ହୋଇଅଛି। ଏବଂ ଆମେ ଏଠାରେ ନିଜକୁ ସମର୍ପିତ କରିବା ପାଇଁ ଓ ଆମ ପ୍ରାଣର ଗଭୀରତାରୁ ତୁମକୁ ଉପାସନା କରିବା ପାଇଁ ଆସିଅଛୁ। ଏବଂ ହେ ପ୍ରଭୁ, ଆମେମାନେ ଏହାକୁ ତୁମର ସ୍ମରଣକୁ ଆଣୁଅଛୁ ଯେ ତୁମେ ଯେତେବେଳେ ପର୍ବତ ଉପରେ ବସି ନିଜର ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲ ସେତେବେଳେ କହିଥିଲ, ଯେଉଁମାନେ ଧାର୍ମିକତା ପାଇଁ କ୍ଷୁଧିତ ଓ ତୃଷିତ ଅଟନ୍ତି ସେମାନେ ଧନ୍ୟ, କାରଣ ସେମାନେ ପରିପୂର୍ଣ୍ଣ କରାଯିବେ। ହେ ପ୍ରଭୁ, ତୁମେ ହିଁ ତାହା ପ୍ରତିଜ୍ଞା ଦେଇଥିଲ, ଆମେମାନେ ଆଜି ରାତି ଖୋଲା ହୃଦୟ ସହିତ ଆସୁଅଛୁ, ଆମେମାନେ କ୍ଷୁଧିତ ଓ ତୃଷିତ ହୋଇ ଆସୁଅଛୁ ଏବଂ ଆମେ ଜାଣୁ ଯେ ତୁମେ ତୁମର ପ୍ରତିଜ୍ଞାକୁ ରକ୍ଷା କରିବ। ଯେତେବେଳେ ଆମେ ବାଇବେଲର ଏହି ପବିତ୍ର ପୃଷ୍ଠା ଗୁଡ଼ିକୁ ଖୋଲିବାକୁ ସାହସ କରୁଛୁ ଯେପରିକି ଏଥିରୁ ବିଷୟବସ୍ତୁ ପାଠ କରିବୁ, ଏହା ହେଉ ଯେ ପବିତ୍ର ଆତ୍ମା ଏହାକୁ ପ୍ରତ୍ୟେକ ହୃଦୟକୁ ନେଇ ଯାଆନ୍ତୁ ଏବଂ ଏହା ହେଉ ଯେ ସେ ବୀଜଟି ଗଭୀର ସମୃଦ୍ଧ ବିଶ୍ୱାସରେ ପଡୁ ଯାହାକି ବାକ୍ୟ କରିଥିବା ପ୍ରତ୍ୟେକ ପ୍ରତିଜ୍ଞାକୁ ନେଇକରି ଆସିବ। ହେ ପ୍ରଭୁ, ଆମ କଥା ଶୁଣ ଏବଂ ଆମକୁ ପରିଷ୍କାର କର ଓ ଆମକୁ ପରୀକ୍ଷା କର, ଏବଂ ଯଦି ଆମଠାରେ କୌଣସି ଅଶୁଚି ବିଷୟ ଥାଏ, ହେ ପ୍ରଭୁ, କୌଣସି ଅସ୍ୱୀକୃତ ପାପ, ଏପରି କିଛି ଯାହାକି ଠିକ୍ ନୁହେଁ, ତାହେଲେ ଏହାକୁ ବର୍ତ୍ତମାନ ହିଁ ପ୍ରକାଶ କର ପ୍ରଭୁ, ଆମେ ସିଧାସଳଖ ଚାଲିକରି ଯିବୁ ଓ ତାହାକୁ କରିବୁ, କାରଣ ଆମେ ଅନୁଭବ କରୁଛୁ ଯେ ଆମେ ପ୍ରଭୁ ଯୀଶୁଙ୍କ ଆଗମନର ଛାୟାରେ ବାସ କରୁଅଛୁ। ଏବଂ ହେ ପବିତ୍ର ପରମେଶ୍ୱର, ଆଜି ରାତି ଆମେମାନେ ତୁମର ନ୍ୟାୟର ଛାୟାରେ ଆସୁଅଛୁ ପୁଣି ଆମେ ଏକ ନୂତନ ଉତ୍ସର୍ଗୀକରଣ ଓ ପବିତ୍ରୀକରଣ ଆଉ ଆମ ଜୀବନରେ ପବିତ୍ର ଆତ୍ମାର ପରିପୂର୍ଣ୍ଣତା ପାଇଁ ନିବେଦନ କରୁଅଛୁ। ଉଦ୍ଦୀପନାର ଅଗ୍ନିଗୁଡ଼ିକ ଧିମେଇ ଯାଉଥିବାର ଦେଖି ଆସନ୍ତୁ ବାକ୍ୟର କାଠ ପକାଇବା, ଯେପରିକି ଏହା ଏକ ନୂତନ ଅଗ୍ନି ପ୍ରଜ୍ୱଳିତ କରିପାରେ, ଯେ ଆମର ହୃଦୟଗୁଡ଼ିକ ଉତ୍ସାହରେ ପରିପୂର୍ଣ୍ଣ ହେବ। ହେ ପ୍ରଭୁ, ତୁମର ବହୁମୂଲ୍ୟ ବାକ୍ୟ ଏବଂ ତୁମର ରକ୍ତ ଓ ତୁମର ଅନୁଗ୍ରହ ଦ୍ୱାରା ଆମକୁ ପବିତ୍ରୀକୃତ କର, ଏବଂ ସମସ୍ତ ଧନ୍ୟବାଦ ଓ ପ୍ରଶଂସା ତୁମର ହେବ। ଆମ ହୃଦୟରୁ ସମସ୍ତ ପକ୍ଷପାତକୁ କାଢ଼ିନିଅ। ହେ ପ୍ରଭୁ, ଆମକୁ ପରିଷ୍କାର କର, ଆମକୁ ପବିତ୍ର ହୃଦୟମାନ ଓ ଶୁଚି ହସ୍ତମାନ ଏବଂ ପରିଷ୍କାର ମନଗୁଡ଼ିକ ଦିଅ, ଯେପରିକି ଆମେ ତୁମର ପବିତ୍ର ସ୍ଥାନକୁ ଆସିପାରୁ, ରାତି ପରେ ରାତି ଆନନ୍ଦରେ ଓ ତୁମର ଆତ୍ମାରେ ପରିପୂର୍ଣ୍ଣ ହୋଇପାରୁ। ଆମେ ଏହାକୁ ଯୀଶୁଙ୍କ ନାମରେ ଏବଂ ତାହାଙ୍କ ସକାଶୁ ମାଗୁଅଛୁ, ଆମେନ୍। ମୁଁ ଠିକ ବର୍ତ୍ତମାନ ବାକ୍ୟ ପାଠ କରିବାକୁ ଇଚ୍ଛା କରେ, ଏବଂ ଯେତେବେଳେ ମୁଁ ଆପଣମାନଙ୍କୁ ଶାସ୍ତ୍ରାଂଶ ପାଇଁ ନିଜର ବାଇବେଲ, ନିଜର ପେନ୍ସିଲ, ନିଜର କାଗଜପତ୍ର ଆଣିବାକୁ କହୁଅଛି, ଯଦି ଆପଣ ସେପରି ଏତେ ଇଚ୍ଛା କରନ୍ତି ଏହା ବହୁତ ଉତ୍ତମ ହେବ। ଏବଂ ବର୍ତ୍ତମାନ ଯେତେବେଳେ ଆପଣ ଆରମ୍ଭ କରିବା ପାଇଁ ପ୍ରେରିତ କ୍ରିୟା ସାତ ପର୍ବକୁ ଯାଉଛନ୍ତି, ସେହି ପ୍ରଶ୍ନର ଉତ୍ତର ଦେବାକୁ କିମ୍ବା ସେହି ପ୍ରଶ୍ନର ଉତ୍ତର ଦେବାକୁ ଆରମ୍ଭ କରିବା ପାଇଁ ପବିତ୍ର ଆତ୍ମା କ'ଣ ଅଟେ? ଏପରି କିଛି ନାହିଁ ଯାହାକି ଶୈତାନକୁ ପରାସ୍ତ କରିବ। ପୃଥିବୀରେ ଏପର୍ଯ୍ୟନ୍ତ ଏପରି କିଛି କୌଣସି ହେଲେ ବିଷୟ ନାହିଁ ପରମେଶ୍ୱରଙ୍କ ବାକ୍ୟ ପରି ଯାହାକି ଶୈତାନକୁ କେବେ ପରାସ୍ତ କରିବ। ଯୀଶୁ ଏହାକୁ ତାହାଙ୍କ ମହାନ ଯୁଦ୍ଧରେ ବ୍ୟବହାର କରିଥିଲେ। ସେ କହିଥିଲେ, ଏହା ଲେଖା ଅଛି। ଏବଂ ଆଜି ସକାଳେ ଯେତେବେଳେ ମୁଁ ଶୁଣୁଥିଲି କିଛି ଦିନ ପୂର୍ବରୁ ଏକ ପ୍ରସାରଣକୁ, ଯାହାକି ଏହା କହିବାକୁ ଚାହୁଁଥିଲା ଯେ ସୃଷ୍ଟିଟି କେବଳ କିଛି ପାଉଁଶର ଏକତ୍ର ଉଡ଼ିବାରୁ ଆସିଥିଲା, ଏବଂ କିଛି ଫସ୍ଫେଟ୍ ଓ ପୃଥିବୀର କିଛି ରାସାୟନିକ ପଦାର୍ଥମାନ ଆଉ ଉଷ୍ମ ସୂର୍ଯ୍ୟକିରଣ ଜୀବନର ଜୀବାଣୁକୁ ସୃଷ୍ଟି କରି ଜୀବନକୁ ନେଇ ଆସିଥିଲା। କେତେ ହାସ୍ୟାସ୍ପଦ, ଯେତେବେଳେ କି ସୂର୍ଯ୍ୟକିରଣ ଜୀବନର ଯେକୌଣସି ଜୀବାଣୁକୁ ମାରି ପକାଇବ। ଗୋଟିଏ ଜୀବାଣୁକୁ ପଦାରେ ସୂର୍ଯ୍ୟକିରଣ ରଖନ୍ତୁ, ଏହା ତୁରନ୍ତ ଏହାକୁ ମାରିଦେବ, ଏବଂ ସେହିପରି କୌଣସି ବିଷୟ ହିଁ ନାହିଁ। ମାତ୍ର ଶୟତାନ ମୋତେ ମୁଷ୍ଟି ମାରିବାକୁ ଚେଷ୍ଟା କରୁଥିଲା, ଏବଂ ଆଜି ସକାଳେ ମୁଁ ମୋର ଛୋଟ ରିବିକାକୁ ସ୍କୁଲକୁ ନେଇଯିବା ପରେ ଓ ଫେରିବା ବାଟରେ ମୁଁ ପୁନର୍ବାର ରେଡିଓ ଆରମ୍ଭ କରିବାକୁ ଲାଗିଲି, ଏବଂ ମୁଁ ଭାବିଲି ଯେ ମୁଁ ପୁନର୍ବାର ସେହି ବିଷୟ ଭିତରକୁ ପଶିଯିବି, ତେଣୁ ମୁଁ ଏହାକୁ ବନ୍ଦ କରିଦେଲି। ଏବଂ ମୁଁ ରାସ୍ତାରୁ ଉପରକୁ ଯାଉଥିବା ବେଳେ ଶୈତାନ ମୋତେ କହିଲା, ସେ କହିଲା, କଣ ତୁମେ ଜାଣିଛ କି ଏହି ବ୍ୟକ୍ତି ଯାହାକୁ ତୁମେମାନେ ଯୀଶୁ ବୋଲି ଡାକ, ସେ ନିଜର ଗୋଟିଏ ଦିନରେ କେବଳ ଜଣେ ମନୁଷ୍ୟ ହିଁ ଥିଲେ, ଯେପରିକି ବିଲି ଗ୍ରାହମ କିମ୍ବା ଓରାଲ ରବର୍ଟସ ଅଟନ୍ତି। ସେ ତ କେବଳ ଜଣେ ବ୍ୟକ୍ତି ମାତ୍ର ହିଁ ଥିଲେ ଯାହାର ଆଖପାଖରେ ସେମାନେ ଲୋକମାନଙ୍କୁ ଏକାଠି କରିବାକୁ ଆରମ୍ଭ କରିଥିଲେ, ଓ ସେ ଜଣେ ମହାନ ବ୍ୟକ୍ତି ବୋଲି କୁହାଇଥିଲେ। ଏବଂ କିଛି ସମୟ ପରେ ସେ ଆହୁରି ବଡ଼ ହୋଇଗଲେ, ଆଉ ତାପରେ ସେମାନଙ୍କ ପାଇଁ ଏକ ଈଶ୍ୱର ହୋଇଗଲେ, ଏବଂ ବର୍ତ୍ତମାନ ତାହାଙ୍କ ମୃତ୍ୟୁ ପରେ ଏହା ସମଗ୍ର ବିଶ୍ୱରେ ବ୍ୟାପ୍ତ ହୋଇଯାଇଛି, ଆଉ ତାହା ହିଁ ସବୁକିଛି ଅଟେ। ମୁଁ ଭାବିଲି, ତୁମେ କେଡ଼େ ଏକ ମିଥ୍ୟାବାଦୀ ଅଟ। ଏବଂ ତାପରେ ମୁଁ ଯେତେବେଳେ ଗ୍ରାହମ ଷ୍ଟ୍ରିଟ୍ ଅତିକ୍ରମ କରୁଥିଲି, ମୁଁ ବୁଲି ପଡ଼ିଲି। ମୁଁ କହିଲି, ଶୈତାନ, ତୁ ଯିଏକି ମୋର ବିବେକ ସହିତ କଥାବାର୍ତ୍ତା ହେଉଅଛୁ, ମୁଁ ତତେ କିଛି କଥା ପଚାରିବାକୁ ଚାହେଁ। ଏଭ୍ରି ଭବିଷ୍ୟତ ବକ୍ତା ମାନେ ଯାହା ବିଷୟରେ ଆସିବେ ବୋଲି କହିଥିଲେ ତାହା କିଏ ଥିଲେ? ଅଭିଷିକ୍ତ ମସିହ କିଏ ଥିଲେ? ସେ ବ୍ୟକ୍ତିମାନଙ୍କ ଉପରେ କଣ ଥିଲା ଯିଏକି ତାହାଙ୍କୁ ତାଙ୍କର ଏଠାରେ ଆସିବାର ହଜାର ବର୍ଷ ପୂର୍ବରୁ ଆଗରୁ ପୂର୍ବ ଦର୍ଶନରେ ଦେଖିଥିଲେ ଏବଂ ତାହାଙ୍କ ଜୀବନ ବିଷୟରେ କହିଥିଲେ? ସେ କିଏ ଥିଲେ ଯିଏକି ଏହାକୁ ଠିକ ଅକ୍ଷର ଅକ୍ଷରରେ ଭବିଷ୍ୟତବାଣୀ କରିଥିଲେ? ଏବଂ ଯେତେବେଳେ ସେ ଆସିଲେ, ସେମାନେ କହିଥିଲେ ସେ ଅଧର୍ମୀମାନଙ୍କ ସହିତ ଗଣନା କରାଗଲେ, ଏବଂ ସେ ଥିଲେ ସେ ଆମମାନଙ୍କର ଅପରାଧ ସକାଶୁ ଘାତ ହୋଇଥିଲେ, ଏବଂ ସେ ହୋଇଥିଲେ ସେ ଧନୀମାନଙ୍କ ସହିତ ତାହାଙ୍କ କବର ପ୍ରାପ୍ତ ହେଲେ, ମାତ୍ର ସେ ତୃତୀୟ ଦିନ ପୁନରୁତ୍ଥିତ ହେଲେ, ଏବଂ ସେ ତାହା କଲେ, ଏବଂ ତାପରେ ସେ ପବିତ୍ର ଆତ୍ମା ପ୍ରତିଜ୍ଞା କରିଥିଲେ, ଏବଂ ମୁଁ ତାହା ପାଇଅଛି। ତେଣୁ ତୁ ମଧ୍ୟ ଏଥିରୁ ଦୂରେଇ ପଳାଇ ଯାଇପାରୁ, କାରଣ ଏହା ବାକ୍ୟ ଲେଖା ହୋଇଛି ଏବଂ ପ୍ରତ୍ୟେକ ବାକ୍ୟ ସତ୍ୟ ଅଟେ। ତାପରେ ସେ ଚାଲିଗଲା। ତାକୁ କେବଳ ବାକ୍ୟ ଦିଅନ୍ତୁ, ତାହା କାର୍ଯ୍ୟକାରୀ ହେବ? ସେ ସେହି ବାକ୍ୟକୁ ସହ୍ୟ କରିପାରେ ନାହିଁ, କାରଣ ଏହା ଅନୁପ୍ରାଣିତ ଅଟେ। ଆସନ୍ତୁ ଆଜି ରାତିରେ ପ୍ରେରିତ କ୍ରିୟା ପୁସ୍ତକର ସାତ ପର୍ବରେ ପାଠ କରିବାକୁ ଆରମ୍ଭ କରିବା। ସେଥିରେ ମହାଯାଜକ ପଚାରିଲେ, ଏହି ସମସ୍ତ କଥା କି ସତ୍ୟ? ସେ କହିଲେ, ହେ ପୁରୁଷ ଓ ଭାତୃଗଣ ଏବଂ ପିତୃଗଣ, ଶ୍ରବଣ କରନ୍ତୁ। ଆମ୍ଭମାନଙ୍କର ପିତା ଅବ୍ରାହମ ହାରଣରେ ବାସ କରିବା ପୂର୍ବେ, ଯେତେବେଳେ ସେ ମେସୋପୋତାମିଆରେ ଥିଲେ, ସେତେବେଳେ ଗୌରବମୟ ପରମେଶ୍ୱର ତାଙ୍କୁ ଦର୍ଶନ ଦେଇ କହିଲେ, ତୁମ୍ଭେ ସ୍ୱଦେଶରୁ ଓ ଆପଣ ଆତ୍ମୀୟମାନଙ୍କ ମଧ୍ୟରୁ ବାହାରି ଆସ, ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଦେଶ ଦେଖାଇବା ସେହି ଦେଶକୁ ଯାଅ। ସେଥିରେ କଲଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି ତାଙ୍କ ପିତାଙ୍କ ମୃତ୍ୟୁ ତାରେ ସେଠାରୁ ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି, ଏହି ଦେଶକୁ ପରମେଶ୍ୱର ତାଙ୍କୁ ଘେନି ଆସିଲେ। ଆଉ ସେ ତାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ। ପୁଣି ସେତେବେଳେ ତାଙ୍କର ସନ୍ତାନ ନଥିଲେ ସୁଦ୍ଧା ସେ ତାଙ୍କୁ ଓ ତାଙ୍କ ଭବିଷ୍ୟତ ବଂଶଧରକୁ ତା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ। ପରମେଶ୍ୱର ଏହିପରି କହିଲେ, ତାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେ ସ୍ଥାନର ଲୋକେ ସେମାନଙ୍କୁ 400 ବର୍ଷ ପର୍ଯ୍ୟନ୍ତ ଦାସତ୍ୱରେ ରଖି ସେମାନଙ୍କ ପ୍ରତି ଦୌରାତ୍ମ କରିବେ। ପୁଣି ପରମେଶ୍ୱର କହିଲେ, ସେମାନେ ଯେଉଁ ଜାତିର ଦାସ ହେବେ ଆମ୍ଭେ ତାର ବିଚାର କରିବା, ତତ୍ପରେ ସେମାନେ ବାହାରି ଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ। ଆଉ ସେ ତାଙ୍କୁ ସୁନ୍ନତ ବିଧି ପ୍ରଦାନ କଲେ, ପୁଣି ତଦନୁସାରେ ଅବ୍ରାହମ ଜିସାକଙ୍କୁ ଜନ୍ମ ଦେଇ ଅଷ୍ଟମ ଦିନରେ ସୁନ୍ନତ କଲେ। ଜିସାକ ଯାକୁବଙ୍କୁ ଜନ୍ମ ଦେଇ ପୁଣି ଯାକୁବ ଦ୍ୱାଦଶ ପିତୃକୁଳପତିଙ୍କୁ ଜନ୍ମ ଦେଇ ସେପରି କଲେ। ଏହି ସ୍ଥାନ ଉପରେ ଆମେ ସେ ବିଷୟ ନିକଟକୁ ଯିବାକୁ ଇଚ୍ଛା କରୁ, ଯାହା ମୁଁ ଭାବୁଛି ଯେ ଆଜିର ଉଲ୍ଲେଖନୀୟ ବିଷୟ ଅଟେ। ସେହି ବିଷୟରେ ପବିତ୍ର ଆତ୍ମା କ'ଣ ଅଟେ, ଏହା କ'ଣ ଅଟେ, ଏବଂ ବର୍ତ୍ତମାନ ମୁଁ ଏହି ବିଷୟକୁ ଏହିପରି ଧାଡ଼ିରେ ନେବାର କାରଣ ହେଲା ଯେ ଆପଣ ଆସି ସେ ପର୍ଯ୍ୟନ୍ତ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିପାରନ୍ତି ନାହିଁ ଯେପର୍ଯ୍ୟନ୍ତ କି ଆପଣ ଏହା ଜାଣନ୍ତି ନାହିଁ ଯେ ତାହା କ'ଣ ଅଟେ। ଏବଂ ଯଦି ଆପଣ ଏହା ଜାଣନ୍ତି ଯେ ତାହା କ'ଣ ଅଟେ, ତଥାପି ଆପଣ ଏହାକୁ ସେ ପର୍ଯ୍ୟନ୍ତ ଗ୍ରହଣ କରିପାରିବେ ନାହିଁ ଯେପର୍ଯ୍ୟନ୍ତ କି ଆପଣ ଏହା ବିଶ୍ୱାସ କରିବେ ନାହିଁ ଯେ ଏହା ଆପଣଙ୍କୁ ଦିଆଯାଇଅଛି ଏବଂ ଏହା ଆପଣଙ୍କ ପାଇଁ ଅଟେ। ଏବଂ ତାପରେ ଆପଣ ଜାଣିପାରିବେ ନାହିଁ ଯେ ଆପଣ ଏହା ପାଇଛନ୍ତି କି ନାହିଁ ଯେପର୍ଯ୍ୟନ୍ତ କି ଆପଣ ଏହା ନ ଜାଣନ୍ତି ଯେ ଏହା କେଉଁ ପରିଣାମ ଗୁଡ଼ିକୁ ନେଇ ଆସିଥାଏ। ତେଣୁ ଯଦି ଆପଣ ଏହା ଜାଣିଛନ୍ତି ଯେ ତାହା କ'ଣ ଅଟେ ଏବଂ ଏହା କାହା ପ୍ରତି ଅଟେ, ଆଉ ଯେତେବେଳେ ଏହା ଆସେ ତାହା କ'ଣ କାର୍ଯ୍ୟ ସାଧନ କରେ, ତେବେ ଆପଣ ଜାଣିଯିବେ ଯେ ଆପଣ ସେତେବେଳେ କ'ଣ ପାଇଅଛନ୍ତି ଯେତେବେଳେ ଆପଣ ଏହାକୁ ପାଇଯାଆନ୍ତି। ବୁଝିଲେ? ତାହା କେବଳ ଏହାକୁ ସମାଧାନ କରିଦେବ। ଠିକ ଯେପରିକି ମୁଁ ଆଜି ଆମ ଭାଇ ଜେଫ୍ରିଙ୍କ ସହ କଥାବାର୍ତ୍ତା କରୁଥିଲି ଏବଂ ସେ କହିଲେ, ମୁଁ ଆଜି ରାତିରେ ସଭାରେ ରହିବାକୁ ଚାହେଁ, କିନ୍ତୁ ମୁଁ ଆସନ୍ତାକାଲି ରାତିରେ ସେଠାରେ ରହିବି। ସେ ଜାଣିନଥିଲେ ଯେ ସଭାଟି ଚାଲିଥିଲା, କାରଣ ଆମେ ଏହାକୁ ଘୋଷଣା କରିନଥିଲୁ ଠିକ ଏଠାରେ। କେତେକ ଭାଇ ଲିଓ ଏବଂ ସେମାନେ ଆମର କିଛି ସହର ବାହାରୁ ବନ୍ଧୁମାନଙ୍କୁ ଲେଖି ସେମାନଙ୍କୁ ଜଣାଇଥିଲେ, ତେବେ କାରଣ ଆମ ପାଖରେ ସ୍ଥାନ ନଥିଲା। ତେବେ ମୁଁ କହିଲି, ଭାଇ ଜେଫ୍ରିସ, ଯଦି ଆପଣ ମୋତେ ଆପଣଙ୍କର ତେଲକୁଅ ମଧ୍ୟରୁ ଗୋଟିଏକୁ ଆରମ୍ଭ କରିବା ପାଇଁ ପଠାଇବେ ଏବଂ ମୁଁ ତାହା ବିଷୟରେ କିଛି ହେଲେ ଜାଣେ ନାହିଁ, ହୋଇପାରେ ମୁଁ ଏହାକୁ ବିସ୍ଫୋଟରେ ଉଡ଼ାଇଦେବି। ମୁଁ ବୋଧହୁଏ ଭୁଲ ଚାବି ଲଗାଇପାରେ କିମ୍ବା ଭୁଲ ମୋଟର ଆରମ୍ଭ କରିପାରେ। ତେବେ ମୋତେ ତାହା କରିବା ପୂର୍ବରୁ ଏହାକୁ କିପରି କରିବାକୁ ହୁଏ ତାହା ଜାଣିବାକୁ ଅଛି। ଏବଂ ପବିତ୍ର ଆତ୍ମା ଗ୍ରହଣ କରିବା ସହିତ ଠିକ ସେହି ପ୍ରକାର ହିଁ ଅଟେ। ଆପଣଙ୍କୁ ଏହା ଜାଣିବାକୁ ପଡିବ ଯେ ଆପଣ କ'ଣ ପାଇଁ ଆସୁଛନ୍ତି ଏବଂ ଏହାକୁ କିପରି ଗ୍ରହଣ କରିବାକୁ ଅଛି ଓ ଏହା କ'ଣ ଅଟେ। ତେବେ ପ୍ରଥମ ସ୍ଥାନରେ ପବିତ୍ର ଆତ୍ମା ପ୍ରତିଜ୍ଞା କରାଯାଇଅଛନ୍ତି। ଆମେ 10 ସପ୍ତାହ ନେଇପାରିବା ଏବଂ କେବେ ବି ପାଇପାରିବା ନାହିଁ ଏହି ବିଷୟ ଯେ ପବିତ୍ର ଆତ୍ମା କ'ଣ ଅଟେ, ତାର କେବଳ ଶେଷ ଅଗକୁ ହିଁ ଛୁଇଁ ଚାଲିଯାଇପାରିବା। ମାତ୍ର ପ୍ରଥମ କଥା, ମୁଁ ଏହାକୁ ଏହିପରି ଭାବରେ ନେବାକୁ ଚାହେଁ ଯେ ମୁଁ ଯେପରି ପ୍ରତ୍ୟେକ ରାତିରେ ଏକ ରୂପରେଖା ଦିଏ, ତାପରେ ପରବର୍ତ୍ତୀ ରାତିରେ ଦେଖେ ଯଦି ସେଠାରେ କିଛି ପ୍ରଶ୍ନ ଥାଏ। ଏଠାରେ କେତେ ଜଣ ଅଛନ୍ତି ଯେଉଁମାନେ କି ପବିତ୍ର ଆତ୍ମା ଗ୍ରହଣ କରିନାହାନ୍ତି, ପବିତ୍ର ଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ହୋଇନାହାନ୍ତି? ନିଜର ହାତ ଉଠାନ୍ତୁ। ଆପଣ ଜାଣିଛନ୍ତି ଯେ ଆପଣ ତାହା ପାଇନାହାନ୍ତି, ହାତ ଗୁଡ଼ିକୁ କେବଳ ଦେଖନ୍ତୁ। ତେବେ ମୁଁ ଏହି ବିଷୟ ଉପରେ ପବିତ୍ର ଆତ୍ମା ଏକ ଚିହ୍ନ ହୋଇଥିବା ଉପରେ କହିବାକୁ ଚାହେଁ, କାରଣ ଏହା ଏକ ଚିହ୍ନ ଅଟେ। ଆମେ ଏହା ଅନୁଭବ କରୁ ଯେ ସମସ୍ତ ପ୍ରତିଜ୍ଞା ଆମକୁ ପ୍ରଦାନ କରାଯାଇଛି। ଅବ୍ରାହମ ସେହି ପ୍ରତିଜ୍ଞାର ପିତା ଥିଲେ, କାରଣ ପରମେଶ୍ୱର ଅବ୍ରାହମଙ୍କୁ ଏବଂ ତାଙ୍କ ପରେ ତାଙ୍କ ବଂଶକୁ ପ୍ରତିଜ୍ଞା ଦେଇଥିଲେ। ପ୍ରତିଜ୍ଞାଟି ଅବ୍ରାହମ ଏବଂ ତାଙ୍କର ବଂଶକୁ କରାଯାଇଥିଲା। ଏବଂ ଏହି ଚିହ୍ନଟି ଏକ ନିୟମବଦ୍ଧ ଲୋକମାନଙ୍କ ପାଇଁ ଅଟେ। ତେବେ କେବଳ ଜଣେ ଖ୍ରୀଷ୍ଟିଆନ ଏବଂ ଏକ ପବିତ୍ର ଆତ୍ମା ପରିପୂର୍ଣ୍ଣ ଖ୍ରୀଷ୍ଟିଆନ ମଧ୍ୟରେ ଏକ ବହୁତ ବଡ଼ ପାର୍ଥକ୍ୟ ଅଛି। ଆଉ ବର୍ତ୍ତମାନ ଆମେ ଏହାକୁ ଶାସ୍ତ୍ରରୁ ଦେଖିବାକୁ ଯାଉଅଛୁ ଏବଂ ଏହାକୁ ଠିକ ଶାସ୍ତ୍ରରେ ଉପସ୍ଥାପିତ କରିବାକୁ ଯାଉଅଛୁ। ପ୍ରଥମ ସ୍ଥାନ, ସେଠାରେ ଜଣେ ଖ୍ରୀଷ୍ଟିଆନ ଅଛି ଯିଏକି ନିଜକୁ ଖ୍ରୀଷ୍ଟିଆନ ବୋଲି କୁହାଉଅଛି। ମାତ୍ର ଯଦି ଏହି ଖ୍ରୀଷ୍ଟିଆନ ଏପର୍ଯ୍ୟନ୍ତ ପବିତ୍ର ଆତ୍ମା ଦ୍ୱାରା ପରିପୂର୍ଣ୍ଣ ହୋଇନାହାନ୍ତି, ତେବେ ସେ କେବଳ ଏକ ଖ୍ରୀଷ୍ଟିଆନ ହେବା ପ୍ରକ୍ରିୟାରେ ଅଛନ୍ତି। ବୁଝିଲେ, ସେ ଏହାକୁ ବିଶ୍ୱାସ କରନ୍ତି ବୋଲି ଅଙ୍ଗୀକାର କରନ୍ତି, ସେ ଏହା ପାଇଁ କାର୍ଯ୍ୟ କରୁଅଛନ୍ତି, ମାତ୍ର ପରମେଶ୍ୱର ତାଙ୍କୁ ଏ ଯାଏ ପବିତ୍ର ଆତ୍ମାଙ୍କର ଏହି ଆତ୍ମା ଦେଇନାହାନ୍ତି। ସେ ଏପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ସେହି ଲକ୍ଷ୍ୟରେ ପହଞ୍ଚି ନାହାନ୍ତି ଯେ ପରମେଶ୍ୱର ତାହାକୁ ଚିହ୍ନଟ କରନ୍ତି, କାରଣ ତାହା ପରମେଶ୍ୱର ଅବ୍ରାହମଙ୍କ ସହିତ ଏକ ନିୟମ କଲେ। ସେ ଅବ୍ରାହମଙ୍କୁ ଆହ୍ୱାନ କରିବା ପରେ, ଯାହାକି ଆଜି ବିଶ୍ୱାସୀଙ୍କୁ ଆହ୍ୱାନ କରିବାର ଏକ ପ୍ରତିରୂପ ଅଟେ, ସେ ଅବ୍ରାହମଙ୍କୁ ଡାକିଲେ ଏବଂ ଅବ୍ରାହମ ନିଜ ଦେଶ ଛାଡ଼ି ଏକ ବିଦେଶୀ ଦେଶକୁ ଗଲେ, ବିଦେଶୀ ଲୋକମାନଙ୍କ ମଧ୍ୟରେ ରହିବା ପାଇଁ। ଏବଂ ତାହା ସେହି ବିଷୟର ଏକ ପ୍ରତିରୂପ ଥିଲା, ଯେତେବେଳେ ପରମେଶ୍ୱର ଜଣେ ମନୁଷ୍ୟକୁ ଆହ୍ୱାନ କରନ୍ତି ଯେ ସେ ନିଜର ସ୍ୱାର୍ଥପରତା ବନ୍ଦ କରିଦେଉ, ନିଜ ପାପରୁ ଅନୁତାପ କରୁ। ସେ ତାପରେ ରହିଥିବା ସେହି ଭିଡ଼ରୁ ବାହାରି ଯାଇ ଏକ ନୂତନ ପ୍ରକାରର ଲୋକମାନଙ୍କ ସହିତ ଏକ ନୂତନ ଭିଡ଼ ମଧ୍ୟରେ ରହିବାକୁ ଯାଏ। ଏବଂ ତାପରେ ପରମେଶ୍ୱର ଅବ୍ରାହମଙ୍କୁ ସେହି ପ୍ରତିଜ୍ଞା ପ୍ରତି ବିଶ୍ୱସ୍ତ ଥିବାର ଜାଣିବା ପରେ, ଯାହାକି ପରମେଶ୍ୱର ତାଙ୍କୁ ଦେଇଥିଲେ ଯେ ସେ ସନ୍ତାନ ପ୍ରାପ୍ତ ହେବେ ଏବଂ ଏହି ଶିଶୁ ମାଧ୍ୟମରେ ସମଗ୍ର ପୃଥିବୀଟି ଆଶୀର୍ବାଦ ପ୍ରାପ୍ତ ହେବ, ତାପରେ ପରମେଶ୍ୱର ତାଙ୍କୁ ଏକ ଚିହ୍ନ ଦେଇ ତାଙ୍କର ବିଶ୍ୱାସକୁ ଦୃଢ଼ୀଭୂତ କଲେ। ଆଉ ସେ ଚିହ୍ନଟି ଥିଲା ସୁନ୍ନତ ବିଧି, ଆଉ ସୁନ୍ନତ ବିଧି ହେଉଛି ପବିତ୍ର ଆତ୍ମାଙ୍କର ଏକ ପ୍ରତିରୂପ। ଆମେ ପାଠ କରିଥିବା ଏହି ପର୍ବର ଠିକ ପରବର୍ତ୍ତୀ ପଦଗୁଡ଼ିକ ଯଦି ଆପଣ ଏହାକୁ ଲେଖିବାକୁ ଚାହାନ୍ତି, ଏବଂ ସେହି ସ୍ତିଫାନ କହିଲେ 51 ପଦରେ, ହେ ଶକ୍ତଗ୍ରୀବ ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି, ଆପଣଙ୍କର ପିତୃପୁରୁଷମାନେ ଯେପରି, ଆପଣମାନେ ମଧ୍ୟ ସେହିପରି। ସୁନ୍ନତ ବିଧି ହେଉଛି ପବିତ୍ର ଆତ୍ମାଙ୍କର ଏକ ପ୍ରତିରୂପ, ଏବଂ ଅବ୍ରାହମ ପରମେଶ୍ୱରଙ୍କୁ ତାଙ୍କର ପ୍ରତିଜ୍ଞାରେ ଗ୍ରହଣ କରିବା ପରେ ସେ ଅବ୍ରାହମଙ୍କୁ ସେହି ସୁନ୍ନତର ଚିହ୍ନ ପ୍ରଦାନ କରିଥିଲେ ଏବଂ ଏକ ବିଦେଶୀ ଦେଶକୁ ଚାଲିଗଲେ। ବୁଝିଲେ, ଏହା ଏକ ଚିହ୍ନ ଥିଲା, ଏବଂ ତାଙ୍କର ସମସ୍ତ ସନ୍ତାନଗଣ ଏବଂ ତାଙ୍କ ପରେ ତାଙ୍କର ବଂଶ ସେମାନଙ୍କ ଶରୀରରେ ଏହି ଚିହ୍ନ ଧାରଣ କରିବା ଉଚିତ, କାରଣ ଏହା ଏକ ଭିନ୍ନତା ଥିଲା। ଏହି ସୁନ୍ନତର ଚିହ୍ନ ଏହା ସେମାନଙ୍କୁ ଅନ୍ୟ ସମସ୍ତ ଲୋକମାନଙ୍କ ଠାରୁ ପୃଥକ କରିବା ପାଇଁ ଥିଲା, ଏବଂ ତାହା ହିଁ ଅଟେ ଯାହାକି ପରମେଶ୍ୱର ଆଜି ବ୍ୟବହାର କରନ୍ତି। ଏହା ତ ସେହି ହୃଦୟର ସୁନ୍ନତର ଚିହ୍ନ, ସେହି ପବିତ୍ର ଆତ୍ମା ଅଟେ, ଯାହାକି ପରମେଶ୍ୱରଙ୍କ ମଣ୍ଡଳୀକୁ ଅନ୍ୟ ସମସ୍ତ ଧର୍ମମତ, ବିଶ୍ୱାସ ଏବଂ ନାମଧାରୀ ସଂସ୍ଥା ଠାରୁ ପୃଥକ ମଣ୍ଡଳୀରେ ପରିଣତ କରେ। ସେମାନେ ସମସ୍ତ ପ୍ରକାରର ନାମଧାରୀ ସଂସ୍ଥାରେ ଅଛନ୍ତି, ତଥାପି ସେମାନେ ଏକ ପୃଥକ ଲୋକ ଅଟନ୍ତି। ଆପଣ ମୋତେ ଜଣେ ବ୍ୟକ୍ତିଙ୍କ ସହିତ 2 ମିନିଟ୍ କଥା ହେବାକୁ ଦିଅନ୍ତୁ, ମୁଁ ଆପଣଙ୍କୁ କହିଦେଇପାରେ ଯେ ସେ ପବିତ୍ର ଆତ୍ମା ପାଇଛନ୍ତି କି ନାହିଁ, ଆପଣ ମଧ୍ୟ କହିପାରିବେ। ଏହା ସେମାନଙ୍କୁ ପୃଥକ କରେ, ଏହା ଏକ ସଂକେତ ଅଟେ, ଏହା ଏକ ଚିହ୍ନ ଅଟେ, ଏବଂ ପବିତ୍ର ଆତ୍ମା ଏକ ଚିହ୍ନ ଅଟନ୍ତି, ଏବଂ ଏହା ଅଟେ ପୁରାତନ ନିୟମରେ କୌଣସି ଶିଶୁ ଯିଏକି ସୁନ୍ନତ ବିଧିକୁ ମନା କରୁଥିଲା, ଯାହାକି ପବିତ୍ର ଆତ୍ମାଙ୍କର ଏକ ପ୍ରତିଛାୟା ଅଟେ, ଲୋକମାନଙ୍କ ମଧ୍ୟରୁ ବିଚ୍ଛିନ୍ନ କରାହେଉଥିଲା, ଯଦି ସେ ସୁନ୍ନତ ହେବାକୁ ମନା କରୁଥିଲା ତେବେ ସେ ମଣ୍ଡଳୀର ଅବଶିଷ୍ଟ ଲୋକମାନଙ୍କ ସହିତ ସହଭାଗିତା କରିପାରୁନଥିଲା। ତେବେ ତାକୁ ଆଜି ସହିତ ମିଶାନ୍ତୁ। ଜଣେ ବ୍ୟକ୍ତି ଯିଏକି ପବିତ୍ର ଆତ୍ମାଙ୍କର ବାପ୍ତିସ୍ମକୁ ଗ୍ରହଣ କରିବାକୁ ମନା କରିବେ, ସେମାନଙ୍କ ସହିତ ଯେଉଁମାନଙ୍କ ପାଖରେ କି ପବିତ୍ର ଆତ୍ମା ଅଛି କୌଣସି ସହଭାଗିତା ରଖିପାରିବେ ନାହିଁ। ଆପଣ ତାହା କରି ହିଁ ପାରନ୍ତି ନାହିଁ। ଆପଣଙ୍କୁ ତ ଏକ ପ୍ରକୃତି ହେବା ଆବଶ୍ୟକ, ଯେପରିକି ଏହା ମୋ ମା ସେଠାରେ କହୁଥିଲେ, ଗୋଟିଏ ପ୍ରକାର ଡେଣା ଥିବା ପକ୍ଷୀମାନେ ଏକାଠି ଏକତ୍ର ହୁଅନ୍ତି। ତେବେ ଏହା ଏକ ପୁରାତନ ପ୍ରବାଦ ଅଟେ, କିନ୍ତୁ ଏହା ଏକ ସତ୍ୟ ଅଟେ। ଆପଣ କପୋତ ଏବଂ କାଉଗୁଡ଼ିକୁ ସହଭାଗିତା କରୁଥିବା ଦେଖନ୍ତି ନାହିଁ। ସେମାନଙ୍କର ଖାଦ୍ୟ ଭିନ୍ନ ଅଟେ, ସେମାନଙ୍କର ଅଭ୍ୟାସ ଗୁଡ଼ିକ ଅଲଗା ଅଟେ, ସେମାନଙ୍କ ଇଚ୍ଛା ଗୁଡ଼ିକ ଅଲଗା ଅଟେ। ଏବଂ ଠିକ ସେହି ପ୍ରକାରେ ହିଁ ତାହା ଜଗତ ଓ ଜଣେ ଖ୍ରୀଷ୍ଟିଆନ ଭିତରେ ଅଟେ, ଯେତେବେଳେ ଆପଣ ପବିତ୍ର ଆତ୍ମାଙ୍କ ଦ୍ୱାରା ସୁନ୍ନତ ହୋଇଥାନ୍ତି, ଯାହାର ଅର୍ଥ ଏକ ଚର୍ମକୁ କାଟିବା। ସୁନ୍ନତ ବିଧି କେବଳ ପୁରୁଷରେ ହୋଇପାରେ, କିନ୍ତୁ ଯଦି ସେହି ସ୍ତ୍ରୀ ଲୋକଟି ଜଣେ ପୁରୁଷ ସହିତ ବିବାହ ହୋଇଥାଏ, ତେବେ ସେ ସେହି ପୁରୁଷର ଅଂଶ ଅଟେ, ସେ ତା ସହିତ ସୁନ୍ନତ ହୋଇଥାଏ। ଆପଣମାନଙ୍କର ମନେଥିବ ତିମଥିରେ ଯେଉଁଠାରେ କି ଏହା ସେଠାରେ କହିଥିଲା, ଏହା ସତ୍ତ୍ୱେ ସେ ସନ୍ତାନ ପ୍ରସବ କରିବା ଦ୍ୱାରା ଉଦ୍ଧାର ପାଇବ, ଯଦି ସମସ୍ତ ସଂଯମ ସହିତ ବିଶ୍ୱାସ ଏବଂ ପବିତ୍ରତାରେ ଅବ୍ୟାହତ ରହେ। ତେବେ ସୁନ୍ନତ ବିଧି, ଆପଣ ଜାଣନ୍ତି, ଯେତେବେଳେ ସେହି ସାରା ସେହି ସ୍ୱର୍ଗଦୂତଙ୍କ ବାର୍ତ୍ତାରେ ତାଙ୍କ ପଛରେ ରହିଥିବା ତମ୍ବୁରେ ହସିଥିଲେ, ଯେତେବେଳେ ସେ କହିଥିଲେ ଅବ୍ରାହମ ଏହା ନ ଜାଣି ଯେ ସେ କିଏ ଥିଲେ, ଜଣେ ଅପରିଚିତ ବ୍ୟକ୍ତି, ତୁମ ସ୍ତ୍ରୀ ସାରା କେଉଁଠାରେ, ସେ କିପରି ଜାଣିଲେ ଯେ ତାଙ୍କର ଏକ ପତ୍ନୀ ଅଛନ୍ତି, ଯେପରିକି ଯୀଶୁ କହିଥିଲେ ଲୋଟଙ୍କ ସମୟରେ ଯେପରି ହୋଇଥିଲା ମନୁଷ୍ୟ ପୁତ୍ରଙ୍କ ଆଗମନରେ ମଧ୍ୟ ଠିକ ସେହିପରି ଘଟିବ। ମନେ ରଖନ୍ତୁ, ସେହି ଚିହ୍ନ ଗୁଡିକ ସେଠାରେ ସେହି ସଦମ ଓ ଗମରାରେ ସେହି ଜଗତରେ ଧର୍ମବାଦୀମାନଙ୍କ ପ୍ରତି ସମର୍ପିତ ହୋଇନଥିଲା, ମାତ୍ର ଏହା ସେହି ମନୋନୀତ ଆହ୍ୱାନ ପ୍ରାପ୍ତ ଲୋକମାନଙ୍କ ପାଇଁ ଥିଲା। ଅବ୍ରାହମ ଆହ୍ୱାନ ପ୍ରାପ୍ତ ଥିଲେ, ଏବଂ ସେହି ମଣ୍ଡଳୀ ଶବ୍ଦର ଅର୍ଥ ହେଉଛି ଆହ୍ୱାନ ପ୍ରାପ୍ତ, ପୃଥକୀକୃତ, ଯେପରିକି ଅବ୍ରାହମ ନିଜକୁ ପୃଥକୀକୃତ କରିଥିଲେ ଓ ସୁନ୍ନତ ହୋଇଥିଲେ। ଏବଂ ତାପରେ ଯେତେବେଳେ ସାରା ଠିକ ସେହି ସ୍ୱର୍ଗଦୂତଙ୍କ ବାର୍ତ୍ତାରେ ହସିଥିଲେ, ପରମେଶ୍ୱର ତାଙ୍କୁ ଠିକ ସେହି ସ୍ଥାନରେ ହିଁ ମାରିଦେଇଥାନ୍ତେ, କିନ୍ତୁ ସେ ଅବ୍ରାହମଙ୍କୁ ଆଘାତ ନ କରି ସାରାଙ୍କୁ ଆଘାତ କରିପାରିବେ ନାହିଁ, କାରଣ ସେମାନେ ଏକ ଥିଲେ, ସେ ତାଙ୍କର ଅଂଶ ଥିଲେ। ତୁମେ ଆଉ ଦୁଇ ନୁହଁ, କିନ୍ତୁ ଏକ ଅଟ। ତେଣୁ ସୁନ୍ନତ ବିଧି ପବିତ୍ର ଆତ୍ମା ଆଜି ହୃଦୟକୁ ସୁନ୍ନତ କରନ୍ତି, ଏବଂ ଏହା ଏକ ଚିହ୍ନ, ପ୍ରଦତ୍ତ ଚିହ୍ନ ଅଟେ। ଅନ୍ୟ ଏକ ଦିନ କେହି ଜଣେ କହିଲେ, ମୁଁ କେବଳ ଏହାକୁ ପୁନରାବୃତ୍ତି କରୁଛି, ଏକ ଥଟ୍ଟା ପରିହାସ ପାଇଁ ନୁହେଁ, କାରଣ ଏହା ସତ୍ୟ ଅଟେ, କିନ୍ତୁ ଏହା ଏକ ଥଟ୍ଟା କଥା ପରି ଶୁଭାଯାଏ, ଯେପରି ମୁଁ ପ୍ରାୟତଃ କହିଅଛି ଏହା କୌଣସି ଥଟ୍ଟା ପାଇଁ ସ୍ଥାନ ନୁହେଁ। କିନ୍ତୁ ସେଠାରେ ପଶ୍ଚିମ ତଟରେ ଜଣେ ଛୋଟ ଜର୍ମାନ ରହୁଥିଲେ, ଯେଉଁଠାରେ କି ଆମେ କେବଳ ଯାଉଥିଲୁ, ସେ ପବିତ୍ର ଆତ୍ମା ଗ୍ରହଣ କରିଥିଲେ, ଏବଂ ସେ ରାସ୍ତାରେ ଯାଉଥିଲେ ଓ ସେ ଅଳ୍ପ ଟିକିଏ ଖଣ୍ଡ ଚାଲି ଯାଆନ୍ତି, ଆଉ ସେ ନିଜର ହାତ ଉଠାନ୍ତି, ପରଭାଷାରେ କଥା କୁହନ୍ତି, ଏବଂ ସେ ଦୌଡ଼ି ଯାଆନ୍ତି ଓ ସେ ଡେଇଁ ପଡ଼ନ୍ତି, ଆଉ ସେ ଚିତ୍କାର କରନ୍ତି, ଏବଂ ସେ କାର୍ଯ୍ୟସ୍ଥଳୀରେ ଥିଲେ ସେହିପରି ଭାବରେ କରୁଥିଲେ, ଆଉ ତାଙ୍କର ମାଲିକ ତାଙ୍କୁ କହିଲେ, ତୁମେ କେଉଁଠାକୁ ଯାଇଥିଲ? ମୁଁ ସେହି ସ୍ଥାନ ଗୁଡିକୁ ପସନ୍ଦ କରେ ଯେଉଁଠାକୁ ତୁମେ ଯାଇଅଛ। ସେ କହିଲେ, ତୁମେ ନିଶ୍ଚିତ ଭାବରେ ସେହି ନଟ୍ ଅର୍ଥାତ୍ ପାଗଳ ଲୋକମାନଙ୍କ ମଧ୍ୟରେ ରହିଥିବ। ସେ କହିଲେ, ତେବେ କଣ ଆପଣ ଭାବୁଛନ୍ତି ଯେ ସେମାନେ ପାଗଳ ଲୋକମାନେ ଅଟନ୍ତି? ତାଙ୍କ ମାଲିକ କହିଲେ, ନିଶ୍ଚିତରେ ସେମାନେ ଅଟନ୍ତି। ସେ କହିଲେ, ତେବେ ସେହି ପାଗଳ ଲୋକମାନଙ୍କ ପାଇଁ ପ୍ରଭୁଙ୍କର ପ୍ରଶଂସା ହେଉ। ଏବଂ ସେ କହିଲେ, ଆପଣ ଜାଣିଛନ୍ତି କି କଣ, ସେହି ନଟ୍ ଅର୍ଥାତ୍ ପାଗଳ ଲୋକମାନେ ଏକ ବଡ଼ ଭୂମିକା ଗ୍ରହଣ କରନ୍ତି। ସେ କହିଲେ, ଉଦାହରଣ ସ୍ୱରୂପ ସେହି ଗାଡ଼ିକୁ ନିଅନ୍ତୁ, ଆପଣ ସେଥିରୁ ସମସ୍ତ ନଟ୍ ଗୁଡିକୁ ବାହାର କରିଦିଅନ୍ତୁ, ଆପଣଙ୍କ ପାଖରେ ଆଉ କିଛି ନୁହଁ ବରଂ ଏକ ପରିତ୍ୟକ୍ତ ଲୁହା ରହିବ, ତେଣୁ ତା ପ୍ରାୟ ଠିକ ଅଟେ। ଯେତେବେଳେ ପବିତ୍ର ଆତ୍ମା ଆପଣଙ୍କ ଉପରେ ଆସନ୍ତି, ଆପଣ ଏତେ ଭିନ୍ନ ହୋଇଯାଆନ୍ତି, ଏପରିକି ଏହି ଜଗତର ମନ ଆପଣଙ୍କୁ ପସନ୍ଦ କରେ ନାହିଁ। ଏବଂ ସେମାନେ ଆପଣଙ୍କ ବିରୁଦ୍ଧରେ ହୋଇଯାଆନ୍ତି ଏବଂ ସେମାନେ ଆପଣଙ୍କ ସହିତ କିଛି ହେଲେ କରିବାକୁ ଚାହାନ୍ତି ନାହିଁ। ଆପଣ ତ ଏକ ଅନ୍ୟ ଜଗତରୁ ଜନ୍ମ ହୋଇଥାନ୍ତି। ଆପଣ ତ ଠିକ ସେତିକି ବିଦେଶୀ ଅଟନ୍ତି, ଦଶ ଗୁଣ ଅଧିକ ଯେତିକି ଆପଣ ହୋଇପାରନ୍ତି ସେତିକି ବିଦେଶୀ ଅଟନ୍ତି। ଯଦି ଆପଣ ଆଫ୍ରିକୀୟ ଜଙ୍ଗଲର ଦୂରତମ ଅଗମ୍ୟ ଅଞ୍ଚଳକୁ ଚାଲିଯାଆନ୍ତି, ଯେତେବେଳେ ପବିତ୍ର ଆତ୍ମା ଆସନ୍ତି ଆପଣ ଭିନ୍ନ ହୋଇଯାଆନ୍ତି ଏବଂ ଏହା ଏକ ଚିହ୍ନ ଅଟେ। ଏହା ଲୋକମାନଙ୍କ ମଧ୍ୟରେ ଏକ ଚିହ୍ନ ଅଟେ। ତେବେ ଆପଣ କୁହନ୍ତି, ତାହେଲେ ଭାଇ ବ୍ରାନହମ୍, ସେହି ସୁନ୍ନତର ଚିହ୍ନ ତ ଅବ୍ରାହମ୍ଙ୍କୁ ଦିଆଯାଇଥିଲା, ତା ସତ୍ୟ ଅଟେ ଏବଂ ତାଙ୍କର ବଂଶକୁ। ହଁ, ଠିକ ଅଛି। ବର୍ତ୍ତମାନ ଆମେ ଗାଲାତୀୟ ତୃତୀୟ ପର୍ବ 29 ପଦକୁ ଯିବାକୁ ଯାଉଅଛୁ ଏବଂ ଦେଖିବାକୁ ଯାଉଅଛୁ ଯେ ତାହା କିପରି ଆମ ପାଇଁ ପ୍ରଯୁଜ୍ୟ ହୋଇପାରେ। ଗାଲାତୀୟ 3:29। ଏବଂ କେବଳ ଦେଖନ୍ତୁ ଯେ ଏହି ସୁନ୍ନତ ବିଧି କିପରି ଭାବରେ ଜଣେ ବିଜାତି ପାଇଁ ପ୍ରୟୋଗ ହୋଇପାରେ। ଯଦି ଆମେମାନେ ବିଜାତି ଅଟୁ, ଯାହାକି ପ୍ରାକୃତିକ ଜନ୍ମ ଦ୍ୱାରା ଆମେ ଅଟୁ, ତେବେ ପ୍ରଥମରେ ମୁଁ 16 ପଦ ପାଠ କରିବାକୁ ଚାହେଁ। ଅବ୍ରାହମ ଓ ତାହାଙ୍କ ସନ୍ତାନ ପ୍ରତି ପ୍ରତିଜ୍ଞା ସମୂହ ଉକ୍ତ ହୋଇଥିଲା। ଅବ୍ରାହମ ଏବଂ ତାଙ୍କର ସନ୍ତାନ, ଅନେକଙ୍କୁ ଲକ୍ଷ୍ୟ କରି ସନ୍ତାନ ମାନଙ୍କୁ ବୋଲି କୁହାଯାଏ ନାହିଁ, କେବଳ କୌଣସି ପ୍ରକାରର ଏକ କୁହନ୍ତୁ ଓ ମୁଁ ମଧ୍ୟ ଅବ୍ରାହମଙ୍କ ସନ୍ତାନ ଗଣ ଅଟେ। ନା, ଗୋଟିଏ ସନ୍ତାନକୁ, ଅବ୍ରାହମଙ୍କ ସନ୍ତାନ, ଅନେକଙ୍କୁ ଲକ୍ଷ୍ୟ କରି ସନ୍ତାନ ମାନଙ୍କୁ ବୋଲି କୁହାଯାଏ ନାହିଁ, କିନ୍ତୁ ଜଣକାକୁ ଏବଂ ସେମାନଙ୍କୁ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ତୁମ୍ଭର ବୀଜ ବୋଲି କୁହାଯାଏ। ଖ୍ରୀଷ୍ଟ ଅବ୍ରାହମଙ୍କର ସନ୍ତାନ ଥିଲେ, କଣ ଆପଣ ତା ବିଶ୍ୱାସ କରନ୍ତି କି? ଠିକ ଅଛି, ତେବେ ଆସନ୍ତୁ ଆମେ 28 ଏବଂ 29 ପଦକୁ ନେବା। ଯିହୁଦୀ କି ଗ୍ରୀକ, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନେ ମଧ୍ୟରେ କିଛି ରହି ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତୁମ୍ଭେମାନେ ଏକ। ଆଉ ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ତେବେ ତୁମ୍ଭେମାନେ ତ ଅବ୍ରାହମଙ୍କ ବଂଶ, ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ। ଆମେ କିପରି ଅବ୍ରାହମଙ୍କ ବଂଶ ଗ୍ରହଣ କରିଥାଉ? ଖ୍ରୀଷ୍ଟଙ୍କ ଠାରେ ରହିବା ଦ୍ୱାରା, ତେବେ ଆମେ ଅବ୍ରାହମଙ୍କ ବଂଶ ଅଟୁ। ଏବଂ ଅବ୍ରାହମଙ୍କ ବଂଶ କଣ ଥିଲା? ଯେପରିକି ଆମେ ରୋମିଓ 4 ଏବଂ ବିଭିନ୍ନ ସ୍ଥାନକୁ ଯାଇପାରିବା, ଅବ୍ରାହମ ସୁନ୍ନତ ହୋଇଥିବା ସମୟରେ କେବେ ବି ପ୍ରତିଜ୍ଞାକୁ ପ୍ରାପ୍ତ ହୋଇନଥିଲେ। ଏହା ଦର୍ଶାଇବାକୁ ଯେ ସୁନ୍ନତ କେବଳ ଏକ ପ୍ରତିରୂପ ଥିଲା, ସେ ତ ସୁନ୍ନତ ହେବା ପୂର୍ବରୁ ହିଁ ଏହି ପ୍ରତିଜ୍ଞାକୁ ପ୍ରାପ୍ତ ହୋଇଥିଲେ। ଏହା ତ କେବଳ ତାର ଏକ ପ୍ରତିରୂପ ଥିଲା ଯେ ତାର ବିଶ୍ୱାସକୁ ଗ୍ରହଣ କରାଯାଇଅଛି, ଯାହାକି ତାର ସୁନ୍ନତ ହେବା ପୂର୍ବରୁ ରହିଥିଲା। ତେବେ ଯେତେବେଳେ ଆମେ ଖ୍ରୀଷ୍ଟଙ୍କ ଠାରେ ଥାଉ, ଆମେ ଅବ୍ରାହମଙ୍କ ବଂଶ ହୋଇଯାଉ ଏବଂ ଖ୍ରୀଷ୍ଟଙ୍କ ସହିତ ଉତ୍ତରାଧିକାରୀ ଅଟୁ। ଅତଏବ ଆମେମାନେ ଯିହୁଦୀ ହେଉ କିମ୍ବା ବିଜାତି ହେଉ, ଏଥିରେ କିଛି ଯାଏ ଆସେ ନାହିଁ। ଏବଂ ଅବ୍ରାହମଙ୍କ ସେହି ବଂଶ, ଅବ୍ରାହମଙ୍କ ସେହି ବଂଶ ପାଖରେ ଅବ୍ରାହମଙ୍କର ବିଶ୍ୱାସ ରହିଥାଏ, ଯିଏକି ପରମେଶ୍ୱରଙ୍କୁ ତାଙ୍କ ବାକ୍ୟରେ ଗ୍ରହଣ କରିଥାଏ। ଏହା କେତେ ହାସ୍ୟାସ୍ପଦ ମନେ ହୁଏ! ଆପଣ କେତେ ଅସାଧାରଣ ଆଚରଣ କରିଥାନ୍ତି, ତାହାର ନିର୍ବିଶେଷରେ ଏହା ଆପଣଙ୍କୁ କେତେ ବିଚିତ୍ର ଭାବେ ପ୍ରଦର୍ଶିତ କରେ। ଆପଣ ତ ଅନ୍ୟ କିଛି ବିଷୟର ନିର୍ବିଶେଷରେ ପରମେଶ୍ୱରଙ୍କୁ ତାଙ୍କ ବାକ୍ୟରେ ଗ୍ରହଣ କରନ୍ତି। ଅବ୍ରାହମ 75 ବର୍ଷ ବୟସରେ ଏବଂ ସାରା 65 ବର୍ଷ ବୟସରେ ପରମେଶ୍ୱରଙ୍କୁ ତାହାଙ୍କ ବାକ୍ୟରେ ଗ୍ରହଣ କଲେ ଏବଂ ତା ବିପରୀତରେ ଥିବା କୌଣସି ବିଷୟକୁ ଏପରି ଡାକିଲେ ଯେପରିକି ତା ତିଷ୍ଠି ସୁଦ୍ଧା ନାହିଁ। ଆପଣ କଣ ଭାବୁଛନ୍ତି ସେହିଦିନର ଡାକ୍ତରମାନେ କଣ ଭାବିଥିବେ? ଆପଣ କଣ ଭାବୁଛନ୍ତି ଯେ ଲୋକମାନେ କଣ ଭାବିଥିବେ ଯେତେବେଳେ ସେମାନେ 75 ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ବୁଲି ବୁଲି ପରମେଶ୍ୱରଙ୍କ ପ୍ରଶଂସା କରୁଥିବାର ଦେଖିଥିବେ, ଯେ ସେ ତାଙ୍କ ପତ୍ନୀଙ୍କ ଦ୍ୱାରା ଏକ ସନ୍ତାନ ଲାଭ କରିବାକୁ ଯାଉଛନ୍ତି, ଆଉ ସେ 65 ବର୍ଷ ବୟସର, ତାର ସ୍ତ୍ରୀ ଧର୍ମ କ୍ଷାନ୍ତ ହେବାର ପ୍ରାୟ 25 ବର୍ଷ ହୋଇଗଲାଣି। ମାତ୍ର ଆପଣ ଦେଖନ୍ତୁ, ଏହା ଆପଣଙ୍କୁ କୌତୁକୀ ଆଚରଣ କରାଇଥାଏ, ଅବ୍ରାହମଙ୍କର ସେହି ବିଶ୍ୱାସ। ଏବଂ ଯେତେବେଳେ ଆପଣ ପବିତ୍ର ଆତ୍ମାଙ୍କର ସୁନ୍ନତ ହୁଅନ୍ତି, ଏହା ଆପଣଙ୍କ ସହିତ ସେ ସମାନ କାର୍ଯ୍ୟ କରେ। ଏହା ଆପଣଙ୍କୁ ଏପରି କାର୍ଯ୍ୟ ସବୁ କରାଏ ଯାହାକି ଆପଣ କରିବେ ବୋଲି ଭାବିନଥିବେ। ଏହା ଆପଣଙ୍କୁ ପରମେଶ୍ୱରଙ୍କ ପ୍ରତିଜ୍ଞାକୁ ଗ୍ରହଣ କରାଇଥାଏ ଏବଂ ପରମେଶ୍ୱରଙ୍କୁ ବିଶ୍ୱାସ କରାଇଥାଏ। ତେବେ ଏହା ବ୍ୟତୀତ ଏହା ଆହୁରି ମଧ୍ୟ ଏକ ପ୍ରତିଜ୍ଞା ଏବଂ ଏକ ଚିହ୍ନ ଅଟେ। ଏହା ମଧ୍ୟ ଏକ ମୁଦ୍ରା ଅଟେ। ବର୍ତ୍ତମାନ ଯଦି ଆପଣ ମୋ ସହିତ ରୋମିଓ ନିକଟକୁ ଯିବେ, ପ୍ରଥମେ ମୁଁ ଚାହେଁ ଯେ ଆପଣ ମୋ ସହିତ ଏଫିସିଅ 4:30 ଯାଆନ୍ତୁ ଏବଂ ଏଠାରେ ମାତ୍ର ଗୋଟିଏ ମିନିଟ୍ ପାଇଁ ପାଠ କରନ୍ତୁ। ଏଫିସିଅ 4:30 ଏହା କୁହେ, ତେବେ ଆପଣମାନେ ଅନେକ ଲୋକମାନଙ୍କୁ ଶୁଣିଥିବେ ଯେଉଁମାନେ କି ବିଭିନ୍ନ ବିଷୟଗୁଡ଼ିକୁ ମୁଦ୍ରାମାନ ବୋଲି କହିଥାନ୍ତି। ଯଦି ଆପଣ ମଣ୍ଡଳୀକୁ ଯିବେ, ତେବେ ଆପଣଙ୍କ ପାଖରେ ମଣ୍ଡଳୀର ମୁଦ୍ରା ଅଛି। ଆଉ କିଛି ଲୋକ କୁହନ୍ତି ଏହା ଏକ ନିର୍ଦ୍ଦିଷ୍ଟ ଦିନ, ଏକ ବିଶ୍ରାମ ଦିନ ପାଳନ କରିବା ଅଟେ, ତାହା ହେଉଛି ପରମେଶ୍ୱରଙ୍କ ମୁଦ୍ରାଙ୍କ। ସେମାନଙ୍କ ମଧ୍ୟରୁ କେତେକ କୁହନ୍ତି ଯଦି ଆମେ ଆମର ସଦସ୍ୟତାକୁ ଏକ ନିର୍ଦ୍ଦିଷ୍ଟ ନାମଧାରୀ ସଂସ୍ଥାରେ ରଖିବା, ତାହେଲେ ଆମେ ପରମେଶ୍ୱରଙ୍କ ରାଜ୍ୟରେ ମୁଦ୍ରାଙ୍କିତ ହୋଇଯିବା। ତେବେ ବାଇବେଲ କୁହେ ପ୍ରତ୍ୟେକ ମନୁଷ୍ୟର କଥା ମିଥ୍ୟା ହେଉ ଏବଂ ପରମେଶ୍ୱରଙ୍କ ସତ୍ୟ ହେଉ। ତେବେ ଏଫିସିଅ 4:30 ଏହିପରି ପାଠ କରେ, ଆଉ ପରମେଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତିର ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାକୁ ଦୁଃଖ ଦିଅ ନାହିଁ। ତେବେ ମୋତେ ବର୍ତ୍ତମାନ ଏହାକୁ ଉପସ୍ଥାପିତ କରିବା ପାଇଁ ଏହା ଉପରେ ଟିକେ କଠୋର ଭାବେ କହିବାକୁ ପଡିବ। ତେବେ ଆପଣ ବ୍ୟବସ୍ଥାବାଦୀ ଭାଇମାନେ ଅଳ୍ପ ଟିକେ ସମୟ ପାଇଁ ନିରବ ରୁହନ୍ତୁ। ବୁଝିଲେ କଣ? ଆପଣମାନେ ଲକ୍ଷ୍ୟ କଲେ ଯେ ସେହି ମୁଦ୍ରା କେତେ ସମୟ ପର୍ଯ୍ୟନ୍ତ ରହିଥାଏ? ପରବର୍ତ୍ତୀ ଉଦ୍ଦୀପନା ପର୍ଯ୍ୟନ୍ତ ନୁହେଁ, ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ନୁହେଁ, ଯେତେବେଳେ କିଛି ଭୁଲ ହୋଇଯାଏ, ତୁମର ମୁକ୍ତିର ଦିବସ ପର୍ଯ୍ୟନ୍ତ। ଆପଣ ସେତେ ସମୟ ପର୍ଯ୍ୟନ୍ତ ମୁଦ୍ରାଙ୍କିତ ଅଟନ୍ତି, ତୁମର ମୁକ୍ତିର ଦିବସ ପର୍ଯ୍ୟନ୍ତ, ଯେତେବେଳେ ଆପଣ ପରମେଶ୍ୱରଙ୍କ ସହିତ ରହିବା ନିମନ୍ତେ ମୁକ୍ତିପ୍ରାପ୍ତ ହୋଇଥାନ୍ତି, ସେତିକି ସମୟ ପର୍ଯ୍ୟନ୍ତ ପବିତ୍ର ଆତ୍ମା ଆପଣଙ୍କୁ ମୁଦ୍ରାଙ୍କିତ କରନ୍ତି। ଉଦ୍ଦୀପନାରୁ ଉଦ୍ଦୀପନା ପର୍ଯ୍ୟନ୍ତ ନୁହେଁ, କିନ୍ତୁ ଅନନ୍ତକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଆପଣ ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହୋଇଥାନ୍ତି। ତାହା ହିଁ ହେଉଛି ପବିତ୍ର ଆତ୍ମା, ଯାହାକି ତାହା ଅଟେ, ତାହା ପରମେଶ୍ୱରଙ୍କ ମୁଦ୍ରା ଅଟେ, ଯାହା ସେ ପାଇଛନ୍ତି। ଆପଣ ତାହାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଛନ୍ତି ଏବଂ ସେ ଆପଣଙ୍କୁ ପ୍ରେମ କରନ୍ତି ଏବଂ ସେ ଆପଣଙ୍କୁ ବିଶ୍ୱାସ କରନ୍ତି ଓ ସେ ଆପଣଙ୍କ ଉପରେ ନିଜର ମୁଦ୍ରାଙ୍କନ କରନ୍ତି। ଏକ ମୁଦ୍ରା କଣ ଅଟେ? ଯେ କେହି କାହିଁକି ଏକ ମୁଦ୍ରା ନିଦର୍ଶିତ କରେ କିମ୍ବା ଏହାର ଅର୍ଥ ହେଉଛି ଏକ ସମାପ୍ତ କାର୍ଯ୍ୟ। ଆମିନ। ପରମେଶ୍ୱର ଆପଣଙ୍କୁ ଉଦ୍ଧାର କରିଛନ୍ତି, ଆପଣଙ୍କୁ ପବିତ୍ରୀକୃତ କରିଛନ୍ତି, ଆପଣଙ୍କୁ ପରିଷ୍କାର କରିଛନ୍ତି, ଆପଣଙ୍କ ଉପରେ ଅନୁଗ୍ରହ କରିଛନ୍ତି ଏବଂ ମୁଦ୍ରାଙ୍କିତ କରିଛନ୍ତି। ସେ କାର୍ଯ୍ୟ ସମାପ୍ତ କରିଛନ୍ତି। ଆପଣ ନିଜର ମୁକ୍ତିର ଦିବସ ପର୍ଯ୍ୟନ୍ତ ତାଙ୍କର ଉତ୍ପାଦ ଅଟନ୍ତି। ଏକ ମୁଦ୍ରାଙ୍କିତ ହେବାର ହେଉଛି ସମାପ୍ତ ବିଷୟ। ପବିତ୍ର ଆତ୍ମା କଣ ଅଟେ? ଏହା ଏକ ଚିହ୍ନ। ଆମେ ଟିକେ ପରେ ତାହାକୁ ଅନ୍ୟ ଏକ ବାର୍ତ୍ତାରେ ପାଇବାକୁ ଯାଉଅଛୁ ଯେ ସେହି ଚିହ୍ନ ଯାହା ବିଷୟରେ ପାଉଲ କହିଥିଲେ, ପରଭାଷା ବିଶ୍ୱାସୀ ଅବା ଅବିଶ୍ୱାସୀଙ୍କ ପାଇଁ ଏକ ଚିହ୍ନ ଥିଲା। ତେବେ ଧ୍ୟାନ ଦିଅନ୍ତୁ, ମାତ୍ର ଏଥିରେ ପବିତ୍ର ଆତ୍ମା ଏକ ଚିହ୍ନ ଅଟେ, ମୋର ଅର୍ଥ ଏବଂ ପବିତ୍ର ଆତ୍ମା ଏକ ମୁଦ୍ରା ଅଟେ। ଏହା ଏକ ଚିହ୍ନ ଅଟେ ଯାହାକି ପରମେଶ୍ୱର ତାଙ୍କର ମନୋନୀତ ସନ୍ତାନ ମାନଙ୍କୁ ଦେଇଥିଲେ। ଏହାକୁ ପ୍ରତ୍ୟାଖ୍ୟାନ କରିବାର ଅର୍ଥ ଲୋକମାନଙ୍କ ଠାରୁ ବିଚ୍ଛିନ୍ନ ହେବା ଏବଂ ଏହାକୁ ଗ୍ରହଣ କରିବାର ଅର୍ଥ ଜଗତ ଏବଂ ଜଗତର ସମସ୍ତ ବିଷୟ ସହିତ କ୍ଷାନ୍ତ ହେବା ଏବଂ ଏପରି ଏକ ଉତ୍ପାଦ ହେବା ଯାହା ଉପରେ ପରମେଶ୍ୱର ଅନୁମୋଦନର ଏକ ମୁଦ୍ରାଙ୍କନ କରିଛନ୍ତି। ମୁଁ ଏଠାରେ ରେଲ ରୋଡରେ ହେରି ୱାଟରବେରି ସହିତ କାମ କରୁଥିଲି ଏବଂ ଆମେ ଏକ ରେଳ ଡବାରେ ସାମାନ ଲଦିବାକୁ ଯାଇଥାଉ। ମୋ ଭାଇ ଡଗ୍ ସେଠାରେ ପଛରେ ଛିଡ଼ା ହୋଇ ରେଳ ଡବାକୁ ଲଦିବାରେ ସାହାଯ୍ୟ କରନ୍ତି। ଯେତେବେଳେ ଏକ ରେଳ ଡବା ଲଦା ହୁଏ, ସେମାନେ ସେହି ରେଳ ଡବାକୁ ପରିଦର୍ଶନ କରନ୍ତି, ସେହି ଅଧୀକ୍ଷକ, ଏବଂ ଯଦି ସେ କୌଣସି ହୁଗୁଳା ବିଷୟ ପାଆନ୍ତି ଯେଉଁଠାରେ କି ତାହା ପଡ଼ିଯିବ ଓ ଭାଙ୍ଗିଯିବ କିମ୍ବା ଏପରି କିଛି ଯାହାକି ନଷ୍ଟ ହୋଇଯିବ, ସେ ସେହି ରେଳ ଡବାକୁ ମୁଦ୍ରାଙ୍କନ କରିବେ ନାହିଁ ଯେପର୍ଯ୍ୟନ୍ତ କି ସେହି ରେଳ ଡବାଟି ସମ୍ପୂର୍ଣ୍ଣ ଭାବେ ଲଦା ହୋଇନାହିଁ, ଏପରିକି ଏହା ଏତେ ଲଦା ହୋଇଥାଏ ଓ କ୍ରମରେ ଥାଏ ଯେ ଯାତ୍ରାର କମ୍ପନ ଭିତରେ ରହିଥିବା ଉତ୍ପାଦ ଗୁଡିକୁ କୌଣସି ପ୍ରକାରେ ନଷ୍ଟ କରିବ ନାହିଁ। ତାହା ହିଁ ହେଉଛି ସେ ବିଷୟ ଯେ ଆମେ ଏତେ ଅଧିକ ଭାବେ ମୁଦ୍ରାଙ୍କିତ ହୋଇନଥାଉ। ଆମେ ଅନେକ ଜିନିଷ ଗୁଡିକରେ ଅତ୍ୟଧିକ ହୁଗୁଳା ଅଟୁ। ଯେତେବେଳେ ସେହି ଅଧୀକ୍ଷକ ଆପଣଙ୍କର ଜୀବନକୁ ଯାଞ୍ଚ କରିବାକୁ ଯାଆନ୍ତି ଏହା ଦେଖିବା ପାଇଁ ଯେ ଆପଣ ସେହି ଜିନିଷ ଗୁଡିକ ବିଷୟରେ କେବଳ ଟିକେ ହୁଗୁଳା ନୁହନ୍ତି ତ, ନିଜର ପ୍ରାର୍ଥନା ଜୀବନ ବିଷୟରେ ଟିକେ ହୁଗୁଳା ନୁହନ୍ତି ତ, ସେହି କ୍ରୋଧ ବିଷୟରେ ଟିକେ ହୁଗୁଳା ନୁହନ୍ତି ତ, ସେହି ଜିହ୍ୱା ବିଷୟରେ ଅନ୍ୟମାନଙ୍କ ବିଷୟରେ କହିବାକୁ ହୁଗୁଳା ନୁହନ୍ତି ତ, ସେ କେବେ ବି ସେହି ରେଳ ଡବାକୁ ମୁଦ୍ରାଙ୍କନ କରିବେ ନାହିଁ। କିଛି ବଦଭ୍ୟାସ, କିଛି ଖରାପ ଜିନିଷ, କିଛି ଅଶ୍ଳୀଳ ମନ, ସେ ସେଇ ରେଳ ଡବାକୁ ମୁଦ୍ରାଙ୍କନ କରିପାରିବେ ନାହିଁ।
But when he's found everything in his place,
ମାତ୍ର ଯେତେବେଳେ ସେ ସବୁକିଛି ବିଷୟକୁ ତାର ନିଜ ସ୍ଥାନରେ ପାଆନ୍ତି, ସେଇ ଅଧୀକ୍ଷକ ସେତେବେଳେ ସେ ଏହାକୁ ମୁଦ୍ରାଙ୍କନ କରନ୍ତି। କେହି ହେଲେ ସେଇ ମୁଦ୍ରାଙ୍କକୁ ଖୋଲିବାକୁ ସାହସ କରନ୍ତି ନାହିଁ ଯେପର୍ଯ୍ୟନ୍ତ କି ସେଇ ରେଳ ଡବାଟି ତାର ଗନ୍ତବ୍ୟ ସ୍ଥଳରେ ନ ପହଞ୍ଚିଯାଏ, ଯେଉଁ ସ୍ଥାନ ନିମନ୍ତେ ତାକୁ ମୁଦ୍ରାଙ୍କନ କରାଯାଇଅଛି ତାହା ସେଠାରେ ଅଟେ। ମୋର ଅଭିଷିକ୍ତକୁ ସ୍ପର୍ଶ କର ନାହିଁ, ମୋର ଭବିଷ୍ୟତ ବକ୍ତା ମାନଙ୍କର କୌଣସି ଅନିଷ୍ଟ କର ନାହିଁ, କାରଣ ମୁଁ ତୁମକୁ କହୁଅଛି ତୁମ ପାଇଁ ଏହା ଭଲ ହୁଅନ୍ତା ଯେ ତୁମ ବେକରେ ଏକ ଚକି ପଥର ବାନ୍ଧି ସମୁଦ୍ରରେ ପକାଯାଇଥାନ୍ତା ଓ ତୁମେ ସମୁଦ୍ରର ଗଭୀରରେ ବୁଡ଼ି ଯାଆନ୍ତ। ଏହା ଅପେକ୍ଷା ଯେ ମୁଦ୍ରାଙ୍କ ହୋଇଥିବା ଏହି ଛୋଟରୁ ଛୋଟମାନଙ୍କ ମଧ୍ୟରୁ କାହାରିକୁ ଅପମାନିତ କରିବା କିମ୍ବା ଟିକେ ଦୋହଲାଇବାକୁ ଚେଷ୍ଟା କରନ୍ତ। କଣ ଆପଣ ଦେଖିଲେ ଯେ ତାହାର ଅର୍ଥ କଣ? ତାହା ହିଁ ହେଉଛି ଯାହାକି ପବିତ୍ର ଆତ୍ମା ଅଟେ। ଏହା ଆପଣଙ୍କର ଆଶ୍ୱାସନା ଅଟେ, ଏହା ଆପଣଙ୍କର ସୁରକ୍ଷା ଅଟେ, ଏହା ଆପଣଙ୍କର ସାକ୍ଷୀ ଅଟେ, ଏହା ଆପଣଙ୍କ ମୁଦ୍ରାଙ୍କ ଅଟେ, ଏହା ଆପଣଙ୍କର ଚିହ୍ନ ଅଟେ ଯେ ମୁଁ ସ୍ୱର୍ଗ ବନ୍ଧିତ ଅଟେ। ଏଥିରେ ଯାଏ ଆସେ ନାହିଁ ଯେ ସୈତାନ କଣ କୁହେ, ମୁଁ ସ୍ୱର୍ଗବନ୍ଧିତ ଅଟେ, କାହିଁକି ସେ ମୋତେ ମୁଦ୍ରାଙ୍କିତ କରିଛନ୍ତି, ସେ ତାହା ମୋତେ ପ୍ରଦାନ କରିଛନ୍ତି, ସେ ମୋତେ ତାହାଙ୍କର ରାଜ୍ୟରେ ମୁଦ୍ରାଙ୍କିତ କରିଛନ୍ତି ଏବଂ ମୁଁ ମହିମା ବନ୍ଧିତ ଅଟେ। ପବନ ପ୍ରବାହିତ ହେଉ, ସୈତାନ ଯାହା ଚାହୁଁଛି ତାହା କରୁ। ପରମେଶ୍ୱର ମୋତେ ମୋର ମୁକ୍ତିର ଦିନ ପର୍ଯ୍ୟନ୍ତ ମୁଦ୍ରାଙ୍କିତ କରିଛନ୍ତି, ଆମେନ୍। ତାହା ହିଁ ହେଉଛି ଯାହାକି ପବିତ୍ର ଆତ୍ମା ଅଟନ୍ତି। ଓହ, ଆପଣ ଏହା ବାଞ୍ଛା କରିବା ଉଚିତ, ମୁଁ ଏହା ବିନା ଆଗକୁ ଯାଇପାରିବି ନାହିଁ। ଏପରି ବହୁତ କିଛି ସେଠାରେ କୁହାଯାଇପାରେ, କିନ୍ତୁ ମୁଁ ଏଥିରେ ସୁନିଶ୍ଚିତ ଯେ ଆପଣ ତାହା ଜାଣନ୍ତି ଯାହା ବିଷୟରେ ମୁଁ କହୁଅଛି। ତେବେ ଆସନ୍ତୁ ଆମେମାନେ ଗୋଟିଏ ମିନିଟ୍ ପାଇଁ ଯୋହନ 14 ମଧ୍ୟ ଯିବା। ମୁଁ କେବଳ ବାକ୍ୟକୁ ଭଲ ପାଏ, ଏହା ସତ୍ୟ ଅଟେ।
The Holy Ghost, what is the Holy Ghost? It is the Spirit of Christ in you.
ପରମେଶ୍ୱରଙ୍କ ଆତ୍ମା ସେହି ପବିତ୍ର ଆତ୍ମା। ପବିତ୍ର ଆତ୍ମା କଣ ଅଟେ? ଏହା ଆପଣଙ୍କ ଠାରେ ଖ୍ରୀଷ୍ଟଙ୍କ ଆତ୍ମା। ବର୍ତ୍ତମାନ ଆମେ ପାଠ କରିବା ପୂର୍ବରୁ ମୁଁ ଏଠାରେ କିଛି ମନ୍ତବ୍ୟକାରୀ ଶବ୍ଦ କହିବାକୁ ପସନ୍ଦ କରିବି। ପବିତ୍ର ଆତ୍ମା କଣ ଅଟେ? ଏହା ଏକ ମୁଦ୍ରାଙ୍କ ଅଟେ। ପବିତ୍ର ଆତ୍ମା କଣ ଅଟେ? ଏହା ଏକ ନିୟମ ଅଟେ।
What is the Holy Ghost? It's a sign. What is the Holy Ghost then? It's
ପବିତ୍ର ଆତ୍ମା କଣ ଅଟେ? ଏହା ଏକ ଚିହ୍ନ ଅଟେ। ତାହେଲେ ପବିତ୍ର ଆତ୍ମା କଣ? ଏହା ଏକ ଆପଣଙ୍କ ଭିତରେ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମା, ବୁଝିଲେ? ଆଉ ଅଳ୍ପ ସମୟ ଯୀଶୁ କହିଲେ, ଏବଂ ଜଗତ ମୋତେ ଆଉ ଦେଖିବ ନାହିଁ, ତଥାପି ତୁମେ ମୋତେ ଦେଖିବ, କାରଣ ମୁଁ ତୁମ ସହିତରେ ରହିବି, ଏପରିକି ଜଗତର ଶେଷ ଯାଏ ତୁମ ଅନ୍ତରରେ ରହିବି। ପରମେଶ୍ୱରଙ୍କ ଆତ୍ମା ତାଙ୍କ ମଣ୍ଡଳୀରେ କଣ ପାଇଁ? ସେ ଏହା କଣ ପାଇଁ କଲେ? ଏହା ଅଳ୍ପ ଟିକେ ଆସନ୍ତାକାଲି ରାତିର ବିଷୟ ଉପରେ ଅଟେ। ମାତ୍ର ସେ ଏହାକୁ କଣ ପାଇଁ କଲେ? ସେ କାହିଁକି ପବିତ୍ର ଆତ୍ମା କାହିଁକି ସେ କଣ କଣ ପାଇଁ ଆସିଥିଲେ? ସେ ଆପଣଙ୍କ ଭିତରକୁ କଣ ପାଇଁ ଆସିଥିଲେ? ସେ ମୋ ଭିତରକୁ କଣ ପାଇଁ ଆସିଥିଲେ? ପରମେଶ୍ୱରଙ୍କ କାର୍ଯ୍ୟଗୁଡ଼ିକୁ ଜାରି ରଖିବା ପାଇଁ। ମୁଁ ସବୁବେଳେ ତାହା ହିଁ କରେ ଯାହା ମୋ ପିତାଙ୍କୁ ପ୍ରସନ୍ନ କରେ। ମୁଁ ମୋର ଇଚ୍ଛାକୁ ସାଧନ କରିବାକୁ ଆସିନାହିଁ, ବରଂ ମୋର ପ୍ରେରଣକର୍ତ୍ତା ପିତାଙ୍କର ଇଚ୍ଛାକୁ। ଏବଂ ମୋର ପ୍ରେରଣକର୍ତ୍ତା ପିତା ମୋ ସହିତ ଅଛନ୍ତି, ଆଉ ଯେପରି ମୋ ପିତା ମୋତେ ପଠାଇ ଅଛନ୍ତି, ସେହିପରି ମୁଁ ମଧ୍ୟ ତୁମକୁ ପଠାଏ। ଓହ ମୋ ପ୍ରଭୁ, ପିତା ତାହାଙ୍କୁ ପଠାଇଲେ, ତାହାଙ୍କ ଅନ୍ତରରେ ଗଲେ। ଯୀଶୁଙ୍କର ପ୍ରେରଣକର୍ତ୍ତା ପିତା ତାହାଙ୍କ ଅନ୍ତରରେ ଆସିଲେ, ତାହାଙ୍କ ମାଧ୍ୟମରେ କାର୍ଯ୍ୟ କଲେ। ସେହି ଯୀଶୁ ଯିଏକି ଆପଣଙ୍କୁ ପ୍ରେରଣ କରନ୍ତି, ଆପଣଙ୍କ ସହିତ ଗମନାଗମନ କରନ୍ତି ଓ ଆପଣଙ୍କ ଭିତରେ ରହିଥାନ୍ତି। ଏବଂ ଯଦି ସେହି ଆତ୍ମା ଯୀଶୁଖ୍ରୀଷ୍ଟଙ୍କ ଠାରେ ବାସ କରି ତାହାଙ୍କୁ ସେହିପରି ଆଚରଣ କରିବାକୁ ଓ କାର୍ଯ୍ୟ କରିବାକୁ ବାଧ୍ୟ କଲେ ଯେପରିକି ସେ କରିଥିଲେ, ତାହେଲେ ଆପଣଙ୍କୁ କିଛି ସାଧାରଣ ଧାରଣା ହୋଇଯିବ ଯେ ତାହା କିପରି କାର୍ଯ୍ୟ କରିବ ଯେତେବେଳେ ତାହା ଆପଣଙ୍କ ଭିତରେ ରହିଥାଏ। କାରଣ ସେହି ଜୀବନ ପରିବର୍ତ୍ତନ ହୋଇପାରେ ନାହିଁ, ଏହା ଶରୀରରୁ ଶରୀର ମଧ୍ୟକୁ ଯିବ, କିନ୍ତୁ ଏହା ନିଜର ପ୍ରକୃତି ପରିବର୍ତ୍ତନ କରିପାରେ ନାହିଁ, କାରଣ ଏହା ପରମେଶ୍ୱର ଅଟନ୍ତି। ତେବେ ଯୋହନ 14 କେବଳ ଆସନ୍ତୁ 10 ପଦରୁ ଆରମ୍ଭ କରି ଠିକ ଅଳ୍ପ ଟିକିଏ ପାଠ କରିବା। ମୁଁ ଯେ ପିତାଙ୍କ ଠାରେ ଅଛି ଓ ପିତା ମୋ ଠାରେ ଅଛନ୍ତି ବିଶ୍ୱାସ କରୁନାହ? ସେହି କର୍ମ ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହେ ସେହିସବୁ ମୋ ନିକଟରୁ କହେ ନାହିଁ, କିନ୍ତୁ ପିତା ମୋ ଠାରେ ଥାଇ ଆପଣା କର୍ମ କରୁଅଛନ୍ତି। ସେ ବିଷୟରେ ଚିନ୍ତା କରନ୍ତୁ। ବର୍ତ୍ତମାନ ମୁଁ ଯେ ପିତାଙ୍କ ଠାରେ ଅଛି ଓ ପିତା ମୋ ଠାରେ ଅଛନ୍ତି, ମୋର ଏହି କଥା ବିଶ୍ୱାସ କର, ନତୁବା କର୍ମ ଯୋଗୁଁ ହେଲେ ବିଶ୍ୱାସ କର। ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋ ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି ସେ ମଧ୍ୟ ସେହି ସବୁ କରିବ, ଆଉ ସେସବୁ ଅପେକ୍ଷା ଅଧିକ ମହତ କର୍ମ କରିବ, କାରଣ ମୁଁ ମୋ ପିତାଙ୍କ ନିକଟକୁ ଯାଉଅଛି। କଣ ଆପଣ ଦେଖୁନାହାନ୍ତି କି? ଦେଖନ୍ତୁ ଯେ ସେ ସେଠାରେ କିପରି କହିଥିଲେ, ତେବେ ଏହାକୁ ଦେଖନ୍ତୁ ଏହା କିପରି ବାହାରି ଆସେ। ମୁଁ ଅଳ୍ପ ଟିକେ ଆଗକୁ ପାଠ କରିବି, ଆମେ ପ୍ରାୟ 20 ପଦ ପର୍ଯ୍ୟନ୍ତ ପାଠ କରିବାକୁ ଯାଉଅଛୁ, ଏବଂ ତୁମେ ଯାହା କିଛି ମାଗିବ, ଆସନ୍ତୁ ଦେଖିବା, ମୋର ରହିଥିଲା। ହଁ ଠିକ, ପୁଣି ପିତା ଯେପରି ପୁତ୍ରଙ୍କ ଠାରେ ମହିମାନିତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ମୋ ନାମରେ ଯାହା କିଛି ମାଗିବ ତାହା ମୁଁ କରିବି। ଯଦି ତୁମ୍ଭେମାନେ ମୋ ନାମରେ କୌଣସି ବିଷୟ ମାଗିବ ମୁଁ ତାହା କରିବି। ଯଦି ତୁମ୍ଭେମାନେ ମୋତେ ପ୍ରେମ କର ତାହେଲେ ମୋର ଆଜ୍ଞା ସବୁ ପାଳନ କରିବ। ଆଉ ମୁଁ ପିତାଙ୍କୁ ଅନୁରୋଧ କରିବି, ତେବେ ଦେଖନ୍ତୁ, ପୁଣି ତୁମ୍ଭମାନଙ୍କ ସାଙ୍ଗରେ ଚିରକାଳ ରହିବା ନିମନ୍ତେ ସେ ତୁମମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କି ଅର୍ଥାତ୍ ସେ ସତ୍ୟମୟ ଆତ୍ମାଙ୍କୁ ଦେବେ। ଜଗତ ତାହାଙ୍କୁ ଗ୍ରହଣ କରିପାରେ ନାହିଁ, କାରଣ ଜଗତ ତାହାଙ୍କୁ ଦେଖେ ନାହିଁ କିମ୍ବା ଜାଣେ ନାହିଁ। ତୁମ୍ଭେମାନେ ତାହାଙ୍କୁ ଜାଣ, କାରଣ ସେ ତୁମ୍ଭମାନଙ୍କ ସାଙ୍ଗରେ ଥାନ୍ତି, ପୁଣି ସେ ତୁମ୍ଭମାନଙ୍କ ଅନ୍ତରେ ରହିବେ। ତେବେ ସେହି ଆତ୍ମା କିଏ? ପବିତ୍ର ଆତ୍ମା କଣ ଅଟେ? ଏହା ଆପଣଙ୍କ ଭିତରେ ଖ୍ରୀଷ୍ଟ ଅଟନ୍ତି, ସେହି ସାହାଯ୍ୟକାରୀ ଯାହାକି ପବିତ୍ର ଆତ୍ମା ଅଟନ୍ତି। ଏବଂ ଯେତେବେଳେ ସେହି ସାହାଯ୍ୟକାରୀ ଆସିବେ, ସେ ସେହି ସମାନ କାର୍ଯ୍ୟଗୁଡ଼ିକୁ କରିବେ ଯାହା ମୁଁ କରିଥିଲି ଯେତେବେଳେ ସେହି ସାହାଯ୍ୟକାରୀ ମୋ ଭିତରେ ରହିଥିଲେ। ମୁଁ ପିତାଙ୍କୁ ପ୍ରାର୍ଥନା କରିବି ଏବଂ ସେ ତୁମକୁ ସେହି ସାହାଯ୍ୟକାରୀଙ୍କୁ ପ୍ରଦାନ କରିବେ। ତୁମେ ସାହାଯ୍ୟକାରୀଙ୍କୁ ଜାଣିଛ, ଜଗତ ତାଙ୍କୁ ଜାଣେ ନାହିଁ, କେବେ ଜାଣିବ ସୁଦ୍ଧା ନାହିଁ, କିନ୍ତୁ ତୁମେ ତାଙ୍କୁ ଜାଣିଛ, କାରଣ ସେ ବର୍ତ୍ତମାନ ତୁମ ସହିତରେ ରୁହନ୍ତି। ଯୀଶୁ କହିଲେ, କିନ୍ତୁ ସେ ତୁମମାନଙ୍କ ଅନ୍ତରେ ରହିବେ। ସେଠାରେ ଆପଣମାନେ ଅଛନ୍ତି ତାହା ସେହି ସାହାଯ୍ୟକାରୀ ଅଟେ, ତୁମ ଅନ୍ତରେ ରହିବେ। ମୁଁ ତୁମ୍ଭମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ, ମୁଁ ତୁମ୍ଭମାନଙ୍କ ନିକଟକୁ ଆସୁଅଛି, ମୁଁ କରିବି ନାହିଁ। ତେବେ ତାହା ହେଉଛନ୍ତି ସାହାଯ୍ୟକାରୀ ଖ୍ରୀଷ୍ଟ, ତାହା ହିଁ ଅଟେ ଯାହାକି ପବିତ୍ର ଆତ୍ମା ଖ୍ରୀଷ୍ଟ ଅଟନ୍ତି। ଅଳ୍ପ ମାତ୍ର ସମୟ ରହିଲା, ଜଗତ ମୋତେ ଆଉ ଦେଖିବ ନାହିଁ, ମାତ୍ର ତୁମ୍ଭେମାନେ ମୋତେ ଦେଖିବ, କାରଣ ମୁଁ ଜୀବିତ, ତୁମ୍ଭେମାନେ ଜୀବିତ ରହିବ। ଓହ, ଆମେ ଏହିପରି ଭାବରେ ଆଗକୁ ଓ ଆଗକୁ ଯାଇପାରିବା, କିନ୍ତୁ ଆପଣ ଜାଣନ୍ତୁ ସେ କଣ ଅଟନ୍ତି? ସେ ଏକ ମୁଦ୍ରା, ସେ ଏକ ଚିହ୍ନ, ସେ ଜଣେ ସାହାଯ୍ୟକାରୀ। ଦେଖନ୍ତୁ ଯେ ସେ ସମସ୍ତ କଣ ଅଟନ୍ତି। ଅବ୍ରାହ୍ମଙ୍କ ବଂଶ ଏହାକୁ ଅଧିକାର କରେ। ତେବେ ଆସନ୍ତୁ ଆମେ ଏହା ମଧ୍ୟ ଖୋଜିବା ଯେ ସେ ସାହାଯ୍ୟକାରୀ ଆଉ କଣ ଅଟନ୍ତି। ଆସନ୍ତୁ ପ୍ରଥମ ଯୋହନ 16:7 ଯିବା, ଦେଖିବା ଯେ ସେ ଜଣେ ଓକିଲ ମଧ୍ୟ ନୁହନ୍ତି କି? ଆପଣ ଜାଣନ୍ତି ଯେ ଜଣେ ଓକିଲ କଣ ଅଟେ, ଜଣେ ଓକିଲ କିପରି ପ୍ରସ୍ତୁତ ହୁଏ। ଆମର ଜଣେ ଓକିଲ ଅଛନ୍ତି, ଆମେ ତାହା ଜାଣୁ। ପ୍ରଥମ ଯୋହନ ତାର 16 ଓ ଗୋଟିଏ ମିନିଟ ଅପେକ୍ଷା କରନ୍ତୁ, ମୋତେ କ୍ଷମା କରନ୍ତୁ, ସାଧୁ ଯୋହନ ଏହା ଅଟେ 16:7। ମୁଁ ଦୁଃଖିତ, ମୁଁ ନିଶ୍ଚିତରେ ଦୁଃଖିତ ଯେ ମୁଁ ଏହା କହିଲି, ମୁଁ ମୋ ପଟରୁ ତାହା ଭୁଲ ପାଠ କରିଛି, 16:7 ପାଇଲି। କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୋର ପ୍ରସ୍ଥାନ କରିବାରେ ତୁମ୍ଭମାନଙ୍କର ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇ ଦେବି। ସେ ଆସି ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ। ପାପ ବିଷୟରେ, କାରଣ ସେମାନେ ମୋ ଠାରେ ବିଶ୍ୱାସ କରନ୍ତି ନାହିଁ। ଧାର୍ମିକତା ବିଷୟରେ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ଓ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ। ବିଚାର ବିଷୟରେ, କାରଣ ଏହି ଜଗତର ଅଧିପତି ବିଚାରିତ ହୋଇଅଛି। ମୋର ପ୍ରଭୁ, ତେବେ ସେହି ଓକିଲ ପ୍ରଥମ ଯୋହନ 2:12 ମିଳେ। ତେବେ ଆସନ୍ତୁ ମାତ୍ର ଗୋଟିଏ ମିନିଟ ପାଇଁ ତାହାକୁ ପାଠ କରିବା, ପ୍ରଥମ ଯୋହନ 2:12। ମୋତେ କ୍ଷମା କରନ୍ତୁ, ପ୍ରଥମ ଯୋହନ 1:2 ଏହା ଅଟେ, ମୁଁ ଏଗୁଡ଼ିକ ଲେଖି ରଖିଛି। ପ୍ରଥମ ଯୋହନ 2:1-2, ହେ ମୋର ବତ୍ସଗଣ, ତୁମ୍ଭେମାନେ ଯେପରି ପାପ ନ କର ଏଥିନିମନ୍ତେ ମୁଁ ଏହି ସବୁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି। କିନ୍ତୁ କେହି ଯଦି ପାପ କରେ ତାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେହି ଧାର୍ମିକ ଯୀଶୁ ଖ୍ରୀଷ୍ଟ। ସପକ୍ଷବାଦୀ କିଏ? ସେହି ଧାର୍ମିକ ଯୀଶୁ ଖ୍ରୀଷ୍ଟ। ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ ସ୍ୱରୂପ ଅଟନ୍ତି। ପବିତ୍ର ଆତ୍ମା କଣ ଅଟେ? ଏହା ଜଣେ ସପକ୍ଷବାଦୀ ଅଟନ୍ତି। କଣ କରେ ଜଣେ ସପକ୍ଷବାଦୀ? କଣ ଅଟେ? ଏହା କଣ କରେ? ଏକ ସପକ୍ଷରେ କଥା କୁହେ, ତାହାଙ୍କ ଠାରେ ଦୟା ଥାଏ, ଏହା ଆପଣଙ୍କ ସ୍ଥାନରେ ଛିଡ଼ା ହୁଏ। ଏହା ଏପରି ବିଷୟ ଗୁଡିକ କରେ ଯାହା ଆପଣ କରିପାରନ୍ତି ନାହିଁ। ଏହା ଆପଣଙ୍କର ପାପ ପାଇଁ ଏକ ପ୍ରାୟଶ୍ଚିତ ସ୍ୱରୂପ ଅଟେ। ଏହା ଆପଣଙ୍କର ଧାର୍ମିକତା ଅଟେ। ଏହା ଆପଣଙ୍କର ଆରୋଗ୍ୟତା ଅଟେ। ଏହା ଆପଣଙ୍କର ଜୀବନ ଅଟେ। ଏହା ଆପଣଙ୍କର ପୁନରୁତ୍ଥାନ ଅଟେ। ଏହା ତା ସବୁକିଛି ଅଟେ ଯାହା ପରମେଶ୍ୱର ଆପଣଙ୍କ ପାଇଁ ରଖିଛନ୍ତି। ସେ ଜଣେ ସପକ୍ଷବାଦୀ ଅଟନ୍ତି। ଆମେ କିପରି ତାହା ସହିତ ସବିଶେଷ ବିବରଣୀ ମଧ୍ୟକୁ ଯାଇପାରିବା ଓ ତାହାକୁ ଭାଙ୍ଗି ପାରିବା କିପରି ଯେ ତାହା ଅଟେ, ଯେତେବେଳେ କି ଏହା ଆମର ଅଜ୍ଞତା ନିମନ୍ତେ ମଧ୍ୟସ୍ଥି କରିଥାଏ। କେତେକ ସମୟରେ ଯେତେବେଳେ କି ସେହି ଆମେ ପବିତ୍ର ଆତ୍ମା ପାଇଥାଉ, ଆମେ ଅଜଣାତରେ କୌଣସି ବିଷୟରେ ଝୁଣ୍ଟି ପଡିଥାଉ। ପବିତ୍ର ଆତ୍ମା ସେଠାରେ ଆମ ପାଇଁ ସପକ୍ଷରେ କଥା କହିବା ନିମନ୍ତେ ଅଛନ୍ତି। ସେ ଆମର ସପକ୍ଷବାଦୀ, ସେ ଆମର ଓକିଲ ଅଟନ୍ତି। ସେ ସେଠାରେ ଛିଡ଼ା ହୋଇ ଆମ ପାଇଁ ନିବେଦନ କରନ୍ତି। ଆମେ ନିଜ ପାଇଁ ନିବେଦନ କରିନଥାଉ, କାରଣ ଆମ ଭିତରେ ଥିବା ପବିତ୍ର ଆତ୍ମା ଆମ ପାଇଁ ନିବେଦନ କରନ୍ତି। ପବିତ୍ର ଆତ୍ମା ଉଚ୍ଚାରଣ ପ୍ରଦାନ କରନ୍ତି, ବେଳେବେଳେ ତ ଏପରି ଶବ୍ଦ ସହିତ ଯାହାକି ଆପଣ ବୁଝିପାରନ୍ତି ନାହିଁ, ଏବଂ ସେ ଆମ ପାଇଁ ମଧ୍ୟସ୍ଥି କରନ୍ତି। ତାହା ହିଁ ହେଉଛି ଯାହାକି ପବିତ୍ର ଆତ୍ମା ଅଟନ୍ତି। ଯେତେବେଳେ ମୁଁ କୌଣସି ବିଷୟ ଭିତରକୁ ଯାଏ, ମୁଁ ଏକ ଛୋଟ ପିଲା ପରି ଗମନାଗମନ କରେ। ଆପଣ ଏକ ଛୋଟ ପିଲା ପରି ଗମନାଗମନ କରନ୍ତି। ଆମେମାନେ ଏପରି ଏକ ଅନ୍ଧକାର ଜଗତରେ ଗମନାଗମନ କରୁଛୁ ଯାହାକି ଶତ୍ରୁମାନଙ୍କରେ ପରିପୂର୍ଣ୍ଣ, ପାପରେ ପରିପୂର୍ଣ୍ଣ, ଫାନ୍ଦରେ ପରିପୂର୍ଣ୍ଣ, ସବୁକିଛିରେ ପରିପୂର୍ଣ୍ଣ ଅଟେ। ଆପଣ କୁହନ୍ତି, ଓଃ ମୁଁ ଭୟ କରେ, ମୁଁ ଖ୍ରୀଷ୍ଟିଆନ ଜୀବନ ଗ୍ରହଣ କରିବାକୁ ଭୟ କରେ, ମୁଁ ଏହା କରିବାକୁ ଭୟ କରେ, ମୁଁ ଭୟ କରେ ଯେ ମୁଁ ଏହା କରିଦେବି। ଭୟ କରନ୍ତୁ ନାହିଁ, ଆମର ଜଣେ ସପକ୍ଷବାଦୀ ଅଛନ୍ତି। ଆମେନ୍। ଓଃ ସେ ଆମ ପାଖରେ ଛିଡ଼ା ହୋଇଥାନ୍ତି, ସେ ଆମ ଭିତରେ ଅଛନ୍ତି ଏବଂ ସେ ଆମ ପାଇଁ ମଧ୍ୟସ୍ଥି କରନ୍ତି। ସେହି ପବିତ୍ର ଆତ୍ମା ନିରନ୍ତର ଭାବରେ ସବୁ ସମୟରେ ଆମ ପାଇଁ ଏକ ସପକ୍ଷରେ କଥା କହୁଛନ୍ତି। ସେ ଆମର ସପକ୍ଷବାଦୀ ଅଟନ୍ତି। ଓ ଏଥିପାଇଁ ଆମେ କିପରି ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ। ଏକ ମୁଦ୍ରା, ଏକ ଚିହ୍ନ, ଜୀବନର ସେହି ଆତ୍ମା, ସ୍ୱର୍ଗର ସେହି ପରମେଶ୍ୱର, ସେହି ସାହାଯ୍ୟକାରୀ, ସେହି ଜୀବନ, ସେହି ସପକ୍ଷବାଦୀ, ସେ କଣ ଅଟନ୍ତି? ଓ ମୋ ପ୍ରଭୁ, ଆମେ ଏହା ସହିତ ଘଣ୍ଟା ଘଣ୍ଟା ଧରି ଯାଇପାରିବା। ତେବେ ଆମେ ମାତ୍ର ଗୋଟିଏ ମିନିଟ୍ ପାଇଁ ପରିବର୍ତ୍ତନ କରିବାକୁ ଯାଉଅଛୁ। ତେବେ ଆମେ ବର୍ତ୍ତମାନ ପଚାରିବାକୁ ଯାଉଛୁ, ଶେଷ ଦିନରେ ଆମକୁ ପ୍ରତିଜ୍ଞା କରାଯାଇଛି, ଏହି ସପକ୍ଷବାଦୀ, ମୁଦ୍ରା, ପ୍ରତିଜ୍ଞା, ସବୁକିଛି ଯାହା ଆମେ ଆଜି ରାତି ତାହାଙ୍କ ବିଷୟରେ କଥାବାର୍ତ୍ତା କରିଛୁ, ପୁଣି 10,000 ଗୁଣ ଅଧିକ ସହିତ, ଶେଷ ଦିନରେ ଏହା ଆମକୁ ଏକ ପ୍ରତିଜ୍ଞା କରାଯାଇଥିଲା। ସେଦିନ ତାହା ସେମାନଙ୍କ ପାଖରେ ନଥିଲା, ସେମାନଙ୍କ ପାଖରେ ଏକ ଟୋକନ ଚିହ୍ନ ଏବଂ ଚିହ୍ନ ଭାବରେ କେବଳ ଶରୀରରେ ଏକ ମୁଦ୍ରାଙ୍କ ରହିଥିଲା। ଏହା ଆସୁଛି ବୋଲି ବିଶ୍ୱାସ କରିଥିଲେ ଓ ସେମାନେ ସେହି ବ୍ୟବସ୍ଥାର ଛାୟାରେ ଚାଲିଥିଲେ ଯାହାକି ସେମାନେ ଶରୀର ଦ୍ୱାରା ସୁନ୍ନତ ହୋଇଥିଲେ। ଆଜି ଆମେ ବ୍ୟବସ୍ଥାର ଛାୟା ଦ୍ୱାରା ଚାଲୁନାହୁଁ, ଆମେ ପୁନରୁତ୍ଥାନର ଶକ୍ତି ଦ୍ୱାରା ଚାଲୁଅଛୁ। ଆମେ ଆତ୍ମାଙ୍କ ଶକ୍ତି ଦ୍ୱାରା ଚାଲୁଅଛୁ, ଯିଏକି ଆମର ପ୍ରକୃତ ମୁଦ୍ରାଙ୍କ, ଆମର ପ୍ରକୃତ ସପକ୍ଷବାଦୀ, ଆମର ପ୍ରକୃତ ସାହାଯ୍ୟକାରୀ, ଆମର ପ୍ରକୃତ ଚିହ୍ନ ଅଟନ୍ତି ଯେ ଆମେ ଉର୍ଦ୍ଧ୍ୱରୁ ଜନ୍ମ ହୋଇଅଛୁ, ବିଚିତ୍ର ଅଦ୍ଭୁତ ଲୋକ, କୌତୁକୀ ଆଚରଣ କରୁଛୁ, ପରମେଶ୍ୱରଙ୍କୁ ତାହାଙ୍କ ବାକ୍ୟରେ ଗ୍ରହଣ କରୁଛୁ, ଅନ୍ୟ ସବୁକିଛିକୁ ଭୁଲ ବୋଲି କହୁଅଛୁ। ପରମେଶ୍ୱରଙ୍କ ବାକ୍ୟ ଠିକ ଅଟେ, ତାହା ହେଉଛି ଓ ମୋ ପ୍ରଭୁ, ତାହା ହେଉଛି ଯାହାକି ପବିତ୍ର ଆତ୍ମା ଅଟେ। କଣ ଆପଣ ଏହାକୁ ଚାହାନ୍ତି? କଣ ଆପଣ ଏହାକୁ ପାଇବାକୁ ପସନ୍ଦ କରିବେ ନାହିଁ କି? ଆସନ୍ତୁ ଦେଖିବା ଯେ ଏହା ପ୍ରତିଜ୍ଞା କରାଯାଇଥିଲା କି ନାହିଁ। ତେବେ ଆସନ୍ତୁ ଯିଶାୟା ନିକଟକୁ, ଯିଶାୟାଙ୍କ ପୁସ୍ତକକୁ ଫେରିଯିବା। ଆସନ୍ତୁ ଯିଶାୟାର 28 ପର୍ବକୁ ଯିବା। ତେବେ ଆମେ ଯିଶାୟା 28କୁ ଯାଉଅଛୁ ଏବଂ ଆମେ ଏହା ବିଷୟରେ ଆରମ୍ଭ କରିବାକୁ ଯାଉଛୁ। ଆସନ୍ତୁ ସେହି 8 ପଦକୁ ନେବା, ଦେଖିବା ଯେ ଯିଶାୟା କଣ କହିଥିଲେ ଏହା ଆସିବାର 712 ବର୍ଷ ପୂର୍ବରୁ। ଆମେ ଏହା ବିଷୟରେ ବହୁତ କିଛି କହିପାରିବା ଫେରିଯାଇ ପଶ୍ଚାତ ବିଷୟ ଗୁଡିକରେ, ମାତ୍ର ଆମେ କେବଳ ଠିକ ଏଠାରେ ଆରମ୍ଭ କରିବା ଓ ଦେଖିବା ଯେ ଏହା ମଣ୍ଡଳୀକୁ ପ୍ରତିଜ୍ଞା କରାଯାଇଥିଲା କି ନାହିଁ, ତାହା କେଉଁ ଦିନରେ ଆସିବାର ଥିଲା। ଶେଷ ଦିନ ଗୁଡିକରେ ଯେତେବେଳେ କି ସେଠାରେ ଏକ ଦୁର୍ନୀତି ରହିଥିବ, ତେବେ ମନେ ରଖନ୍ତୁ ସେହି ଶବ୍ଦଟି ବହୁ ବଚନରେ ଅଛି, ଦିନ ଗୁଡିକ, ବିଗତ 2 ଦିନ ଗୁଡିକ, ବିଗତ 2000 ବର୍ଷ। ତେବେ ବର୍ତ୍ତମାନ ସେହି 8 ପଦ, ସମସ୍ତ କାରଣ ମେଜ ସବୁ ବାନ୍ତି ଓ ମଳରେ ପରିପୂର୍ଣ୍ଣ, କୌଣସି ପରିଷ୍କୃତ ସ୍ଥାନ ନାହିଁ। ଏହାକୁ ଖୋଜିବା ପାଇଁ ଆଜି ଚାରିଆଡ଼େ ଅନାନ୍ତୁ, ଚାରିଆଡ଼େ ଅନାନ୍ତୁ ଓ ଦେଖନ୍ତୁ ଯେ ଆମେ ସେହି ଦିନରେ ଅଛୁ କି। ସମସ୍ତ ମେଜ ଗୁଡିକ କାହିଁକି ସେମାନେ ପ୍ରଭୁଭୋଜକୁ ଯାଆନ୍ତି ଏବଂ ପ୍ରଥମ ବିଷୟ ବସ୍ତୁ ଶାସ୍ତ୍ରରେ ହାଲୁକା ରୁଟି କିମ୍ବା ଏକ ସୋଡା ବିସ୍କୁଟର ପୁରୁଣା ଖଣ୍ଡଟିଏ ନିଅନ୍ତି ଏବଂ ଏହାକୁ ଭାଙ୍ଗି ପ୍ରଭୁଭୋଜ କରନ୍ତି, ଯେତେବେଳେ କି ତା ପବିତ୍ର ଆତ୍ମାର ହସ୍ତରେ ଏବଂ ଖମିର ଶୂନ୍ୟ ରୁଟି ସହିତ ତିଆରି ହେବା ଉଚିତ। ଖ୍ରୀଷ୍ଟ ଅପରିଷ୍କାର ଏବଂ ଅଶୁଚି ନୁହନ୍ତି, ଆଉ ତାହା ତାହାଙ୍କୁ ପ୍ରତିନିଧିତ୍ୱ କରେ। ଅନ୍ୟ ଏକ ବିଷୟ, ସେମାନେ ଏହାକୁ ସେହି ଲୋକମାନଙ୍କୁ ଦେଇ ଦିଅନ୍ତି ଯେଉଁମାନେ କି ମଦ୍ୟପାନ କରନ୍ତି, ମିଛ କୁହନ୍ତି, ଚୋରି କରନ୍ତି, ଧୂମପାନ କରନ୍ତି, ତମ୍ବାଖୁ ଚୋବାନ୍ତି, ଯେକୌଣସି ବିଷୟ କରନ୍ତି ଯେପର୍ଯ୍ୟନ୍ତ କି ସେମାନେ ମଣ୍ଡଳୀରେ ସମ୍ପୃକ୍ତ ହୋଇଥାନ୍ତି। ଏହାଠାରୁ ଦୂର ହେଉ, ଯଦି କୌଣସି ବ୍ୟକ୍ତି ଏହାକୁ ଗ୍ରହଣ କରିଥାଏ, ଯେତେବେଳେ କି ଆମେ ଏଠାରେ ଏହା ଭୋଜନ କରୁ, ସେ ପ୍ରଭୁଙ୍କ ଶରୀରକୁ ବୁଝି ନ ପାରି ନିଜ ପ୍ରତି ନିନ୍ଦାକୁ ନିଶ୍ୱାସରେ ନେଉଅଛି ଓ ପାନ କରୁଅଛି, ଯଦି ସେ ସଠିକ୍ ଜୀବନଯାପନ କରୁନାହିଁ ତେବେ ଏଥିରୁ ଦୂରେଇ ରୁହନ୍ତୁ। ଏବଂ ଯଦି ଆପଣ ଏହାକୁ ଗ୍ରହଣ କରୁନାହାନ୍ତି, ଏହା ଦର୍ଶାଏ ଯେ ଆପଣଙ୍କର ନିଜର ବିବେକ ଦୋଷୀ ଅଟେ। ଯେଉଁ ଲୋକ ଏହାକୁ ଭୋଜନ ନ କରେ ତାହାର ମୋ ସହିତ କୌଣସି ଅଂଶ ନାହିଁ, ଯୀଶୁ କହିଲେ। କିନ୍ତୁ ପ୍ରଭୁଙ୍କର ମେଜ ସବୁ ଅପରିଷ୍କାର ହୋଇଯାଇଛି, ସେଠାରେ କୌଣସି ଗୋଟିଏ ହେଲେ ପରିଷ୍କାର ସ୍ଥାନ ନାହିଁ। ଶୁଣନ୍ତୁ, ଯଦି ତାହା ଆଜିର ଚିତ୍ରଣ କରେ ନାହିଁ କି, ସେ କାହାକୁ ଜ୍ଞାନ ଶିକ୍ଷା ଦେବ, ସେ କାହାକୁ କରିବେ ସମାଚାର ବୁଝାଇ ଦେବ, କିଏ ଜ୍ଞାନ ଶିକ୍ଷା ବୁଝିବ, ସେ କାହାକୁ ସମାଚାର ବୁଝାଇ ଦେଇପାରିବ। ତେବେ ପରମେଶ୍ୱରଙ୍କ ନାମ ଧନ୍ୟ ହେଉ, ମୁଁ ପ୍ରେସବିଟେରିଆନ ଅଟେ, ମୁଁ ମେଥଡିଷ୍ଟ ଅଟେ, ମୁଁ ପେଣ୍ଟିକଷ୍ଟାଲ ଅଟେ, ମୁଁ ନାଜରିନ ଅଟେ, ମୁଁ ପିଲଗ୍ରିମ ହୋଲିନେସ୍ ଅଟେ, ଏହାର ପରମେଶ୍ୱରଙ୍କ ସହିତ କିଛି ହେଲେ ଅର୍ଥ ନୁହେଁ, କେବଳ ଅନ୍ୟ ଏକ ମେଜ। ମୁଁ କାହାକୁ ସମାଚାର ବୁଝାଇ ଦେବି, କି ପ୍ରକାର ସମାଚାର, ମେଥଡିଷ୍ଟ, ବାପ୍ଟିଷ୍ଟ, ପ୍ରେସବିଟେରିଆନ, ପେଣ୍ଟିକଷ୍ଟାଲ, ବାଇବେଲର ସମାଚାର, ମୁଁ କାହାକୁ ସମାଚାର ବୁଝାଇ ଦେବି। ଯେତେବେଳେ ଆପଣ ଏହାକୁ ପାଆନ୍ତି, ଆପଣ କିପରି ଜାଣିବେ? ଆମେ ଶୁକ୍ରବାର ରାତି ତା ଭିତରକୁ ଯିବା, ବୁଝିଲେ। ମୁଁ କାହାକୁ ସମାଚାର ବୁଝାଇ ଦେବି, ତେବେ ଦେଖନ୍ତୁ କି ଦୁଗ୍ଧ ତ୍ୟାଗୀ ଓ ସ୍ତନ୍ୟପାନରୁ ନିବୃତ୍ତ ଶିଶୁମାନଙ୍କୁ, ଛୋଟ ଶିଶୁମାନେ କୁହନ୍ତି, ତେବେ ମୁଁ ମଣ୍ଡଳୀକୁ ଯାଏ, ମୋ ମା ଏହି ମଣ୍ଡଳୀରେ ସମ୍ପୃକ୍ତ ଥିଲେ। ପ୍ରିୟ ଭାଇ, ମୋର ଏହା ବିରୁଦ୍ଧରେ କିଛି ନାହିଁ ଏବଂ ମୁଁ ଅନୁଭବ କରୁଛି ଯେ ଏହା ଟେପ୍ କରାଯାଉଛି, ତାହା ଠିକ ଅଛି, ମାର ମଣ୍ଡଳୀରେ ସମ୍ପୃକ୍ତ ହେବା। କିନ୍ତୁ ଶୁଣନ୍ତୁ, ମା ଗୋଟିଏ ଆଲୋକରେ ଚାଲିଥିଲେ, ଆପଣ ଅନ୍ୟ ଆଲୋକରେ ଚାଲୁଛନ୍ତି। ଲୁଥର ଗୋଟିଏ ଆଲୋକରେ ଚାଲିଥିଲେ, ୱେସ୍ଲି ଅନ୍ୟଟିରେ ଚାଲିଥିଲେ, ୱେସ୍ଲି ଗୋଟିଏ ଆଲୋକରେ ଚାଲିଥିଲେ, ପେଣ୍ଟିକଷ୍ଟ ଅନ୍ୟ ଏକରେ ଚାଲିଥିଲା। କିନ୍ତୁ ଆମେ ଆଜିର ଅପେକ୍ଷା ଅଧିକ ଉଚ୍ଚରେ ଚାଲୁଅଛୁ, ଆଉ ଯଦି ଅନ୍ୟ କୌଣସି ପିଢ଼ି ଥାଏ ତା ଆମଠାରୁ ମଧ୍ୟ ଅଧିକ ଅତିକ୍ରମ କରି ଚାଲିଯିବ। ପଶ୍ଚାତ କାଳରେ, ଆରମ୍ଭିକ ଦିନମାନଙ୍କରେ, ଯେତେବେଳେ କି ବିଷୟଟି ପ୍ରଶସ୍ତ, ଅନେକ ପ୍ରଶସ୍ତ ଥିଲା, ଲୁଥର ବିଶ୍ୱାସ ଦ୍ୱାରା ଧାର୍ମିକତାର ଶିକ୍ଷା ଦେଇଥିଲେ, ତାହା ତ କେବଳ ଲୋକମାନଙ୍କୁ କ୍ୟାଥୋଲିକବାଦରୁ ପ୍ରୋଟେଷ୍ଟାଣ୍ଟବାଦକୁ, ବାକ୍ୟର ଚାରିପାଖରେ ସହଭାଗିତା ନିକଟକୁ ଆଣିବା ପାଇଁ ଥିଲା। ବିଶ୍ୱାସ ଦ୍ୱାରା ଧାର୍ମିକତା, ତାହା ତ ଏକ ବଡ଼ ବିସ୍ତୃତ ଗୋଲାକାର ଥିଲା, ସେମାନେ ତାହାଠାରୁ କେବେ ବି ଆଗକୁ ଗଲେ ନାହିଁ। ତାପରେ ଆଉ ଏକ ଉଦ୍ଦୀପନା ଜନ୍ ୱେସ୍ଲି ନାମରେ ଆସିଲା, ଏହା ସେମାନଙ୍କୁ ସେଥିରୁ ଦୋହଲାଇ ଦେଲା ଏବଂ ସେମାନଙ୍କୁ ପବିତ୍ରୀକରଣକୁ ନେଇ ଆସିଲା। ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ପବିତ୍ରୀକୃତ ହୋଇ ଏକ ଉତ୍ତମ, ନିର୍ମଳ, ପବିତ୍ର ଜୀବନ ଯାପନ କରିବା, ଆପଣଙ୍କ ହୃଦୟରେ ଆନନ୍ଦ ପ୍ରଦାନ କରିବା, ତାହା ଲୁଥରାନ ଶିକ୍ଷାର ଅନେକ କିଛି ବିଷୟକୁ ଝାଡି ପକାଇଦେଲା। ତାପରେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ସହିତ ପେଣ୍ଟିକଷ୍ଟ ଆସିଲା ଏବଂ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବା ଦ୍ୱାରା ଏହାକୁ ପୁନର୍ବାର ସଂକୀର୍ଣ୍ଣ କରିଦେଲା, ତାହା ଠିକ ଅଟେ। ଆଉ ବର୍ତ୍ତମାନ ତାହା ଦୋହଲି ପଡିଯିବାକୁ ଆରମ୍ଭ କଲାଣି ଏବଂ ଦାନବରଦାନ ଗୁଡିକ ଓ ପୁନଃସ୍ଥାପନ ଆଉ ପରମେଶ୍ୱରଙ୍କ ଆତ୍ମା ଚିହ୍ନ ଆଶ୍ଚର୍ଯ୍ୟ କର୍ମର ପରିପୂର୍ଣ୍ଣତାରେ ମଣ୍ଡଳୀ ମଧ୍ୟକୁ ଆସିଛି ଏବଂ ପେଣ୍ଟିକଷ୍ଟକୁ ହଲାଇ ଦେଇଛି। ଏହା କଣ ଅଟେ? ଆମେ ପ୍ରଭୁ ଯୀଶୁଙ୍କ ଆଗମନର ଏତେ ନିକଟବର୍ତ୍ତୀ ଅଟୁ ଯେପରିକି ତାହାଙ୍କ ଠାରେ ଥିବା ଠିକ ସେହି ଆତ୍ମା ମଣ୍ଡଳୀରେ କାର୍ଯ୍ୟ କରୁଅଛି, ଠିକ ସେହି ସମାନ କାର୍ଯ୍ୟଗୁଡ଼ିକୁ ସାଧନ କରୁଅଛି ଯାହାକି ସେ ସେତେବେଳେ କରିଥିଲେ ଯେତେବେଳେ ସେଠାରେ ପୃଥିବୀରେ ଥିଲେ। ପଛରେ ପ୍ରେରିତମାନଙ୍କ ସମୟଠାରୁ ନେଇ ଏହି ସମୟ ପର୍ଯ୍ୟନ୍ତ ଏହା କେବେ ହେଲେ କୌଣସି ସ୍ଥାନରେ ସେପରି ହୋଇନଥିଲା। କାହିଁକି? ଦେଖନ୍ତୁ, ଏହା ପ୍ରଶସ୍ତ, ସଂକୀର୍ଣ୍ଣ, ସଂକୀର୍ଣ୍ଣ, ସଂକୀର୍ଣ୍ଣ ହେଉଅଛି। ଏହା କଣ ଅଟେ? ଠିକ ଯେପରି ଆପଣଙ୍କର ହାତ ଛାୟାକୁ ଆସୁଅଛି, ନକାରାତ୍ମକ, ନକାରାତ୍ମକ, ନକାରାତ୍ମକ ଅଟେ। ମାତ୍ର ଏହା କଣ ଅଟେ? ଏହା ଏକ ପ୍ରତିଫଳନ। ଲୁଥର କଣ ଥିଲେ? ଖ୍ରୀଷ୍ଟଙ୍କ ପ୍ରତିଫଳନ। ୱେସ୍ଲି କଣ ଥିଲେ? ଖ୍ରୀଷ୍ଟଙ୍କ ପ୍ରତିଫଳନ। ଦେଖନ୍ତୁ, ବିଲି ସଣ୍ଡେର କାଳ ବର୍ତ୍ତମାନ ହିଁ ଶେଷ ହୋଇଛି। ଅନ୍ୟ ଏକ ଦିନ ବୃଦ୍ଧ ଡାକ୍ତର ହୁଇଟ୍ନି ଠିକ ଏଠାରେ ଏହି ପ୍ରଚାର ମଞ୍ଚ ଉପରେ ଶିକ୍ଷା ଦେଇଛନ୍ତି। ସେହି ପୁରାତନ ବିଦ୍ୟାଳୟର ଅନ୍ତିମ ଜଣ ମୃତ୍ୟୁବରଣ କଲେ ପ୍ରାୟ 90 ବର୍ଷରେ ମୁଁ ଅନୁମାନ କରେ। ବିଲି ସଣ୍ଡେ ତାଙ୍କ ସମୟରେ ନାମଧାରୀ ମଣ୍ଡଳୀ ଗୁଡ଼ିକ ପ୍ରତି ଜଣେ ଉଦ୍ଦୀପକ ଥିଲେ। ସେ କୌଣସି କଠୋର ବିଷୟ ଲୁଚାଇ ରଖିଲେ ନାହିଁ। ସେଠାରେ ଛିଡ଼ା ହୋଇ ଉଚ୍ଚ ପାଟିରେ ଚିତ୍କାର କରିଥିଲେ, ତୁମେ ସମସ୍ତେ ମେଥଡିଷ୍ଟ ମାନେ ଧୂଳିସାତ ହୋଇଛ, ପ୍ରଚାରକଗଣ ଏବଂ ସମସ୍ତେ
ତୁମେ ସମସ୍ତେ ବ୍ୟାପ୍ଟିଷ୍ଟ ମାନେ ଧୂଳି ଫାଙ୍କିଛ, ତୁମେ ପ୍ରେସବିଟେରିଆନ ମାନେ। ସେ କୌଣସି କଠୋର ବିଷୟ କହିବାରୁ କ୍ଷାନ୍ତ ହେଲେ ନାହିଁ। ସେ ଏହି ଦିନର ବିଲି ଗ୍ରାହମ ଥିଲେ,
ଧ୍ୟାନ ଦିଅନ୍ତୁ। ଏବଂ ତାପରେ ସେ ସମାନ ସମୟରେ ଯେତେବେଳେ କି ନାମଧାରୀ ମଣ୍ଡଳୀର ସେମାନଙ୍କର ଉଦ୍ଦୀପନା ଚାଲିଥିଲା, କଣ ହୋଇଥିଲା? ପୂର୍ଣ୍ଣ ସୁସମାଚାରରେ ଏକ ଉଦ୍ଦୀପନା ଚାଲିଥିଲା। ତାପରେ ବୋସୱର୍ଥ ଭାଇମାନେ, ସ୍ମିଥ ୱିଗଲସୱର୍ଥ ଏବଂ ଡକ୍ଟର ପ୍ରାଇସ, ଏମି ମ୍ୟାକପର୍ସନ, ସେମାନେ ସମସ୍ତେ ଆସିଲେ। ଦେଖନ୍ତୁ, ସ୍ମିଥ ୱିଗଲସୱର୍ଥ ଗୋଟିଏ ରାତିରେ ମୃତ୍ୟୁବରଣ କଲେ। ପରଦିନ ସକାଳେ ଡକ୍ଟର ପ୍ରାଇସଙ୍କ ମୃତ୍ୟୁ ହୋଇଥିଲା। 24 ଘଣ୍ଟା ମଧ୍ୟରେ ମୁଁ ପ୍ରଚାର କ୍ଷେତ୍ରରେ ରହିଥିଲି। ତେବେ ମୋର ଶେଷ କାଳ ଆସୁଛି। ଦେଖନ୍ତୁ, ଆପଣ ବିଲି ଗ୍ରାହମ ବିଷୟରେ ଅଧିକ ଶୁଣନ୍ତି ନାହିଁ, ଆପଣ ଓରାଲ ରବର୍ଟ ବିଷୟରେ ଅଧିକ ଶୁଣନ୍ତି ନାହିଁ। ମୁଁ ମୋର ସଭାଗୁଡ଼ିକର ସମାପ୍ତି ହେଉଥିବାର ଛାୟାକୁ ଦେଖୁଛି। ଘଟଣାଟି କ'ଣ? ଆମେ ଶେଷରେ ଅଛୁ, ଅନ୍ୟ ଏକ ଯୁଗରେ ଅଛୁ।
ବିଲି ସଣ୍ଡେ ଏବଂ ସେମାନେ କିପରି ଆସିଲେ?
ସେମାନେ ମହାନ ମୁଡିଙ୍କ ଉଦ୍ଦୀପନାର ଠିକ ପରେ ପରେ ଆସିଲେ। ମୁଡି କେବେ ଆସିଲେ? ଠିକ ନକ୍ସଙ୍କ ଉଦ୍ଦୀପନା ପରେ। ନକ୍ସ କେବେ ଆସିଲେ? ଠିକ ଫିନ୍ନିଙ୍କ ଉଦ୍ଦୀପନା ପରେ।
କାଲଭିନ ପରେ ଫିନ୍ନି, କାଲଭିନ ପରେ ତେଣୁକରି ୱେସ୍ଲି ଏବଂ ଲୁଥରଙ୍କ ପରେ ୱେସ୍ଲି।
ଯୁଗ ଯୁଗ ମାନ ଦେଇ ତାହା ଆସେ। ଠିକ ଯେତେବେଳେ ଗୋଟିଏ ଉଦ୍ଦୀପନା ସମାପ୍ତ ହୁଏ, ପରମେଶ୍ୱର ଅନ୍ୟ ଗୋଟିକୁ ଉଠାନ୍ତି ଓ ଅଧିକ ପ୍ରକାଶ ପକାନ୍ତି। ଠିକ ସେହିପରି ଭାବରେ ଆଗକୁ ଚାଲିଥାଏ।
ବର୍ତ୍ତମାନ ଆମେ ଏହି ସମୟର ଶେଷରେ ଅଛୁ। ପ୍ରତ୍ୟେକ ବ୍ୟକ୍ତି ତାଙ୍କ ମାର୍ଗ ସଂଯୋଗର ଶେଷ ସମୟ ଆଡ଼କୁ ଖ୍ରୀଷ୍ଟଙ୍କ ଆଗମନକୁ ଚାହିଁ ରହିଥିଲେ। ମାତ୍ର ସେମାନଙ୍କୁ ବହୁତ କିଛି ବିଷୟକୁ ଅପେକ୍ଷା କରିବାକୁ ପଡ଼ିଥିଲା। ଯେଉଁଦୀମାନଙ୍କର ପ୍ରତ୍ୟାବର୍ତ୍ତନ, ଆକାଶରେ ଉଡ଼ନ୍ତା ଗୋଲାକାର ବସ୍ତୁମାନ, ସେ ସମସ୍ତ ବିଷୟ ଯାହାକି ଆଜି ଆମେମାନେ ଦେଖୁଅଛୁ। ମାତ୍ର ଆମେ ଶେଷ ସମୟରେ ଅଛୁ,
ଆମେ ବର୍ତ୍ତମାନ ଏଠାରେ ଅଛୁ। ସେମାନେ ଜାଣିଥିଲେ ଯେ ମଣ୍ଡଳୀକୁ ସେହି ଶକ୍ତି ଗ୍ରହଣ କରିବାକୁ ଥିଲା ଯାହାକି ଖ୍ରୀଷ୍ଟ କରିଥିବା ସେ ସମାନ କାର୍ଯ୍ୟକୁ ମଣ୍ଡଳୀରେ ସାଧନ କରିବ। କାରଣ ଛାୟା ଯେପରି ଗଭୀର ଓ ଗଭୀର ହୋଇ ଚାଲିଥାଏ, ଆହୁରି ଅଧିକ ପ୍ରତିଫଳିତ କରିଥାଏ।
ଆପଣ ଏକ ଛାୟାକୁ ନିଅନ୍ତୁ, ଛାୟାଠାରୁ ଯେତିକି ଦୂରକୁ ଯିବେ ସେତିକି କମ୍ ପ୍ରତିଫଳନ ଆପଣ ଛାୟାରୁ ପାଇବେ।
କିଛି ସମୟ ପରେ ଛାୟାଟି ନିକଟତର ଓ ନିକଟବର୍ତ୍ତୀ ହୁଏ, ଯେପର୍ଯ୍ୟନ୍ତ କି ସେହି ଗଛ ଏବଂ ଛାୟା ସେହି ସମାନ ବିଷୟ ହୋଇଯାଏ।
ତେବେ ପରମେଶ୍ୱରଙ୍କ ଆତ୍ମା ଲୁଥରଙ୍କ ଅଧୀନରେ ଧାର୍ମିକ ଗଣନା ହେବା, ୱେସ୍ଲିଙ୍କ ଅଧୀନରେ ପବିତ୍ରୀକରଣ, ପେଣ୍ଟିକଷ୍ଟ ଅଧୀନରେ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମକୁ କାର୍ଯ୍ୟକାରୀ କରିଅଛି, ଏବଂ ଏଠାରେ ଏହା ଶେଷ ଦିନରେ ଠିକ୍ ସେ ସମାନ କାର୍ଯ୍ୟଗୁଡ଼ିକୁ ସାଧନ ଓ କାର୍ଯ୍ୟକାରୀ କରୁଅଛି ଯାହାକି ସେତେବେଳେ ହୋଇଥିଲା ଯେତେବେଳେ ତା ଖ୍ରୀଷ୍ଟଙ୍କ ଠାରେ ରହିଥିଲା। ଏହା କ'ଣ ଅଟେ? ମଣ୍ଡଳୀ ଏବଂ ଖ୍ରୀଷ୍ଟ ଏକ ହୋଇଯାଇଛନ୍ତି,
ଏବଂ ଯେତେ ଶୀଘ୍ର ସେମାନେ ଏକତ୍ର ସଂଯୋଗ ହେବେ, ସେହି ଶେଷ ସଂଯୋଗ କରଣ ସେ ଚିତ୍କାର କରି ଆକାଶ ମାର୍ଗରେ ଚାଲିଯିବ। ସେଠାରେ ଉପରକୁ ୱେସ୍ଲି, ଲୁଥର ଏବଂ ଅବଶିଷ୍ଟ ସମସ୍ତେ ଆସିବେ, ଯେଉଁମାନେ କି ସେହି ବିଗତ ଦିନଗୁଡ଼ିକରେ ସେଠାରେ ରହିଥିଲେ। ଯିଏ ପ୍ରଥମ ଅଛି ସେ ଶେଷ ହେବ, ଯିଏ ଶେଷ ଅଛି ସେ ପ୍ରଥମ ହେବ, ଏବଂ ସେଠାରେ ପୁନରୁତ୍ଥାନ ଆସିବ।
ଆମେ ଶେଷ ସମୟରେ ଅଛୁ, ଶୁଣନ୍ତୁ। ତାହା ହିଁ ଅଟେ ଯାହାକି ପବିତ୍ର ଆତ୍ମା କରନ୍ତି।
ପବିତ୍ର ଆତ୍ମା ଧାର୍ମିକ ଗଣନା ହେବା ଦ୍ୱାରା, ଦେଖନ୍ତୁ, ଏହାର ଏକ ହାଲୁକା ଛାୟା ଅଟେ। ପବିତ୍ର ଆତ୍ମା ପବିତ୍ରୀକରଣ ଦ୍ୱାରା ଏହାର ଟିକେ ଗଭୀର ଛାୟା, ପବିତ୍ର ଆତ୍ମା ତାର ବାପ୍ତିସ୍ମ ଦ୍ୱାରା ଏକ ଗଭୀର ଛାୟା।
ବର୍ତ୍ତମାନ ପବିତ୍ର ଆତ୍ମା ଏଠାରେ ଥିବା ସେହି ବ୍ୟକ୍ତିଙ୍କର ଠିକ ପୁନଃସ୍ଥାପନ କରିବା ଦ୍ୱାରା ସେହି ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମମାନ ସାଧନ କରୁଛନ୍ତି, ଯେପରିକି ସେ ଏହାକୁ ଆରମ୍ଭରେ କରିଥିଲେ।
ମହିମା ହେଉ, ଯାହା ବି ହେଉ, ମତେ ପବିତ୍ର ପାଖଣ୍ଡ ବୋଲି ଡାକିବାକୁ ଯାଉଅଛ, ଆପଣ ଠିକ ଏବେଠାରୁ ଆରମ୍ଭ କରିପାରନ୍ତି।
ଭାଇମାନେ ଶୁଣନ୍ତୁ, ଏହାକୁ ଶୁଣନ୍ତୁ, ମେଜ ସବୁ ବାନ୍ତିରେ ପରିପୂର୍ଣ୍ଣ, କୌଣସି ପରିଷ୍କୃତ ସ୍ଥାନ ନାହିଁ।
ସେ କାହାକୁ ଜ୍ଞାନ ଶିକ୍ଷା ଦେବ? ସେ କାହାକୁ କରିବେ ସମାଚାର ବୁଝାଇ ଦେବ? କି ଦୁଗ୍ଧ ତ୍ୟାଗୀ ଓ ସ୍ତନ୍ୟପାନରୁ ନିବୃତ ଶିଶୁମାନଙ୍କୁ?
ଛୋଟ ଶିଶୁମାନ ନୁହେଁ, ପ୍ରେସବିଟେରିଆନ ଶିଶୁମାନ, ମେଥଡିଷ୍ଟ ଶିଶୁମାନ, ପେଣ୍ଟିକଷ୍ଟାଲ ଶିଶୁମାନ, ଲୁଥରାନ ଶିଶୁମାନ, ନାଜରିନ ଶିଶୁମାନ ନୁହେଁ।
ସେ ତ ଏପରି କାହାରିକୁ ଚାହାନ୍ତି ଯିଏ କି ସ୍ତନ୍ୟପାନରୁ ଦୂରେଇ ଯାଇ କିଛି କଠିନ ମାଂସ ଖାଇବାକୁ ଇଚ୍ଛା କରେ। ଏଠାରେ ଏହା ଆସେ,
କାରଣ ଏ ତ ବିଧି ଉପରେ ବିଧି ଉପରେ ବିଧି, ଧାଡି ଉପରେ ଧାଡି ଉପରେ ଧାଡି, ଏଠି ଅଳ୍ପ ସେଠି ଅଳ୍ପ।
ନା ମାତ୍ର ବିଦେଶୀ ଔଷ୍ଟାଧର ଓ ପରଭାଷା ଦ୍ୱାରା ମୁଁ ଏହି ଲୋକମାନଙ୍କୁ କହିବି।
ସେ ସେମାନଙ୍କୁ କହିଲେ, ଏହି ବିଶ୍ରାମ ତୁମ୍ଭେମାନେ କ୍ଲାନ୍ତ ଲୋକମାନଙ୍କୁ ବିଶ୍ରାମ ଦିଅ, ପୁଣି ଏହି ତ ଆରାମ। ମାତ୍ର ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ।
ସେହି ପବିତ୍ର ଆତ୍ମା, ଯଦି ତାହା କେବଳ ସେହି ଉପାୟ ନୁହେଁ ଯାହାକି ପେଣ୍ଟିକଷ୍ଟ ଦିନରେ ଆସିଥିଲା, ତାହାର ଆସିବାର 712 ବର୍ଷ ପୂର୍ବରୁ ଭବିଷ୍ୟତବାଣୀ କରାଯାଇଥିଲା, ଏଠାରେ ତା ପେଣ୍ଟିକଷ୍ଟ ଦିନରେ ଠିକ ସେହିପରି ଭାବରେ ଆସିଥିଲା।
କେହି ଜଣେ କହିଲେ, ଏକ ସବ୍ବତ ଦିନ ପାଳନ କରିବା, ମୁଁ କାହାରି ମଣ୍ଡଳୀ କିମ୍ବା ଧର୍ମକୁ ପ୍ରତ୍ୟାଖ୍ୟାନ କରୁନାହିଁ କିମ୍ବା ହାଲୁକା କରୁନାହିଁ। କିନ୍ତୁ କହିଲେ ସେହି ସବତ ଦିନ ପରମେଶ୍ୱରଙ୍କ ସବତ ହେଲା ସେହି ବିଶ୍ରାମ ଦିନ। ଏଠାରେ ସେ ବିଶ୍ରାମ ଦିନ ଅଟେ, ଏହା ସେହି ବିଶ୍ରାମ ଅଟେ। ସେ କହିଲେ ଯେ ତୁମେ କ୍ଲାନ୍ତ ଲୋକମାନଙ୍କୁ ବିଶ୍ରାମ ଦିଅ, ଏହା ହିଁ ତାହା ଅଟେ। ଆମିନ। ଏହା ବିଧି ଉପରେ ବିଧି, ଧାଡ଼ି ଉପରେ ଧାଡ଼ି ହେବ। ଏଠାରେ ସେହି ବିଶ୍ରାମ ଅଟେ। ପବିତ୍ର ଆତ୍ମା କଣ ଅଟେ? ସେହି ବିଶ୍ରାମ। ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ସେ କଣ ଅଟନ୍ତି? ଯିଏ ଆପଣଙ୍କ ଭିତରକୁ ଆସନ୍ତି, ଆପଣଙ୍କୁ ଶାନ୍ତି ପ୍ରଦାନ କରନ୍ତି, ଆପଣଙ୍କର ଚିହ୍ନ, ଆପଣଙ୍କର ସାହାଯ୍ୟକାରୀ, ସାନ୍ତ୍ୱନା ଦେଇଥାନ୍ତି, ବିଶ୍ରାମରେ ରଖିଥାନ୍ତି, ମୁଦ୍ରାଙ୍କିତ କରିଥାନ୍ତି। ଆପଣ କିପରି? ଏହା ଏକ ଚିହ୍ନ ଅଟେ। ଜଗତ ଜାଣେ ଯେ ଆପଣଙ୍କ ସହିତ କିଛି ଗୋଟାଏ ଘଟିଅଛି। ତାହା କଣ ଅଟେ? ଏହା ଏକ ସାହାଯ୍ୟକାରୀ ଅଟେ। ଏହା କଣ ଅଟେ? ଗୋଟିଏ ମୁଦ୍ରା। ଆପଣ ବିଶ୍ରାମରେ ଅଛନ୍ତି, ଆପଣଙ୍କର ଅଛି, ଏହା ଆପଣଙ୍କର ସପକ୍ଷବାଦୀ ଅଟନ୍ତି। ଯଦି ଆପଣ ଆପଣଙ୍କ ସହିତ କିଛି ଘଟେ, ତାହେଲେ ଆପଣଙ୍କ ପାଇଁ ଶୀଘ୍ର ହିଁ ସେଠାରେ ସପକ୍ଷରେ କହିବା ନିମନ୍ତେ କେହି ଅଛନ୍ତି, ଦେଖନ୍ତୁ, ମଧ୍ୟସ୍ଥି କରୁଛନ୍ତି। ଏହା ତ ପରମେଶ୍ୱରଙ୍କ ଆତ୍ମା ମଣ୍ଡଳୀରେ ବାସ କରୁଛନ୍ତି। ଅବିକଳ ଠିକ ଭାବରେ ଯେପରି ଭବିଷ୍ୟତବାଣୀ ହୋଇଥିଲା ଯେ ତାହା କଣ ହେବ ଯେତେବେଳେ ଏହା ଆସିବେ, ଏହା ଏକ ଚିରକାଳ ଅନନ୍ତକାଳ ବିଶ୍ରାମ ହେବ। ପରମେଶ୍ୱର ଜଗତ ସୃଷ୍ଟି କଲେ, ଏବ୍ରି ତାର ଚତୁର୍ଥ ପର୍ବ। ପରମେଶ୍ୱର ଜଗତ ସୃଷ୍ଟି କଲେ ଏବଂ ସପ୍ତମ ଦିନରେ ବିଶ୍ରାମ କଲେ, ତାହା ଠିକ। ଅଷ୍ଟମ ଦିନ ପୁନର୍ବାର ଫେରିଆସେ। ଅଧୀନରେ ସେ ଜିହୁଦୀମାନଙ୍କୁ ତାହା ଏକ ନିୟମ ହେତୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଦେଇଥିଲେ, ତାହା ଠିକ ଅଟେ। ମାତ୍ର ସେମାନେ ଯାଇ ଗୋଟିଏ ଦିନ ବିଶ୍ରାମ କରନ୍ତି, ଫେରି ଯାଆନ୍ତି, ସପ୍ତାହର ପ୍ରଥମ ଦିନ ପୁନର୍ବାର ଆରମ୍ଭ କରନ୍ତି, ନୂତନ ଭାବେ ଆରମ୍ଭ କରନ୍ତି। ପରମେଶ୍ୱର ଯେଉଁ ବିଶ୍ରାମ କହିଥିଲେ, ଏହା ତାହା ନଥିଲା। ଯେତେବେଳେ ପରମେଶ୍ୱର ଛଅ ଦିନରେ ଜଗତ ସୃଷ୍ଟି କରିଥିଲେ, ଯେତେବେଳେ ସେ ବିଶ୍ରାମ ନେବାକୁ ଗଲେ, ସେ ସେହି ସମୟଠାରୁ ବିଶ୍ରାମ କଲେ, ତାହା ଠିକ ଅଟେ। ତାହା ଏହାକୁ ସମାଧାନ କଲା। ସେ ଅଷ୍ଟମ ଦିନରେ ଫେରିଆସି ପୁନର୍ବାର ଆରମ୍ଭ କଲେ ନାହିଁ। ଏହା ତ କେବଳ ଏକ ଛାୟା ମାତ୍ର ଥିଲା, ତେବେ ଏହା ଏକ ପ୍ରତିରୂପରେ ଥିଲା, ଯେପରିକି ସୂର୍ଯ୍ୟ ନିମନ୍ତେ ଚନ୍ଦ୍ର ଅଟେ। କିନ୍ତୁ ଯେତେବେଳେ ସୂର୍ଯ୍ୟ ଉଦୟ ହୁଏ, ସେତେବେଳେ ଆମକୁ ଆଉ ଚନ୍ଦ୍ରର ଆବଶ୍ୟକତା ନଥାଏ। ତେବେ ଏହାକୁ ଧ୍ୟାନ ଦିଅନ୍ତୁ ଓ ପ୍ରକାଶିତ ବାକ୍ୟ ଏଗାରରେ, ସେହି ସ୍ତ୍ରୀ ଲୋକ ଯାହାର ପାଦ ତଳେ ଚନ୍ଦ୍ର ଅଛି ଏବଂ ତାଙ୍କ ମୁଣ୍ଡରେ ସୂର୍ଯ୍ୟ। ଓ ଆମେ ବାଇବେଲ ମଧ୍ୟରେ ତନ୍ନ ତନ୍ନ କରି ଯାଇପାରୁ ଏବଂ ଆପଣଙ୍କୁ ଦେଖାଇପାରୁ, ବୁଝିଲେ। ମାତ୍ର ଏହା କଣ ଅଟେ? ଯେତେବେଳେ କି ଏବ୍ରି ଚତୁର୍ଥ ପର୍ବରେ ବାଇବେଲ କୁହେ, ଯଦି ଯୀଶୁ ସେମାନଙ୍କୁ ଏକ ବିଶ୍ରାମ ଦିନ ଦେଇଥାନ୍ତେ, ତେବେ ସେ ଏହା ବିଷୟରେ ପରେ କହିଥାନ୍ତେ। ସେ ଏକ ବିଶ୍ରାମ ଦିନ ବିଷୟରେ କହିଥାନ୍ତେ। ତେବେ ଏକ ବିଶ୍ରାମ ବିଷୟରେ କହିଲା ବେଳେ ସେ କେଉଁ ଦିନ ବିଷୟରେ କହିଥିଲେ? ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ମ୍ୟାଥିଉ ଏକାଦଶ ପର୍ବ ବାଇଶତମ ପଦ ଦେଖନ୍ତୁ। ତେବେ ଆମେ ପାଉଛେ ଯେତେବେଳେ ଆମେ ତାହାଙ୍କ ନିକଟକୁ ଆସୁ, କାରଣ ସେ ଏଭ୍ରି ଚାର କୁହେ, ଯିଏକି ଯୀଶୁଙ୍କ ବିଶ୍ରାମରେ ପ୍ରବେଶ କରିଅଛି, ସେ ନିଜର ସାଂସାରିକ କାର୍ଯ୍ୟରୁ ନିବୃତ୍ତ ହୋଇଅଛି, ଯେପରି ପରମେଶ୍ୱର ତାହାଙ୍କ କାର୍ଯ୍ୟରୁ ହୋଇଥିଲେ। ଯେତେବେଳେ ସେ ଜଗତକୁ ସୃଷ୍ଟି କରିଥିଲେ, ସେ ଆଉ ପୁନର୍ବାର ତାହା ନିକଟକୁ ଫେରିଗଲେ ନାହିଁ। କେତେକାଳ ଆପଣ କେତେକାଳ ନିମନ୍ତେ ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହୋଇଛନ୍ତି? ନିଜର ମୁକ୍ତିର ଦିବସ ପର୍ଯ୍ୟନ୍ତ ସେଠାରେ ସେହି ବିଶ୍ରାମ, ଆରାମ, ସପକ୍ଷବାଦୀ, ମୁଦ୍ରା, ତ୍ରାଣକର୍ତ୍ତା ଅଛନ୍ତି। ଓ ମୁଁ ଏକ ପ୍ରକାରେ ଉତ୍ସାହିତ ହୁଏ, କିମ୍ବା ମୁଁ ଏକ ପ୍ରକାରେ ଆଶୀର୍ବାଦ ପ୍ରାପ୍ତ ହୁଏ। ଓହ ଭାଇ ବ୍ରାନମ, କଣ ତା ଆମ ପାଇଁ ପ୍ରତିଜ୍ଞା କରାଯାଇଛି? କଣ ଏହା ବାଇବେଲ ଦ୍ୱାରା ପ୍ରମାଣିତ ହୋଇଅଛି? ଠିକ ଅଛି, ଆସନ୍ତୁ ଜୋଏଲଙ୍କ ନିକଟକୁ ଯିବା, ଦେଖିବା ଯେ ଜୋଏଲ ଏହା ବିଷୟରେ କଣ କହିଛନ୍ତି। ପରମେଶ୍ୱରଙ୍କ ଆଶିଷିତ ବାକ୍ୟ ପାଇଁ ମୁଁ କେତେ ଧନ୍ୟବାଦୀ ଅଟେ। କଣ ଆପଣ ଏହାକୁ ପ୍ରେମ କରନ୍ତି? ମୁଁ ଭାବୁଛି ଯେ ଯଦି ତା ବାକ୍ୟ ପାଇଁ ହୋଇନଥାନ୍ତା, ମୁଁ ଜାଣେ ନାହିଁ ଯେ ଆମେ କେଉଁଠାରେ ଛିଡ଼ା ହୋଇଥାନ୍ତୁ। ଠିକ ଅଛି, ଆମେ ବର୍ତ୍ତମାନ ଜୋଏଲରେ ଅଛୁ, ଆମେ ଜୋଏଲ ନିକଟକୁ ଯାଉଅଛୁ, ଜୋଏଲର ଦ୍ୱିତୀୟ ପର୍ବକୁ, ଏବଂ ଆମେ ଅଠେଇଶତମ ପଦରେ ଆରମ୍ଭ କରିବାକୁ ଯାଉଅଛୁ। ଜୋଏଲ ଦୁଇର ଅଠେଇଶ, ଖ୍ରୀଷ୍ଟଙ୍କ ଆଗମନର ଆଠଶହ ବର୍ଷ ପୂର୍ବରୁ ଆତ୍ମାରେ ଭବିଷ୍ୟତ ବକ୍ତା ଅଛନ୍ତି। ଏବେ ଶୁଣନ୍ତୁ, ପୁଣି ତହି ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣ ଆତ୍ମା ଢାଳିବା, ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟତ ବାକ୍ୟ ପ୍ରଚାର କରିବେ, ତୁମ୍ଭମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ ଓ ତୁମ୍ଭମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ। ଆଉ ସେ ସମୟରେ ମଧ୍ୟ ଆମ୍ଭେ ଦାସଦାସୀ ଗଣର ଉପରେ ଆପଣ ଆତ୍ମା ଢାଳିବା, ଆପଣ ଆତ୍ମାକୁ ସେହି ଦିନ ଢାଳିବା। ପୁଣି ଆମ୍ଭେ ଆକାଶରେ ଓ ପୃଥିବୀରେ ରକ୍ତ, ଅଗ୍ନି ଓ ଧୂମସ୍ତମ୍ଭର ଅଦ୍ଭୁତ ଲକ୍ଷଣ ଦେଖାଇବା। ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନର ପୂର୍ବେ ସୂର୍ଯ୍ୟ ଅନ୍ଧକାର ଚନ୍ଦ୍ର ରକ୍ତ ପରିଣତ ହୋଇଯିବ। ପୁଣି ଯେ କେହି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ ସେ ଉଦ୍ଧାର ପାଇବ। ତାହା ତ ଓହ କଣ ଜୋଏଲ, କଣ ଆପଣ ଧ୍ୟାନ ଦେଲେ କି ପ୍ରେରିତ କ୍ରିୟା ଦୁଇରେ ପିତର ଠିକ ସେହି ସମାନ ପଦଟିକୁ ନେଲେ, କହିଲେ ହେ ଇସ୍ରାଏଲର ଲୋକମାନେ ମୋହର ବାକ୍ୟ ଶୁଣ, ଏମାନେ ମଦ୍ୟପାନ କରିନାହାନ୍ତି, ଏହି ମୁଦ୍ରାଙ୍କିତ ସାନ୍ତ୍ୱନା ପ୍ରାପ୍ତ ବିଚିତ୍ର ଚିହ୍ନିତ ଲୋକମାନେ ସେମାନେ ମଦ୍ୟପାନ କରିନାହାନ୍ତି ଯେପରି ଆପଣମାନେ ମନେ କରୁଛନ୍ତି। ପ୍ରେରିତ କ୍ରିୟା ଦୁଇ ଏହା ଦେଖି ଯେ ତାହା ହେଉଛି ଦିନର ତୃତୀୟ ଘଟିକା, କିନ୍ତୁ ଏହା ତ ତାହା ଅଟେ ଯାହାକି ଜୋଏଲ ଭାଓବାଦୀଙ୍କ ଦ୍ୱାରା କୁହାଯାଇଥିଲା। କହିଥିଲେ ଶେଷ ଦିନରେ ଏହା ହେବ ଯେ ମୁଁ ସମସ୍ତ ମର୍ତ୍ତ୍ୟ ଉପରେ ମୋର ଆତ୍ମାକୁ ଢାଳିବି। ଏହା କଣ ଅଟେ, ପବିତ୍ର ଆତ୍ମା କଣ ଅଟେ? ଠିକ ଅଛି, ତେବେ ଆସନ୍ତୁ ପୁନର୍ବାର ଲକ୍ଷ୍ୟ କରିବା ବିଶ୍ୱାସୀମାନଙ୍କୁ ପ୍ରତିଜ୍ଞା ଦିଆଯାଇଛି ତାହା ହିଁ ଏହା ଯାହାକି ଏହା ଅଟେ। ତେବେ ଏହି ପବିତ୍ର ଆତ୍ମା ମାତ୍ର ଗୋଟିଏ ମିନିଟ ହୋଇଛି, ଆମେ ପାଇଲୁ ଯେ ତାହା କଣ ଥିଲା, ଏହା କାହାକୁ ପ୍ରତିଜ୍ଞା କରାଯାଇଛି, ବିଶ୍ୱାସୀମାନଙ୍କ ପ୍ରତି। ତେବେ ଆସନ୍ତୁ ଲୁକକୁ ଯିବା, ଲୁକର ଚବିଶ ପର୍ବ। ଯୀଶୁ ପୃଥିବୀ ଛାଡ଼ିଯିବା ପୂର୍ବରୁ ତାଙ୍କର ଶେଷ ଶବ୍ଦରେ ଯାହା କହିଥିଲେ ତାହା ଶୁଣନ୍ତୁ, ଲୁକ ଚବିଶ ପର୍ବ। ଏବଂ ଆପଣ ଯେଉଁମାନେ କି ଏହାକୁ ବର୍ତ୍ତମାନ ଲେଖୁଛନ୍ତି, ଆପଣ ଏହାକୁ ଚିହ୍ନିତ କରିପାରନ୍ତି, ତାପରେ ଆସନ୍ତାକାଲି ଯେତେବେଳେ ଆପଣଙ୍କର ଅଧିକ ସମୟ ରହିବ ଏହାକୁ ଅଧ୍ୟୟନ କରିପାରନ୍ତି। ତେବେ ଲୁକ ଚବିଶର ଅଣଚାଶ ଯୀଶୁ କହୁଥିବା କଥାକୁ ଶୁଣନ୍ତୁ, ଶେଷରେ ଯେତେବେଳେ ସେ ମହିମାକୁ ଆରୋହଣ କରୁଥିଲେ, ସେହି ଆରୋହଣ ଏଠାରେ ସେହି ଶବ୍ଦ ଯାହାକି ସେ ନିଜର ଶିଷ୍ୟମାନଙ୍କୁ କହିଥିଲେ, ଦେଖ ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି, କି ପ୍ରତିଜ୍ଞା, ସେହି ମୁଦ୍ରା, ସେହି ଚିହ୍ନ, ସେହି ସାହାଯ୍ୟକାରୀ ଏବଂ ଏହି ସମସ୍ତ ବିଷୟ ଯାହା ମୁଁ କହିଅଛି ହଜାରେ ଗୁଣ ଅଧିକ। ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ମୁଁ ତୁମ୍ଭମାନଙ୍କ ନିକଟକୁ ପଠାଉଅଛି। କି ପ୍ରତିଜ୍ଞା, ସେହି ଗୋଟିକ ଯାହାକି ଯିଶାଇ ଆସିବ ବୋଲି କହିଥିଲେ, ମାତ୍ର ବିଦେଶୀ ଓଷ୍ଠାଦର ଓ ପରଭାଷା ଦ୍ୱାରା ମୁଁ ଏହି ଲୋକମାନଙ୍କୁ କହିବି, ମୁଁ ସେହି ବିଶ୍ରାମକୁ ତୁମମାନଙ୍କ ଉପରେ ପଠାଇବି। ଜୋଏଲ ଯାହା ବିଷୟରେ କହିଥିଲେ ମୁଁ ତାହା ପଠାଇବି, ଯେ ପୁଣି ତହିଉତ୍ତାରେ ଶେଷ ଦିନରେ ଏହା ହେବ, ସଦାପ୍ରଭୁ କୁହନ୍ତି ଆମ୍ଭେ ତୁମମାନଙ୍କ ଉପରେ ଆପଣ ଆତ୍ମା ଢାଳିବା ଓ ଆମ୍ଭେ ତୁମମାନଙ୍କ ନିକଟକୁ ପଠାଇବା ଏବଂ ଜେରୁସାଲମ ଠାରୁ ଆରମ୍ଭ କରି ସମସ୍ତ ଦେଶ ସମସ୍ତ ଲୋକମାନଙ୍କୁ କରିବା, ଆମ୍ଭେ ଏହି ନିୟମ ଅଧୀନରେ ଅବ୍ରାହମଙ୍କ ବଂଶକୁ ଆଣିବା, ଆମ୍ଭେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ମୁଦ୍ରାଙ୍କିତ କରିବା, ଦେଖନ୍ତୁ ଆମ୍ଭେ ଆପଣ ଆତ୍ମା ଢାଳିବା, ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ମୁଁ ତୁମ୍ଭମାନଙ୍କ ନିକଟକୁ ପଠାଉଅଛି, କିନ୍ତୁ ଉର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି ନଗରରେ ରହିଥାଅ, ଅର୍ଥାତ୍ ଅପେକ୍ଷା କରି ରହିଥାଅ। ତେବେ ପବିତ୍ର ଆତ୍ମା କଣ ଅଟେ, ଉର୍ଦ୍ଧ୍ୱରୁ ଶକ୍ତିପ୍ରାପ୍ତ ହେବା, ବିଷପଙ୍କ ଠାରୁ ଶକ୍ତିପ୍ରାପ୍ତ ହେବା ନୁହେଁ, କୌଣସି ମଣ୍ଡଳୀ ଠାରୁ ଶକ୍ତିପ୍ରାପ୍ତ ହେବା ନୁହେଁ, ମାତ୍ର ଉର୍ଦ୍ଧ୍ୱରୁ ଶକ୍ତିପ୍ରାପ୍ତ ହେବା। ସେହି ଶକ୍ତି କିପରି ଆସିଲା, ମଣ୍ଡଳୀର ଯୋଗ କରିବା ଦ୍ୱାରା? ମୁଁ ଆପଣଙ୍କୁ ଆହ୍ୱାନ କରେ ଯେ ଆପଣ ତାହା କରନ୍ତୁ, କୁହନ୍ତୁ ଯେ ତାହା ଠିକ ଅଟେ, ମଣ୍ଡଳୀରେ ଯୋଗ କରିବା, ପ୍ରଚାରକ ସହିତ ହାତ ମିଶାଇବା ଦ୍ୱାରା ନା ଆଜ୍ଞା। ତେବେ ଆପଣ କ୍ୟାଥୋଲିକ ମାନଙ୍କ ପାଇଁ ନିଜର ଜିହ୍ୱାକୁ ବାହାର କରି ପ୍ରଥମ ପ୍ରଭୁଭୋଜକୁ ଗ୍ରହଣ କରିବା ନା ମହାଶୟ? ଏହା କିପରି ଆସିଲା, ଉର୍ଦ୍ଧ୍ୱରୁ ଶକ୍ତିପ୍ରାପ୍ତ ହେବା? ଆସନ୍ତୁ ଟିକେ ଆଗକୁ ପାଠ କରିବା, ଆସନ୍ତୁ ପ୍ରେରିତ ଏକର ଆଠକୁ ଯିବା। ସେମାନେ ବର୍ତ୍ତମାନ ଏକାଠି ଏକତ୍ର ହେଉଛନ୍ତି, ତେବେ ସେମାନେ ଏଠାରେ ଯୀଶୁଙ୍କ ବିଷୟରେ କହୁଥିଲେ ଯେତେବେଳେ ସେମାନେ ଏକତ୍ରିତ ହୋଇଥିଲେ ଏବଂ ଯିହୁଦାର ସ୍ଥାନକୁ ନେବା ପାଇଁ ଅନ୍ୟ ଜଣକାକୁ ନିଯୁକ୍ତ କରିଥିଲେ, ପ୍ରେରିତ ଏକର ଆଠ। କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମ୍ଭେମାନେ ଶକ୍ତିପ୍ରାପ୍ତ ହେବ। କଣ ଆପଣ ବ୍ରାହ୍ମଣ ଟେବର୍ନକଲର ସଦସ୍ୟ ହେବେ? ନା, ଆପଣ ମେଥଡିଷ୍ଟ ମଣ୍ଡଳୀ, କ୍ୟାଥୋଲିକ ମଣ୍ଡଳୀ, ପ୍ରେସବିଟେରିଆନର ସଦସ୍ୟ ହେବେ? ବାଇବଲରେ ତାହା ସେପରି ନାହିଁ, ତାହା ମନୁଷ୍ୟକୃତ ଶିକ୍ଷା ଅଟେ। କିନ୍ତୁ ତୁମେ ଜଣେ ପ୍ରଚାରକ ହେବା ପରେ ଶକ୍ତି ପାଇବ? ନା ଆଜ୍ଞା, ତୁମେ ନିଜର ସ୍ନାତକୋତ୍ତର ଶିକ୍ଷାଗତ ଯୋଗ୍ୟତା ପାଇବା ପରେ ତୁମେ ଶକ୍ତି ପାଇବ? ନା ମହାଶୟ, ତୁମେ କରିବ ପୁନଃ, ତୁମେ ତୁମର ଡିଡି ଉପାଧି ପାଇବା ପରେ ଶକ୍ତି ପାଇବ? ନା ଆଜ୍ଞା, ତୁମେ ଜଳରେ ବାପ୍ତିଜିତ ହେବା ପରେ ଶକ୍ତି ପ୍ରାପ୍ତ ହେବ? ନା ମହାଶୟ, ତୁମେ ପ୍ରଥମ ପ୍ରଭୁଭୋଜ ଗ୍ରହଣ କରିବା ପରେ ଶକ୍ତି ପ୍ରାପ୍ତ ହେବ? ନା ଆଜ୍ଞା, ଦେଖନ୍ତୁ ତାହା ସବୁ ହେଉଛି ମନୁଷ୍ୟକୃତ ବିଷୟ। ବାଇବେଲ କଣ କୁହେ, ଯୀଶୁ କଣ କହିଲେ ତାହା ଶୁଣନ୍ତୁ, ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ। ପବିତ୍ର ଆତ୍ମା କଣ ଅଟେ, ସେହି ଶକ୍ତି। ତେବେ ଏହା ପରେ ତୁମେମାନେ ସାକ୍ଷୀ ହେବ, କେବଳ ତୁମେ ବାର ଜଣ ଜେରୁସାଲମରେ ତୁମେ ସାକ୍ଷୀ ହେବ। ଆଉ ଜେରୁସାଲମର ଜିହୁଦା ସମିରୋଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ, ଯାହାକି ଏପର୍ଯ୍ୟନ୍ତ ପହଞ୍ଚି ନାହିଁ। ସେ ଏହି ସମସ୍ତ କଥା କହିବା ଉତ୍ତାରେ ସେମାନେ ଦେଖୁ ଦେଖୁ ସେ ଉର୍ଦ୍ଧ୍ୱକୁ ନୀତ ହେଲେ, ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା। ତେବେ ଅନ୍ୟ ପୃଷ୍ଠାକୁ ଓଲଟାନ୍ତୁ, ଏହି ଭବିଷ୍ୟତବାଣୀ ଗୁଡିକ ସଫଳ ହେଉଥିବାର ଦେଖନ୍ତୁ। ପେଣ୍ଟିକସ୍ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ, ସେମାନେ ସମସ୍ତେ ଏକଚିତ୍ତ ହୋଇ ଏକ ସ୍ଥାନରେ ସମବେତ ହୋଇଥିଲେ, ଏବଂ ଅକସ୍ମାତ ପାଳକ ଭିତରକୁ ଆସିଲେ ଓ ମୁଁ ସେଠାରେ ବିଷୟରୁ ଓହରିଗଲି। କଣ ନୁହେଁ କି ଅକସ୍ମାତ ଯାଜକ ବେଦୀ ଉପରେ ଆସିଲେ ନା, ଆଉ ଅକସ୍ମାତ ପ୍ରଚଣ୍ଡ ଶବ୍ଦର ତୁଲ୍ୟ ଗୋଟିଏ ଶବ୍ଦ ଆସି, କେବଳ ଏକ କୃତ୍ରିମ ବିଶ୍ୱାସ ନୁହେଁ, ତାହା ସେଠାରେ ଥିଲା ଏକ ଶବ୍ଦ। ଜଣେ ସେବକ ଦ୍ୱାର ନିକଟକୁ ଆସିଥିଲେ, ଯାଜକ ପବିତ୍ର ସ୍ଥାନରୁ ବାହାରି ଆସିବା ବେଳେ ପ୍ରୋଭୋସ୍ ଦେଇଥିଲେ ନା, ସେପରି କିଛି ନୁହେଁ। ଆଉ ଅକସ୍ମାତ ପ୍ରଚଣ୍ଡ ଶବ୍ଦର ତୁଲ୍ୟ ଗୋଟିଏ ଶବ୍ଦ ଆକାଶରୁ ଆସି, ପାଦ ଚାଲିବାର ଶବ୍ଦ ନୁହେଁ, ପ୍ରବଳ ବେଗରେ ବୋହୁଥିବା ଅକସ୍ମାତ ପ୍ରଚଣ୍ଡ ଶବ୍ଦର ତୁଲ୍ୟ ଗୋଟିଏ ଶବ୍ଦ ଆକାଶରୁ ଆସି, ଓ ମୋର ପ୍ରଭୁ, ଯେଉଁ ଗୃହରେ ସେମାନେ ବସିଥିଲେ ସେହି ଗୃହର ସର୍ବତ୍ର ବ୍ୟାପିଗଲା। ପବିତ୍ର ଆତ୍ମା କଣ ଅଟେ? ଏଠାରେ ତାହା ଯେଉଁଠାରେ କି ସେମାନେ ଶକ୍ତି ପ୍ରାପ୍ତ ହେଲେ, ଏଠାରେ ହିଁ ଥିଲା ଯେଉଁଠାରେ କି ସେମାନଙ୍କୁ ଅପେକ୍ଷା କରିବାର ଉଚିତ ଥିଲା। ଏଠାରେ ତାହା ଘଟିଥିଲା ଯେତେବେଳେ ସେମାନେ ତାହା କରିଥିଲେ। ସମସ୍ତ କିଛି ଯାହା ଭବିଷ୍ୟତବାଣୀ ହୋଇଥିଲା, ଠିକ ଆଦି ପୁସ୍ତକ ଠାରୁ ଆରମ୍ଭ କରି ଅବ୍ରାହ୍ମଙ୍କ ଠାରୁ ଆରମ୍ଭ କରି, ଯେ ତାହା ଆସିବ ଏବଂ ଏହା କିପରି ଆସିବ ଓ ତାହାର ପରିଣାମ କଣ ଆସିବ, ଏହା କଣ ଅଟେ? ମଣ୍ଡଳୀକୁ ବିଶ୍ୱାସୀ ମାନଙ୍କୁ ପ୍ରତିଜ୍ଞା କରାଯାଇଥିଲା, ଏବଂ ଯେଉଁ ଗୃହରେ ସେମାନେ ବସିଥିଲେ ସେହି ଗୃହର ସର୍ବତ୍ର ବ୍ୟାପିଗଲା। ଆଉ ଅଗ୍ନି ସଦୃଶ ଜିହୁଆ ଗୁଡିକ ସେମାନଙ୍କର ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା। ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। ପୁଣି ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ। ବର୍ତ୍ତମାନ ଆମେ ଶୁକ୍ରବାର ରାତିରେ ତାହା ନେବାକୁ ଯାଉଅଛୁ, ଆମେ ତାକୁ ଠିକ ସେହିଠାରେ ଛାଡ଼ିଦେବା। ଦେଖନ୍ତୁ ଏହା କିପରି ଅଟେ, ଏହା ମଣ୍ଡଳୀ ପ୍ରତି ଏକ ପ୍ରତିଜ୍ଞା ଅଟେ, ସମ୍ପୂର୍ଣ୍ଣ ଏକ ପ୍ରତିଶ୍ରୁତି ଅଟେ, ଠିକ ଅଛି। ବର୍ତ୍ତମାନ ତେବେ ଆମେମାନେ ଖୋଜିବାକୁ ଯାଉଛୁ ଯେ ସେମାନେ ପରିପୂର୍ଣ୍ଣ ହେଲା ଉତ୍ତାରେ କେତେ ଦିନ ପର୍ଯ୍ୟନ୍ତ ସେମାନେ ମୁଦ୍ରାଙ୍କିତ କରାଯାଇଥିଲେ। ଏଠାରେ କେତେ ଜଣ ପବିତ୍ର ଆତ୍ମା ପାଇଛନ୍ତି? ଆସନ୍ତୁ ଆପଣମାନଙ୍କର ହାତ ଗୁଡିକୁ ଦେଖିବା। ପବିତ୍ର ଆତ୍ମାଙ୍କ ସହିତ ତା ଅପେକ୍ଷା ଅଧିକ ଅଛି ଯେତିକି ପବିତ୍ର ଆତ୍ମାଙ୍କ ବିନା ଅଟେ। ଆମେ ଚାହୁଁ ଯେ ଆପଣମାନେ ଆମମାନଙ୍କ ମଧ୍ୟରୁ ଜଣେ ଭାଇ ଭଉଣୀ ହୋଇଯାଆନ୍ତୁ। ଯେତେବେଳେ ଆପଣ ବୁଝିଯିବେ ଯେ ତାହା କଣ ଅଟେ, ଏହା ହେଉଛି ଏହା ପରମେଶ୍ୱରଙ୍କ କାର୍ଯ୍ୟ କରିବା ପାଇଁ ଆପଣଙ୍କ ଠାରେ ପରମେଶ୍ୱରଙ୍କ ଆତ୍ମା ଅଟେ। ଯେତେବେଳେ ପରମେଶ୍ୱର କେବେ ବି ତାହାଙ୍କର ଆତ୍ମାକୁ ତାହାଙ୍କର କୌଣସି ସେବକଙ୍କ, ତାଙ୍କର କୌଣସି ଭବିଷ୍ୟତ ବକ୍ତାଙ୍କ, ତାଙ୍କର କୌଣସି ଶିକ୍ଷକଙ୍କ, ତାଙ୍କର କୌଣସି ପ୍ରେରିତଙ୍କ ଭିତରକୁ ପ୍ରେରଣ କରିଥିଲେ, ସେତେବେଳେ ଜଗତ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଥିଲା। ସେମାନେ ସେଠାରେ ଥିବା ପ୍ରତ୍ୟେକ ଯୁଗରେ ପାଗଳ ବୋଲି ବିବେଚନା କରାଯାଇଥିଲେ। ଏପରିକି ଯେତେବେଳେ ପାଉଲ ଆଗ୍ରିପାଙ୍କ ସମ୍ମୁଖରେ ଛିଡ଼ା ହେଲେ, ସେ କହିଥିଲେ ଯେଉଁ ଉପାୟରେ ଏହାକୁ ବିଧର୍ମ ବୋଲି କୁହାଯାଏ, ବିଧର୍ମ କଣ ଅଟେ, ପାଗଳାମୀ, ଯେଉଁ ଉପାୟରେ ସେମାନେ ପାଗଳ ମୂର୍ଖମାନଙ୍କର ଏକ ସମୂହ ବୋଲି ଡାକନ୍ତି, ସେହି ଉପାୟରେ ମୁଁ ଆମ ପିତୃପୁରୁଷଙ୍କ ପରମେଶ୍ୱରଙ୍କୁ ଉପାସନା କରେ। ମୁଁ ବହୁତ ଖୁସି ଯେ ମୁଁ କହିପାରେ ଯେ ମୁଁ ସେମାନଙ୍କ ମଧ୍ୟରୁ ଜଣେ ଅଟେ। ହଁ ଆଜ୍ଞା, ତାହା ଠିକ, ମୁଁ ବହୁତ ଖୁସି ଯେ ମୁଁ କହିପାରେ ଯେ ମୁଁ ସେମାନଙ୍କ ମଧ୍ୟରୁ ଜଣେ ଅଟେ। ତେବେ ଏହି ପବିତ୍ର ଆତ୍ମା ସେମାନଙ୍କ ଉପରେ ଆସିବା ପରେ ତାହା ସେମାନଙ୍କୁ ଏତେ ସୁମଧୁର କରିଦେଇଥିଲା ଯେ ଏପରିକି ସବୁକିଛି ସାଧାରଣରେ ଥିଲା। କଣ ତାହା ଠିକ ଅଟେ? ମୋର ପ୍ରଭୁ, ମୋର ପ୍ରଭୁ କି ଏକ ସହଭାଗିତା ଥିଲା! ଆମେ କୌଣସି ସମୟରେ ସେହି ଗୀତକୁ ଗାଇଥାଉ, ଓ କି ସହଭାଗିତା, ଓ କି ଈଶ୍ୱରୀୟ ଆନନ୍ଦ! ଏହା ହିଁ ତାହା ଅଟେ। ସେମାନେ କିଛି ଖାତିର କଲେ ନାହିଁ ଯେ ସୂର୍ଯ୍ୟ ଉଜ୍ଜଳ ହେଲା କି ନାହିଁ, ସେମାନେ ଏକ ଫୁଲର ଆରାମଦାୟକ ଶଯ୍ୟାକୁ ମାଗିଲେ ନାହିଁ। ତେବେ ମୁଁ ପବିତ୍ର ଆତ୍ମା ଗ୍ରହଣ କରିବି, କିଛି ଲୋକ ମୋତେ କୁହନ୍ତି ଶ୍ରୀମାନ ବ୍ରାନହମ୍, ଯଦି ଆପଣ ମୋତେ ଆଶ୍ୱାସନା ଦେବେ ଯେ ମୁଁ କୋଟିପତି ହେବି, ଯଦି ଆପଣ ମୋତେ ଆଶ୍ୱାସନା ଦେବେ ଯେ ମୁଁ ତେଲକୁଅ ପାଇବି, ଏବଂ ଯଦି ମୁଁ ସୁନା ଖଣି ପାଇବି, ଏବଂ ମୁଁ ଦେଖନ୍ତୁ ଲୋକମାନେ ତାହା ଶିଖାନ୍ତି ଏବଂ ସେମାନେ ମିଥ୍ୟା ଶିକ୍ଷା ଦିଅନ୍ତି, ପରମେଶ୍ୱର ସେହି ବିଷୟଗୁଡିକୁ ପ୍ରତିଜ୍ଞା କରିନାହାନ୍ତି। ଜଣେ ବ୍ୟକ୍ତି ଯିଏକି କେବେ ପବିତ୍ର ଆତ୍ମା ଗ୍ରହଣ କରିଥାଏ, ସେ କେବେ ବି ସେଥିପ୍ରତି ଧ୍ୟାନ ଦିଏ ନାହିଁ ଯେ ସେ ରୁଟି ନିମନ୍ତେ ଭିକ୍ଷା କରୁଛନ୍ତି କି ନାହିଁ, ତାଙ୍କୁ କୌଣସି ଫରକ ପଡେ ନାହିଁ। ସେ ତ ଏକ ସ୍ୱର୍ଗବନ୍ଧିତ ପ୍ରାଣୀ ଅଟେ, ସେ କରେ ନାହିଁ, ତାଙ୍କର ଏଠାରେ କୌଣସି ହେଲେ ବନ୍ଧନ ନଥାଏ। ତାହା ଠିକ ଅଟେ, ତାଙ୍କର ଫରକ ପଡେ ନାହିଁ, ଯାହା ଆସୁ, ଯାହା ଯାଉ, ଯାହା ହୋଇଥାଉ ନା କାହିଁକି, ସେମାନେ ସମାଲୋଚନା କରନ୍ତୁ, ଥଟ୍ଟା କରନ୍ତୁ, ନିଜର ସମ୍ମାନ ହରାଉଥାନ୍ତି, ଆପଣଙ୍କର କି ଫରକ ପଡ଼େ? ଆପଣ ତ ନିଜର ମହିମାର ପଥରେ ଅଛନ୍ତି। ହାଲେଲୁୟା! ଆପଣଙ୍କ ରାକ୍ଷୀ ତ ଖ୍ରୀଷ୍ଟଙ୍କ ଉପରେ ଅଛି ଏବଂ ଆପଣ ନିଜର ମାର୍ଗରେ ଅଛନ୍ତି। ଜଗତ କଣ କହୁଛି ଆପଣଙ୍କର କିଛି ଫରକ ପଡ଼େ ନାହିଁ। ତାହା ହିଁ ହେଉଛି ଯାହାକି ପବିତ୍ର ଆତ୍ମା ଅଟନ୍ତି। ଏହା ଏକ ଶକ୍ତି, ଏହା ଏକ ମୁଦ୍ରା, ଏହା ଏକ ସାହାଯ୍ୟକାରୀ, ଏହା ଏକ ସପକ୍ଷବାଦୀ, ଏହା ଏକ ଚିହ୍ନ ଅଟେ। ଓ ମୋର ପ୍ରଭୁ, ଏହା ତ ଆଶ୍ୱାସନା ଅଟେ ଯେ ପରମେଶ୍ୱର ଆପଣଙ୍କୁ ଗ୍ରହଣ କରିଛନ୍ତି। ମୁଁ କେତେ ଅଧିକ ସମୟ ନେଇ ଯାଇଛି? ମୋ ପାଖରେ ଆହୁରି ଅଧିକ 8 ମିନିଟ ଅଛି। ଠିକ ଅଛି, ମୁଁ କରେ। ମୋ ପାଖରେ ଏଠାରେ ଅନେକ ଶାସ୍ତ୍ରାଂଶ ଅଛି। ମୁଁ ଅନୁମାନ କରେ ନାହିଁ ଯେ ମୁଁ ସେଗୁଡ଼ିକୁ ନେଇପାରିବି, ମାତ୍ର ଆମେ ଆମର ଚେଷ୍ଟା କରିବା। ତେବେ ଜଣେ ବ୍ୟକ୍ତି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା ପରେ କଣ ଏହା ସମ୍ଭବ ଯେ ସେହି ନିର୍ଯାତନା ଏବଂ ବିଷୟଗୁଡ଼ିକ ତାକୁ ପୁନର୍ବାର ଫେରିବାକୁ ବାଧ୍ୟ କରିଥାଏ? ଓ ତେବେ ସେ ହାରିବାକୁ ଯାଉନାହାନ୍ତି, ସେ ତଥାପି ଜଣେ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି। ସେ ସର୍ବଦା ରହିବେ, କାରଣ ଆପଣ କେତେ ଦିନ ପାଇଁ ମୁଦ୍ରାଙ୍କିତ ହୋଇଛନ୍ତି। ତାହା ଠିକ, ତାହା ହିଁ ଅଟେ ଯାହାକି ବାଇବେଲ କୁହେ। ତେବେ ଶିଷ୍ୟମାନଙ୍କୁ ତାଡ଼ନା ଦିଆଯିବା ପରେ, ସେମାନଙ୍କୁ ଥଟ୍ଟା କରାଯିବା ପରେ, ପରିହାସର ପାତ୍ର କରାଯିବା ପରେ ଏବଂ ସବୁକିଛି ପରେ, ସେମାନେ ଭାବିଲେ ଯେ ଏହା ଅଳ୍ପ ଟିକେ ସମୟ ପାଇଁ ପୁଣି ଥରେ ଏକାଠି ଫେରିଯିବାର ସମୟ ଅଟେ। ଆସନ୍ତୁ ପ୍ରେରିତ କ୍ରିୟା ତାର ଚତୁର୍ଥ ପର୍ବକୁ ଯିବା ଏବଂ ଦେଖିବା ଯେ ସେମାନେ ସେତେବେଳେ କଣ ଘଟିଥିଲା।
ତେବେ ଏହା ଆପଣ ଲୋକମାନଙ୍କ ପାଇଁ ଅଟେ ଯେଉଁମାନେ କି ଏହାକୁ ପାଇସାରିଛନ୍ତି। ପ୍ରେରିତ କ୍ରିୟା ତାର ଚତୁର୍ଥ ପର୍ବ। ତେବେ ପିତର ଏବଂ ଯୋହନଙ୍କୁ ଆରୋଗ୍ୟତା ପାଇଁ ମଣ୍ଡଳୀର ଫାଟକ ନିକଟରେ ଏକ ଆରୋଗ୍ୟ ସେବା କରିବା ପାଇଁ ମାଡ଼ ମରାଯାଇ କାରାଗାରରେ ନିକ୍ଷେପ କରି ଦିଆଯାଇଥିଲା। କେତେଜଣ ତାହା ଜାଣନ୍ତି? ସେଠାରେ ଜଣେ ଲୋକ ପଡ଼ି ରହିଥିଲା, ତା ଗୋଡ଼ରେ ଏକ ପ୍ରକାର ଅପଙ୍ଗ ଥିଲା, ସେ ଚାଲିପାରୁନଥିଲା, ସେହି ପ୍ରକାର 40 ବର୍ଷ ରହିଥିଲା ଏବଂ ପିତର ସେହି ପଥ ଦେଇ ଯାଉଥିଲେ। ଆଉ ସେ କହିଲା ଖାଦ୍ୟ ନିମନ୍ତେ ତାଟିଆରେ କିଛି ଗୋଟାଏ ପାଇବା ଆଶାରେ ନିଜର ତାଟିଆକୁ ଆଗକୁ କରିଥିଲା ଏବଂ ପିତର ଦର୍ଶାଇଲେ ଯେ ସେ ଜଣେ ପବିତ୍ର ଆତ୍ମାପୂର୍ଣ୍ଣ ପ୍ରଚାରକ ଥିଲେ। ତାଙ୍କ ପାଖରେ କିଛି ଟଙ୍କା ନଥିଲା। ସେ କହିଲେ ରୂପା ଓ ସୁନା ମୋ ପାଖରେ ନାହିଁ। ଦେଖନ୍ତୁ, ସେ ସେହି ବିଷୟରେ ଚିନ୍ତା କରୁନଥିଲେ, ମାତ୍ର ସେ ଜଣେ ସ୍ୱର୍ଗବନ୍ଧିତ ପ୍ରାଣୀ ଥିଲେ। ଓହ, ମୁଁ କିପରି ଇଚ୍ଛା କରେ ଯେ ମୋ ପାଖରେ ସେଠାରେ ସେହି ବିଷୟ ଉପରେ ରହିବା ପାଇଁ ଟିକିଏ ସମୟ ରହିଥାନ୍ତା। ଦେଖନ୍ତୁ, ସେ ସ୍ୱର୍ଗବନ୍ଧିତ ଥିଲେ, ସେ ସାନ୍ତ୍ୱନା ପାଇଥିଲେ, ତାଙ୍କ ପାଖରେ ଆତ୍ମା ଥିଲା, ତାଙ୍କ ପାଖରେ ଶକ୍ତି ଥିଲା। ସେ ଆଗକୁ ଯାଇ କହିଲେ ରୂପା ଏବଂ ସୁନା ମୋ ପାଖରେ ନାହିଁ, କିନ୍ତୁ ମୋ ପାଖରେ ଯାହା ଅଛି ତାହା ମୁଁ ତୁମକୁ ଦେବି।
ନିଃସନ୍ଦେହ ସେହି ବ୍ୟକ୍ତି ଜଣକ କହିଲା, ମହାଶୟ ଆପଣଙ୍କ ପାଖରେ କଣ ଅଛି?
ମୋ ପାଖରେ ବିଶ୍ୱାସ ଅଛି, ମୋ ହୃଦୟରେ ଏପରି କିଛି ଅଛି ଯାହା ପ୍ରାୟ 10 ଦିନ ପୂର୍ବରୁ ଆରମ୍ଭ ହୋଇଥିଲା। ମୁଁ ଉପର କୋଠରୀରେ ଥିଲି ଏବଂ ହଠାତ୍ ପରମେଶ୍ୱର ଦେଇଥିବା ସମସ୍ତ ପ୍ରତିଜ୍ଞାମାନ ମୁଁ 3.5 ବର୍ଷ କାଳ ଯୀଶୁଖ୍ରୀଷ୍ଟଙ୍କ ସହିତ ଚାଲିଥିଲି। ମୁଁ ତାହାଙ୍କ ସହିତ ମାଛ ଧରିଥିଲି, ମାଛ ଜାଲ ବାହାରକୁ ଟାଣିଥିଲି, ମୁଁ ଏହି ଭିନ୍ନ କାର୍ଯ୍ୟ ସବୁ କରିଥିଲି ଏବଂ ମୁଁ ତାହାଙ୍କୁ ରୋଗୀମାନଙ୍କୁ ସୁସ୍ଥ କରୁଥିବାର ଦେଖିଥିଲି। ମୁଁ ସେ ମୋତେ ନିରନ୍ତର କହିଥିଲେ, ପିତା ମୋ ଠାରେ ଅଛନ୍ତି, ମାତ୍ର ଯେତେବେଳେ ମୁଁ ଛାଡ଼ି ଚାଲିଯିବି ସେ ତୁମ ଭିତରକୁ ଆସିବେ। ତେଣୁ ମୁଁ ତାହା ବୁଝିପାରିନଥିଲି, କିନ୍ତୁ ସେ କହିଲେ ବର୍ତ୍ତମାନ ତୁମେ ତାହା ବୁଝ ବୋଲି ମୁଁ ଆଶା କରେ ନାହିଁ।
ଆପଣ ଏହି ବିଷୟଗୁଡ଼ିକ ବୁଝନ୍ତି ନାହିଁ, ଆପଣ କେବଳ ସେଗୁଡ଼ିକୁ ପାଆନ୍ତି। ମୁଁ ଏଯାଏଁ ବୁଝେ ନାହିଁ ଏବଂ ମୋତେ କୁହନ୍ତୁ ନାହିଁ ଯେ ଆପଣ ବୁଝୁଛନ୍ତି, କାରଣ ଆପଣ ନୁହନ୍ତି, ବୁଝିଲେ? ତେଣୁ ମୁଁ ଏହାକୁ ବୁଝିପାରେ ନାହିଁ, ମୁଁ ଏହାକୁ ବ୍ୟାଖ୍ୟା କରିପାରେ ନାହିଁ, କିନ୍ତୁ କେବଳ ଗୋଟିଏ ବିଷୟ ମୁଁ ଜାଣେ, ମୁଁ ତାହା ପାଇଅଛି।
ତେବେ ଆପଣ କୁହନ୍ତି ତାହା ବୈଜ୍ଞାନିକ ବିଧି ଅନୁସାରେ ନୁହେଁ।
ଓହ, ଏହା ନିଶ୍ଚିତରେ ଅଟେ। ସେହି ପ୍ରକାଶ ଗୁଡ଼ିକୁ ଦେଖନ୍ତୁ, ଯେତେବେଳେ ବେଞ୍ଜାମିନ୍ ଫ୍ରାଙ୍କଲିନ୍ ଏହାକୁ ପାଇଥିଲେ ସେ କହିଲେ ମୁଁ ପାଇଗଲି। ସେ ଜାଣିନଥିଲେ ଯେ ତାଙ୍କ ପାଖରେ କଣ ଥିଲା, କିନ୍ତୁ ତାଙ୍କ ପାଖରେ ରହିଥିଲା। ଏବଂ ମୁଁ ଚାହୁଁଛି ଯେ ଆଜି ରାତି କେହି ମୋତେ କୁହନ୍ତୁ ଯେ ବିଦ୍ୟୁତ ଶକ୍ତି କଣ ଅଟେ। ସେମାନେ ଏବେ ସୁଦ୍ଧା ଏହା ଜାଣନ୍ତି ନାହିଁ ଯେ ତାହା କଣ ଅଟେ, ମାତ୍ର ଆମେ ତାହା ପାଇଅଛୁ। ଆମିନ୍। ତାହା ଠିକ ଅଟେ। ବିଦ୍ୟୁତ ଶକ୍ତି କଣ ତାହା କୌଣସି ବ୍ୟକ୍ତି ଜାଣନ୍ତି ନାହିଁ। ସେମାନେ ଏହାକୁ ବ୍ୟବହାର କରିପାରନ୍ତି, ଏହାକୁ ଆଲୁଅ ଦେବା ପାଇଁ ଉପଯୋଗ କରିପାରନ୍ତି, ଏହାକୁ ଜଳାଇ ପାରନ୍ତି, ଏହାକୁ କାର୍ଯ୍ୟକାରୀ କରିପାରନ୍ତି, ମାତ୍ର ଏହା ଜେନେରେଟର ଦ୍ୱାରା ଉତ୍ପାଦନ କରାହୁଏ। 2 ଖଣ୍ଡ ସେହିପରି ଭାବରେ ଏକତ୍ର ଆସନ୍ତି, ଏହା ତାହା ଉତ୍ପାଦନ କରେ ଏବଂ ତାହା ହିଁ ସବୁକିଛି ଅଟେ ଯାହା ସେମାନେ ଜାଣନ୍ତି। ଏହା ଆଲୋକ ପ୍ରଦାନ କରିବ ଏବଂ ଏଥିରେ ତାହା ଶକ୍ତି ସଞ୍ଚିତ ରଖିଥାଏ ଏବଂ ତାହା ପରମେଶ୍ୱରଙ୍କ ଆତ୍ମା ପରି ଅଟେ। ଯେତେବେଳେ ଆପଣ ଗୋଟିଏ ଖଣ୍ଡ ପାଆନ୍ତି ତାହା ଆପଣ ଅଟନ୍ତି ଏବଂ ଅନ୍ୟ ଖଣ୍ଡଟି ପରମେଶ୍ୱର ଅଟନ୍ତି ଏବଂ ସେମାନଙ୍କୁ ସେହିପରି ଏକାଠି ରଖନ୍ତୁ, ଏହା ଆପଣଙ୍କ ପାଇଁ କିଛି ଗୋଟାଏ କରିବ। ତାହା ଠିକ, ଏହା ଆଲୋକ ପ୍ରଦାନ କରିବ, ଏହା ଶକ୍ତି ପ୍ରଦାନ କରିବ। ଆପଣ ଜାଣନ୍ତି ନାହିଁ ଯେ ତାହା କଣ ଅଟେ ଏବଂ ତାହା କେବେ ବି ଜାଣିବେ ନାହିଁ ଯେ ତାହା କଣ, ମାତ୍ର ଯେତେବେଳେ ଆପଣ ଏହା ପାଇବେ ଆପଣ ତାହା ଜାଣିଯିବେ। ଗୋଟିଏ କଥା ତ ତାହା ସୁନିଶ୍ଚିତ ଅଟେ ଏବଂ ଏହା ଆପଣଙ୍କ ପାଇଁ ଅଟେ, ଏହା ଆପଣଙ୍କର ଅଟେ, ଏହା ସେହି ଆଶ୍ୱାସନା ଅଟେ। ତା ଠିକ, ସେହି ଆଲୋକ କଣ ଦର୍ଶାଏ? ଏକ ଆଶ୍ୱାସନା ଅଛି, ଏହା ସେହି ଆଲୋକ ଅଟେ। ତେବେ ଏହାକୁ ଧ୍ୟାନ ଦିଅନ୍ତୁ, ତେବେ ଆପଣ ଜାଣନ୍ତି ନାହିଁ ଯେ ଏହା କଣ ଅଟେ, କିନ୍ତୁ ଏହି ବ୍ୟକ୍ତିମାନେ କହିଥିଲେ, ତେବେ ସେମାନେ ଜାଣିଥିବା ସେହି ଗୋଟିଏ କଥା କହିଲେ ଆମେ ଜାଣୁ ଯେ ସେମାନେ ଅଜ୍ଞ ଅଟନ୍ତି। ଆଉ କିଛି ଅଧିକ ମୂର୍ଖମାନେ ଆପଣ ଦେଖନ୍ତୁ, ଯେପରିକି ସେହି ଛୋଟ ଜର୍ମାନ କହିଥିଲେ ଯେ ସେ ଥିଲେ, ବୁଝିଲେ। କହିଲେ ସେମାନେ ଅଜ୍ଞ ଏବଂ ଅଶିକ୍ଷିତ ଅଟନ୍ତି, କିନ୍ତୁ ସେମାନେ ସେହି ମତ୍ସ୍ୟଜୀବୀଙ୍କ ସହ ଯୀଶୁ ନାମକ ସେହି ବଢେଇ ସହ ରହିଛନ୍ତି। ମୁଁ ଆପଣଙ୍କୁ କୁହେ, କାରଣ ସେମାନେ ଠିକ୍ ସେହି ସମାନ କାର୍ଯ୍ୟଗୁଡ଼ିକ କରୁଛନ୍ତି ଯାହା ସେ କରିଥିଲେ। ତାହା ହିଁ ଅଟେ ଯାହାକି ସେହି ପବିତ୍ର ଆତ୍ମା ଅଟନ୍ତି, ଯେ ଯୀଶୁ ଜଣେ ଅଜ୍ଞ ମତ୍ସ୍ୟଜୀବୀରେ, ଜଣେ ବଢେଇ ଭିତରେ କିମ୍ବା ଯାହା କିଛି ବି ହେଉ, ଅଜ୍ଞ ପ୍ରଚାରକରେ ତା ଯାହା ବି ଅଟେ ସେଥିରେ ବାସ କରନ୍ତି। ଏହା ଏପରି ଜଣେ ବ୍ୟକ୍ତି ଯିଏକି ଜଗତର ବିଷୟ ପ୍ରତି ଅଜ୍ଞ ହେବାକୁ ଚାହାନ୍ତି ଏବଂ ଯୀଶୁଙ୍କୁ, ପରମେଶ୍ୱରଙ୍କ ସେହି ଆତ୍ମାଙ୍କୁ, ସେହି ମୁଦ୍ରାଙ୍କୁ, ସେ ସାହାଯ୍ୟକାରୀଙ୍କୁ ତାଙ୍କ ନିକଟକୁ ଆସିବାକୁ ଦିଅନ୍ତି। ସେ ସମ୍ମାନ ବିଷୟରେ ଚିନ୍ତା କରନ୍ତି ନାହିଁ, କେବଳ ଗୋଟିଏ ବିଷୟ ସେ ଚାହାନ୍ତି, ତାହା ହେଉଛି ପରମେଶ୍ୱର। ଯେତେବେଳେ ପରମେଶ୍ୱର କ୍ରମରେ ବ୍ୟବସ୍ଥିତ କରୁଥିଲେ, ସେ କହିଲେ, ତୁମେ ସମସ୍ତେ ଲେବୀୟମାନେ, ମୁଁ ତୁମକୁ ଆହ୍ୱାନ କରିଅଛି ଏବଂ ତୁମକୁ ଯାଜକ କରିଅଛି, ଆଉ ତୁମର ସମସ୍ତ ଭାଇମାନେ ଅନ୍ୟ ବାର ଗୋଷ୍ଠୀ ଏବଂ ଅନ୍ୟ ଏକାଦଶ ଗୋଷ୍ଠୀ ତୁମକୁ ଦଶମାଂଶ ଦେବେ। ଯେତେବେଳେ ତୁମେ ନଅ ମାଣ ସେଉ ପାଇବ, ଲେବୀୟମାନଙ୍କୁ ଏକ ମାଣ ଢାଳି ଦେବ। ଯେତେବେଳେ ତୁମେ ତୁମର ମେଷମାନଙ୍କୁ ଏଠାରେ ଏହି କୋଠରୀ ଦେଇ ନବ, ଦଶମ ମେଷକୁ ଉଠାଇ ନବ। ମୋର ସେଥିରେ କିଛି ଯାଏ ଆସେ ନାହିଁ ଯେ ତାହା ଗୋଟିଏ ଛୋଟ ହୁଏ କିମ୍ବା ଗୋଟିଏ ବଡ଼ ହୁଏ, ହୃଷ୍ଟପୃଷ୍ଟ ହୁଏ କିମ୍ବା ଅପରିପୋଷିତ ହୁଏ, ତାହା ଲେବୀୟର ଥାଏ। ତେବେ ଲେବୀୟମାନେ, ଯେତେବେଳେ ତୁମେ ସବୁ ପାଇବ, ସେତେବେଳେ ତୁମେ ମଧ୍ୟ ପ୍ରଭୁଙ୍କ ନିକଟରେ ଦଶମାଂଶ ଦେବ। ତୁମେ ଦୋଳନୀୟ ନୈବେଦ୍ୟ, ଉତ୍ତୋଳନୀୟ ନୈବେଦ୍ୟ, ଭିନ୍ନ ନୈବେଦ୍ୟମାନ ଅର୍ପଣ କରିବ, ତୁମେ ପ୍ରଭୁଙ୍କୁ ଦଶମାଂଶ ଦେବ। କହିଲେ, ମୋସା, ମାତ୍ର ତୁମର ଅଂଶ ନିମନ୍ତେ ମୁଁ ତୁମର ଅଟେ, ଓ ମୋର ପ୍ରଭୁ। ସେ କହିଲେ, ମୁଁ ତୁମର ସନ୍ତୋଷଜନକ ଅଂଶ ଅଟେ, ଏବଂ ତାହା ହିଁ ଅଟେ ଯାହାକି ଆଜି ପବିତ୍ର ଆତ୍ମା ମଣ୍ଡଳୀ ପାଇଁ ଅଟନ୍ତି। ରୂପା ଏବଂ ସୁନା ମୋ ପାଖରେ ନାହିଁ, କିନ୍ତୁ ମୋର ଏକ ସନ୍ତୋଷଜନକ ଅଂଶ ଅଛି। ହାଲେଲୁୟା! ଶିକ୍ଷା, ମୁଁ ବଡ଼ କଷ୍ଟରେ ଏହି ପୁସ୍ତକ ପାଠ କରିପାରେ, କିନ୍ତୁ ମୁଁ ଏକ ସନ୍ତୋଷଜନକ ଅଂଶ ପାଇଅଛି, ତାହା ଉତ୍ତମ ଅଟେ। ଡାକ୍ତରଙ୍କ ଉପାଧି ମୋ ପାଖରେ କିଛି ନାହିଁ, PhD କିମ୍ବା LD କିମ୍ବା ଅନ୍ୟ କିଛି ହେଲେ ନାହିଁ, କିନ୍ତୁ ଗୋଟିଏ ବିଷୟ ମୋ ପାଖରେ ଅଛି, ସେହି ସନ୍ତୋଷଜନକ ଅଂଶ। ସେହି ଅଂଶ ହିଁ ଅଟେ ଯାହା ମୁଁ ଚାହେଁ, ସେହି ଅଂଶ ହିଁ ଅଟେ ଯାହା ଆପଣ ପାଆନ୍ତୁ ବୋଲି ପରମେଶ୍ୱର ଚାହାନ୍ତି। ଏହି ଅବଶିଷ୍ଟ ପୁରୁଣା ବିଷୟଗୁଡ଼ିକୁ, ସମସ୍ତ ସମ୍ମାନ ଏବଂ ଅନ୍ୟ ସମସ୍ତ କିଛି ବିଷୟକୁ ଫିଙ୍ଗି ଦିଅନ୍ତୁ ଏବଂ ବାହାରକୁ ଯାଇ ପରମେଶ୍ୱରଙ୍କ ସନ୍ତୋଷଜନକ ଅଂଶ ପ୍ରାପ୍ତ କରନ୍ତୁ। କାରଣ ଆପଣ ଏହି ପୃଥିବୀରୁ ଯାହା ପାଇଛନ୍ତି, ଆପଣ ତାହା ଏଠାରେ ଛାଡ଼ିଯିବେ ଯେତେବେଳେ ଆପଣ ଏଠାରୁ ଚାଲିଯିବେ। କିନ୍ତୁ ଯଦି ଆପଣ ସେହି ସନ୍ତୋଷଜନକ ଅଂଶ ପାଇଛନ୍ତି, ତାହେଲେ ଏହା ସୁନିଶ୍ଚିତ ଭାବରେ ଆପଣଙ୍କୁ ଉପରକୁ ନେଇକରି ଯିବ। ଆମେ ଆଜିକାଲି ସବୁବେଳେ ବୀମା ବାହାର କରିଥାଉ ସେହି ସମାଧି କର୍ମକର୍ତ୍ତାକୁ ଦେବା ପାଇଁ। ଆସନ୍ତୁ ସେହି ପରମେଶ୍ୱରଙ୍କ ସନ୍ତୋଷଜନକ ଅଂଶକୁ ପାଇବା ଏବଂ ସେହି ସମାଧି କର୍ମକର୍ତ୍ତା ବଦଳରେ ଉପରିସ୍ଥ କର୍ମକର୍ତ୍ତାକୁ ପାଇବା। ଆପଣ ଜାଣନ୍ତି, ସେ ଦୁହେଁ କାମ କରନ୍ତି। ତେବେ ଆସନ୍ତୁ ଦେଖିବା, ସେମାନେ ମୁକ୍ତ ହୋଇ ଆପଣା ସଙ୍ଗୀମାନଙ୍କ ନିକଟକୁ ଗଲେ, ଯାଜକମାନଙ୍କ ପାଖକୁ ଫେରିଗଲେ ନାହିଁ। ଦେଖନ୍ତୁ, ତାହା ଦର୍ଶାଇଲା ଯେ ସେମାନଙ୍କ ପାଖରେ ତାହା ରହିଥିଲା। ସେମାନେ ପୁନର୍ବାର ସେହି ପୁରୁଣା ଶୀତଳ ଆନୁଷ୍ଠାନିକ ବିଷୟ ନିକଟକୁ ଫେରିଯିବାକୁ ଯାଉନଥିଲେ, ନା ଫେରିଯାଇ ଏହା କହିବାକୁ ଯାଉନଥିଲେ, ତେବେ ଏଠାରେ ଦେଖନ୍ତୁ ସେମାନେ ଆମ ସହିତ କଣ କଲେ। ନା ନା, ସେମାନଙ୍କ ନିଜର ସଙ୍ଗୀମାନେ ଥିଲେ ସେଠାରେ। ସେମାନଙ୍କ ମଧ୍ୟରୁ କେବଳ ପ୍ରାୟ 6 ଜଣ ଥିଲେ, କିନ୍ତୁ ତାହା ଏକ ସଙ୍ଗୀମାନଙ୍କ ଗୋଷ୍ଠୀ ଥିଲା, ଅଳ୍ପ ଟିକେ ହାତ ଗଣତି ଲୋକ। ସେମାନେ ମୁକ୍ତ ହୋଇ ସେମାନଙ୍କୁ ମାଡ଼ ମାରିବା ସହ ଧମକ ଦେବା ପରେ କହିଥିଲେ, ଯଦି ତୁମେ ପୁନର୍ବାର କେବେ ଯୀଶୁଙ୍କ ନାମରେ ବାପ୍ତିଜିତ କର, କିମ୍ବା ଓ ମୋର ଅଭିପ୍ରାୟ ସେଇ, ତେବେ ତାହା ଠିକ୍ ଅଟେ। ବୁଝିଲେ, ଯଦି ତୁମେ ପୁନର୍ବାର କେବେ ଯୀଶୁଙ୍କ ନାମରେ ପ୍ରଚାର କର, ତୁମେ ଯାହା କିଛି ବି କର, ଆମେ ତୁମକୁ ଧରି ପକାଇବୁ। କହିଲେ, ହ୍ୟୁ, ତାହା ଏକ ଧମକ ଅଟେ। ଆସନ୍ତୁ ଆମେ ଅବଶିଷ୍ଟ ଭାଇମାନଙ୍କ ପାଖକୁ ଯିବା। ଓ, ତାହା ହିଁ ହେଉଛି ଉପାୟ। ଏକତାରେ ହିଁ ଶକ୍ତି ଅଛି, ଏକତାରେ ହିଁ ଶକ୍ତି ଅଛି। କହିଲେ, ଆସନ୍ତୁ ଆମେ କେବଳ ଅନ୍ୟ ବାକି ଭାଇମାନଙ୍କ ନିକଟକୁ ଯିବା ଓ ଦେଖିବା ଯେ ଆମେ କଣ କରିପାରିବା। ବର୍ତ୍ତମାନ ସେମାନେ ସମସ୍ତେ ଏକାଠି ହେଲେ ଓ ବିଭିନ୍ନ ଅନୁଭୂତିମାନ କହୁଥିଲେ। ସେମାନେ ମୁକ୍ତ ହୋଇ ଆପଣା ସଙ୍ଗୀମାନଙ୍କ ନିକଟକୁ ଗଲେ ଏବଂ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ସେମାନଙ୍କୁ ଯାହା ଯାହା କହିଥିଲେ ସେହି ସବୁ ଜଣାଇଲେ। ସେମାନେ ତାହା ଶୁଣି ଏକଚିତ୍ତରେ ପରମେଶ୍ୱରଙ୍କ ନିକଟରେ ଉଚ୍ଚ ସ୍ୱରରେ ପ୍ରାର୍ଥନା କରି କହିଲେ। ତେବେ ଶୁଣନ୍ତୁ ସେମାନେ କଣ କହିଲେ, ତାଙ୍କୁ ଦେଖନ୍ତୁ, ସେମାନଙ୍କୁ ଦେଖନ୍ତୁ, ଫେରିଯାଇ ତାହା କହିଲେ ନାହିଁ ଓ ଅନ୍ୟ କିଛି ବିଷୟରେ, ହେ ପ୍ରଭୁ, ମୁଁ ବହୁତ ଦୁଃଖିତ। ନା, ସେମାନେ ତ ଆଗରୁ ପରିତ୍ରାଣ ପାଇସାରିଥିଲେ, ସେମାନେ ଆତ୍ମାରେ ପରିପୂର୍ଣ୍ଣ ହୋଇଥିଲେ, ସେମାନଙ୍କ ପାଖରେ ଅନନ୍ତ ଜୀବନ ରହିଥିଲା। ଏକଚିତ୍ତରେ ପରମେଶ୍ୱରଙ୍କ ନିକଟରେ ଉଚ୍ଚ ସ୍ୱରରେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ, ତୁମ୍ଭେ ପରମେଶ୍ୱର, ଆମେନ୍। ଭାଇ ପାମର, ମତେ ତାହା ଠିକ୍ ପସନ୍ଦ ଲାଗେ, ମତେ ତାହା ଭଲ ଲାଗେ। ତୁମ୍ଭେ ପରମେଶ୍ୱର ଅଟ, ଆମେ ତାହା ଜାଣୁ। ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଏବଂ ସେସବୁ ମଧ୍ୟରେ ଥିବା ସମସ୍ତ ବିଷୟ ସୃଷ୍ଟି କରିଅଛ। ତୁମ୍ଭେ ଆପଣ ଦାସ ଦାଉଦଙ୍କ ମୁଖ ଦେଇ କହିଅଛ। ତେବେ ଦେଖନ୍ତୁ, ଆପଣ ଫେରି ଆସି କହିବାକୁ ଯାଉଛନ୍ତି, ବର୍ତ୍ତମାନ ଆମେ ନୁହୁଁ। ତେବେ ଆପଣ ସେଠାକୁ ଯାଆନ୍ତୁ ଓ କୁହନ୍ତୁ, ତେବେ ବର୍ତ୍ତମାନ ପ୍ରଭୁ, ଏଠାରେ ଗୋଟିଏ ମିନିଟ ଅପେକ୍ଷା କର, ସେମାନେ କେବଳ ମୋର ଏତେ ଅଧିକ ପରିହାସ କରୁଛନ୍ତି। କଣ ସେ ଏହା କହିନଥିଲେ କି ଯେ ସେମାନେ ତାହା କରିବେ? ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଧାର୍ମିକ ଭାବରେ ଜୀବନଯାପନ କରୁଥିବା ସମସ୍ତ ଲୋକମାନେ ନିର୍ଯାତନା ଭୋଗିବେ।
ହଁ ଆପଣ ଜାଣନ୍ତି, ମୁମୁନିବ ମୋତେ କହିଲେ ଯଦି ସେ ଧରି ପକାନ୍ତି, କଣ ସେମାନେ ଏହା କହିନଥିଲେ ଯେ ସେମାନେ ତାହା କରିବେ? ତେବେ ଆପଣମାନେ ଜାଣନ୍ତି, ସେମାନେ ମୋତେ ତାହା କହିବା ପାଇଁ ଅନ୍ୟ ଏକ ଦିନ ନ୍ୟାୟାଳୟକୁ ଟାଣି ନେଇଥିଲେ।
କଣ ସେ କହିନାହାନ୍ତି, ମୋ ନାମ ସକାଶ ତୁମକୁ ରାଜା ଓ ଶାସକମାନଙ୍କ ସମ୍ମୁଖକୁ ଅଣାଯିବ, ତୁମେ କଣ କହିବ ତାହା ଚିନ୍ତା କରିବ ନାହିଁ, କାରଣ ଏହା ତୁମେ ନୁହଁ ଯେ କି କହୁଥାଏ। ଗତକାଲି ହିଁ ମୁଁ ଏହା ହେଉଥିବାର ଦେଖିଲି, ଏହା ତ ପବିତ୍ର ଆତ୍ମା ଅଟନ୍ତି ଯେ କି ତୁମ ଭିତରେ ବାସ କରନ୍ତି, ସେ କଥା କହିବେ।
ଦେଖନ୍ତୁ, ସେ ତାହା ଠିକ ଅଟେ, ଠିକ ଅଛି, ଆପଣ କଣ କହିବେ ତାହା ଚିନ୍ତା କରନ୍ତୁ ନାହିଁ।
ପ୍ରଭୁ ଦ୍ୱାରା ତୁମ୍ଭେ ଆପଣ ଦାସ ଦାଉଦଙ୍କ ମୁଖ ଦେଇ କଥା କହିଅଛ, ବିଜାତିମାନେ କାହିଁକି କଳହ କଲେ ଆଉ ଲୋକମାନେ କାହିଁକି ଏକ ଅନର୍ଥକ ବିଷୟ କଳ୍ପନା କଲେ?
ପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତଙ୍କ ବିରୁଦ୍ଧରେ ପୃଥିବୀର ରାଜାମାନେ ଠିଆ ହେଲେ ଓ ଶାସନକର୍ତ୍ତାମାନେ ଏକତ୍ର ହେଲେ,
କାରଣ ତୁମ୍ଭର ଯେଉଁ ପବିତ୍ର ଦାସ ଯୀଶୁଙ୍କୁ ତୁମ୍ଭେ ଅଭିଷିକ୍ତ କଲ, ପ୍ରକୃତରେ ତାହାଙ୍କ ବିରୁଦ୍ଧରେ ହେରୋଦ ଓ ପନ୍ତିୟ ପିଲାତ ଭୟ ବିଜାତି ଓ ଇସ୍ରାଏଲ ଲୋକମାନଙ୍କ ସହିତ ଏହି ନଗରରେ ତୁମ୍ଭର ହସ୍ତ ଓ ତୁମ୍ଭର ସଂକଳ୍ପ ଦ୍ୱାରା ଯେ ସମସ୍ତ ବିଷୟ ଘଟିବ ବୋଲି ପୂର୍ବରୁ ନିରୂପିତ ହୋଇଥିଲା ତାହା କରିବାକୁ ଏକତ୍ର ହେଲେ।
ଓ ମୋର ପ୍ରଭୁ, ମୁଁ ତାହା ପସନ୍ଦ କରେ। ପ୍ରଭୁ, ସେମାନେ କେବଳ ଠିକ୍ ସେହି ବିଷୟ ସାଧନ କରୁଛନ୍ତି ଯାହା ସେମାନେ କରିବେ ବୋଲି ତୁମେ କହିଥିଲ। ବାଇବେଲ କଣ କହିଥାଏ? ଶେଷ କାଳରେ ନିନ୍ଦକମାନେ ଆସିବେ, ଦୁଃସାହସୀ ତାମ୍ବିକ ହେବେ ଓ ପରମେଶ୍ୱର ପ୍ରିୟ ନ ହୋଇ ବରଂ ବିଳାସ ପ୍ରିୟ ହେବେ,
ଅମିଳନ ପ୍ରିୟ, ଅପବାଦକ, ଅଜିତେନ୍ଦ୍ରୀୟ, ଉତ୍ତମ ବିଷୟର ଘୃଣାକାରୀ। ସେମାନେ ଭକ୍ତିର ଭେଗ ଧରନ୍ତି କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି। ସେମାନେ କଦାପି ସେଠାରେ ଉପରକୁ ଯାଇ ଶକ୍ତି ଗ୍ରହଣ କଲେ ନାହିଁ। ପବିତ୍ର ଆତ୍ମା ଆପଣଙ୍କ ଉପରକୁ ଆସିଲା ଉତ୍ତାରେ
ସେମାନେ ଭକ୍ତିର ଭେକ ଧରନ୍ତି କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି। ଏପରି ଲୋକମାନଙ୍କ ଠାରୁ ଅନ୍ତର ହୁଅ, ତାହା ହିଁ ହେଉଛି ଯାହାକି ପବିତ୍ର ଆତ୍ମା ଅଟେ। ବୁଝିଲେ
ଯେ ସମସ୍ତ ବିଷୟ ଘଟିବ ବୋଲି ପୂର୍ବରୁ ନିରୂପିତ ହୋଇଥିଲା।
ଏବେ ହେ ପ୍ରଭୁ, ସେମାନଙ୍କର ତର୍ଜନ ଗର୍ଜନ ପ୍ରତି ଦୃଷ୍ଟିପାତ କର, ପୁଣି ତୁମ୍ଭର ଦାସମାନଙ୍କୁ ପୂର୍ଣ୍ଣ ସାହସର ସହ ତୁମ୍ଭର ବାକ୍ୟ କହିବାକୁ ଶକ୍ତି ଦିଅ।
ଓହ, ମୁଁ ତାହା ପସନ୍ଦ କରେ। ସେହି ପୁରୁଣା ଇଚ୍ଛା ହାଡ଼କୁ ବାହାର କରିଦିଅନ୍ତୁ ଏବଂ ସେଠାରେ ଏକ ପ୍ରକୃତ ମେରୁଦଣ୍ଡ ହାଡ଼କୁ ପାଆନ୍ତୁ। ତେବେ ଏଠାରେ ଦେଖନ୍ତୁ, ତୁମ୍ଭର ବାକ୍ୟ କହିବାକୁ ଶକ୍ତି ଦିଅ,
ଆରୋଗ୍ୟ କରିବା ନିମନ୍ତେ ତୁମ୍ଭର ହସ୍ତ ବିସ୍ତାର କର।
ହେ ଭାଇ, ଭୂତମାନେ ମରନ୍ତି ନାହିଁ କିନ୍ତୁ ପବିତ୍ର ଆତ୍ମା ମଧ୍ୟ ମରନ୍ତି ନାହିଁ। ବୁଝିଲେ,
ସଙ୍ଗେ ତୁମ୍ଭର ପବିତ୍ର ଦାସ ଯୀଶୁଙ୍କ ନାମରେ ଆରୋଗ୍ୟ କରିବା ନିମନ୍ତେ ଏବଂ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିବା ପାଇଁ ତୁମ୍ଭର ହସ୍ତ ବିସ୍ତାର କର।
କଣ ଆପଣ ଦେଖୁଛନ୍ତି ଯେ ସେମାନେ କେଉଁ ବିଷୟରେ କଥାବାର୍ତ୍ତା କରୁଥିଲେ? କଣ ଆପଣ ଦେଖୁନାହାନ୍ତି କି ସେମାନେ ଆଜି ମଧ୍ୟ ସେ ସମାନ ବିଷୟ କରୁଛନ୍ତି, କିନ୍ତୁ ଏହା ଟିକିଏ ବି ଲାଭଜନକ ନୁହେଁ।
ସେମାନେ ପ୍ରାର୍ଥନା କଲା ଉତ୍ତାରେ ଯେଉଁ ସ୍ଥାନରେ ଏକତ୍ର ହୋଇଥିଲେ ତାହା କମ୍ପି ଉଠିଲା, ପୁଣି ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ସାହସର ସହିତ ପରମେଶ୍ୱରଙ୍କ ବାକ୍ୟ କହିବାକୁ ଲାଗିଲେ।
ହ୍ୟୁ, ମୋର ପ୍ରଭୁ, ସେମାନେ କିଛି ପାଇଥିଲେ ଯେତେବେଳେ ସେମାନେ ସେଠାରେ ଉପରକୁ ଯାଇଥିଲେ, କଣ ନୁହେଁ କି?
ଏହି ପ୍ରତିଜ୍ଞା କହିଥିଲା ଯେ ତାହା ନିମନ୍ତେ ଯାହା ପାଇଁ କି ପବିତ୍ର ଆତ୍ମା ପ୍ରଦାନ କରା ହୋଇଥିଲା, ଆପଣଙ୍କୁ ସାହସ ଦେବା ପାଇଁ, ଆପଣଙ୍କୁ ସାନ୍ତ୍ୱନା ଦେବା ପାଇଁ, ଆପଣଙ୍କୁ ମୁଦ୍ରାଙ୍କିତ କରିବା ପାଇଁ, ଆପଣଙ୍କୁ ଏକ ଚିହ୍ନ ପ୍ରଦାନ କରିବା ପାଇଁ।
ଓ ମୋର ପ୍ରଭୁ,
ଶୁଣନ୍ତୁ, ଓହ ମୋର ଇଚ୍ଛା ଯେ ଆମ ପାଖରେ କେବଳ ସମୟ ଥାଆନ୍ତା, ଆମେ ଫିଲିପ ସହିତ ସମୀରଣ ମାନଙ୍କ ନିକଟକୁ ଯାଇପାରିଥାନ୍ତୁ। ପ୍ରେରିତ କ୍ରିୟା 8:14 ଆପଣ ସମସ୍ତଙ୍କ ପାଇଁ ଯେଉଁମାନେ କି ଏହାକୁ ଲେଖୁଛନ୍ତି, ସେମାନେ ଅତିଶୟ ଆନନ୍ଦିତ ହୋଇଥିଲେ, ସେମାନଙ୍କର ବହୁତ ମହାନ ଆରୋଗ୍ୟତାମାନ ହୋଇଥିଲା, ମାତ୍ର ସେମାନେ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୋଇଥିଲେ।
କିନ୍ତୁ ସେମାନେ ପିତରଙ୍କୁ ଆଣିବା ପାଇଁ ଜେରୁସାଲମକୁ ଲୋକ ପଠାଇଥିଲେ ଯେ ସେ ଆସି ସେମାନଙ୍କ ଉପରେ ହାତ ରଖିବେ ଏବଂ ସେମାନେ ପବିତ୍ର ଆତ୍ମା ଗ୍ରହଣ କରିବେ। ପ୍ରେରିତ କ୍ରିୟା 8:14
ସେହି ବିଜାତିମାନେ କର୍ନିଲିୟ ନାମକ ଜଣେ ଥିଲେ। ସେ ଜଣେ ଅତି ଉତ୍ତମ ବ୍ୟକ୍ତି ଥିଲେ, ଦଶମାଂଶ ଦେଉଥିଲେ, ଲୋକମାନଙ୍କ ପାଇଁ ସମାଜ ଗୃହ ନିର୍ମାଣ କରିଥିଲେ, ପରମେଶ୍ୱରଙ୍କୁ ସମ୍ମାନ କରୁଥିଲେ, ପରମେଶ୍ୱରଙ୍କୁ ଭୟ କରୁଥିଲେ, ଜଣେ ଭଲ ମଣିଷ, ଭଲ ପ୍ରେସବିଟେରିଆନ, ମେଥଡିଷ୍ଟ, ବାପ୍ଟିଷ୍ଟ କିମ୍ବା ଅନ୍ୟ କିଛି, ଦେଖନ୍ତୁ ଜଣେ ବହୁତ ଭଲ ବ୍ୟକ୍ତି ଥିଲେ।
କିନ୍ତୁ ଦିନେ ପରମେଶ୍ୱର କହିଲେ, ସେ ଜଣେ ଭଲ ଲୋକ, ତେଣୁ ମୁଁ ତାକୁ ଏକ ସଭାକୁ ପଠାଇବାକୁ ଯାଉଅଛି, ମୋତେ ମୋର ପ୍ରଚାରକକୁ ଏଠାରେ ଆଣିବାକୁ ପଡିବ ଓ ତାକୁ ଏହା ବିଷୟରେ ଜଣାଇବାକୁ ପଡିବ, ଠିକ ଅଛି। ତେଣୁ ସେ ଏକ ଦର୍ଶନ ଦେଖିଲେ, ଜାଫକୁ ଯାଅ ଏବଂ ତୁମେ ସେଠାରେ ସିମୋନ ନାମକ ଜଣେ ଚର୍ମକାରକୁ ପାଇବ, ସେଠାରେ ଜଣେ ସିମୋନ ପିତର ଅଛନ୍ତି, ସେଠାକୁ ଆସନ୍ତୁ, ସେ ତୁମକୁ ବାଟ କହିବେ, କାରଣ ସେ କିଛି ପାଇଛନ୍ତି।
ଏବଂ ଯେତେବେଳେ ପିତର ସେଠାରେ ଛିଡ଼ା ହୋଇଥିଲେ ଆଉ କର୍ନିଲିୟ ସେହି ପ୍ରଚାରକଙ୍କୁ ଉପାସନା କରିବାକୁ ଯାଉଥିଲେ, ସେ ଥିଲେ, କିନ୍ତୁ ପିତର କହିଲେ, ଛିଡ଼ା ହୁଅ, ମୁଁ ତୁମ ପରି ଜଣେ ମନୁଷ୍ୟ।
ଏବଂ ପିତର ଏହିସବୁ କଥା କହୁଥିବା ସମୟରେ ଯେ ସେମାନେ କିପରି ଗଲେ, ଆରମ୍ଭରେ ସେ ସମାନ କଥା ଯାହା ବିଷୟରେ ମୁଁ କହୁଅଛି ଯେ ପରମେଶ୍ୱର କିପରି ପବିତ୍ର ଆତ୍ମା ଦେବା ପାଇଁ ପ୍ରତିଜ୍ଞା କରିଥିଲେ, ପିତର ଏହି ସବୁ କଥା କହୁଥିବା ସମୟରେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ।
ହଁ ତାହା ହିଁ ଅଟେ ଯାହାକି ପବିତ୍ର ଆତ୍ମା ଅଟନ୍ତି ଯାହା ପାଇଁ ତାହା ଅଛନ୍ତି ନିଶ୍ଚିତରେ ଏବଂ ସେମାନେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ ତେବେ ଧ୍ୟାନ ଦିଅନ୍ତୁ ଏଫିସରେ ସେଠାରେ ଜଣେ ବାପ୍ଟିଷ୍ଟ ଭାଇ ଥିଲେ ସେ ପ୍ରଥମେ ଜଣେ ଓକିଲ ପ୍ରଖର ବୁଦ୍ଧିମାନ ବ୍ୟକ୍ତି ଥିଲେ ଆଇନ ଜାଣିଥିଲେ ମହାନ ବ୍ୟକ୍ତି ଜଣେ ପଣ୍ଡିତ ଥିଲେ ଦିନେ ସେ ବାଇବେଲ ପାଠ କରିବାକୁ ଗଲେ ଏବଂ ସେ ସେଠାରେ ଦେଖିଲେ ଯେ ମସିହଙ୍କ ନାମରେ ଜଣେ ଆସିବାକୁ ଅଛି ଏବଂ ଯେତେବେଳେ ସେ ତାହା କଲେ କାହିଁକି ସେ ଏହି ଯୀଶୁଙ୍କ ବିଷୟରେ ଶୁଣିବାକୁ ପାଇଲେ ଏବଂ ସେ କହିଲେ ମୁଁ ସୁନିଶ୍ଚିତ ଅଟେ ଏବଂ ମୁଁ ଖୋଲାଖୋଲି ଭାବେ ମୋ ବିଶ୍ୱାସକୁ କହୁଅଛି ଯେ ଯୀଶୁ ହିଁ ଖ୍ରୀଷ୍ଟ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି ସେ ଜଣେ ପ୍ରକୃତ ବ୍ୟାପ୍ଟିଷ୍ଟ ଥିଲେ ଏଠାରେ ସେ ଆସନ୍ତି ମୁଁ ଖୋଲାଖୋଲି ଭାବେ କହୁଛି ଯେ ଯୀଶୁ ହିଁ ହେଉଛନ୍ତି ଖ୍ରୀଷ୍ଟ ସେ ତାହା ଏତେ ଅତ୍ୟଧିକ କରିବାକୁ ଲାଗିଲେ ଯେ ପରମେଶ୍ୱର ତାଙ୍କୁ ସେବା କାର୍ଯ୍ୟ ମଧ୍ୟକୁ ଡାକି ନେଲେ ପରମେଶ୍ୱର ସର୍ବଦା ଜଣେ ପ୍ରକୃତ ହୃଦୟ ସହିତ କଥା ହେବେ ଏବଂ ସେଠାରେ ତଳେ ଜଣେ ସ୍ୱାମୀ ଓ ସ୍ତ୍ରୀ ଆକ୍ୱିଲା ଏବଂ ପ୍ରିସ୍କିଲା ନାମରେ ପୁରୁଣା ତମ୍ବୁ ନିର୍ମାଣକାରୀ ଥିଲେ ସେମାନେ ତମ୍ବୁ ନିର୍ମାଣ କରୁଥିଲେ ପ୍ରେରିତ 18 ପର୍ବ ଆପଣଙ୍କୁ ଏହା ବିଷୟରେ କହିଥାଏ ପାଉଲ ସେମାନେ ତାଙ୍କର ବନ୍ଧୁମାନେ ଥିଲେ ସେମାନେ ପାଉଲ ଓ ତାଙ୍କ ଶିକ୍ଷା ଅଧୀନରେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଥିଲେ ସେମାନେ ଶୁଣିଲେ ଯେ ସେଠାରେ ଏକ ଉଦ୍ଦୀପନା ସଭା ହେଉଅଛି ତେଣୁ ସେମାନେ ସେଠାକୁ ଗଲେ ସେଠାରେ କେବଳ ପ୍ରାୟ 10 କିମ୍ବା 12 ଜଣ ଉପସ୍ଥିତ ଥିଲେ ତେଣୁ ସେ ତାହା ଦେଖିବା ପାଇଁ ସେଠାକୁ ଗଲେ ଏବଂ ସେ ସେହି ପ୍ରଚାରକଙ୍କୁ ତାଙ୍କ ହୃଦୟର ନିଷ୍ଠାପରତାରେ ପ୍ରଚାର କରୁଥିବାର ଶୁଣିଲେ ସେ କହିଲେ ତୁମେ ଜାଣ ମୁଁ ବିଶ୍ୱାସ କରେ ଯେ ସେ ସତ୍ୟ ଶୁଣିବେ ତେଣୁ ସେବା ସମାପ୍ତ ହେବା ପରେ ସେ ତାଙ୍କୁ ତମ୍ବୁ ପଛପଟରେ ଡାକିଲେ ଓ କହିଲେ ଦେଖନ୍ତୁ ଆମେ ଏତେ ଉଚ୍ଚତା ବିଶିଷ୍ଟ ଜଣେ ଭାଇଙ୍କୁ ପାଇଅଛୁ ଟିକିଏ ବଙ୍କାନା କରିଥିବା ଜଣେ ଜିହୁଦୀ ଏବଂ ମାତ୍ର ଯେତେବେଳେ ସେ ଆସନ୍ତି ସେ ଆପଣଙ୍କୁ ପରମେଶ୍ୱରଙ୍କ ବାକ୍ୟ ଅତି ସ୍ପଷ୍ଟ ଭାବେ ଶିଖାଇବେ ତେବେ କିଛି ସମୟ ପରେ ପାଉଲ ସେହି ସମାନ ସମୟରେ କାରାଗାରରେ ଥିଲେ ଜଣେ ଆଧୁନିକବାଦୀ ପ୍ରଚାରକ ପାଇଁ କି ଭୟଙ୍କର ସ୍ଥାନ ଅଟେ ନୁହେଁ କି କିନ୍ତୁ ସେ କାରାଗାରରେ ଥିଲେ ଏବଂ ପ୍ରଭୁ ତାଙ୍କୁ ସେଠାରେ ରଖିଥିଲେ ତେଣୁ ଭୂମିକମ୍ପ ଆସିବା ପରେ ତା କାରାଗାରକୁ ହଲାଇ ଦେଇଥିଲା ସେ କାରାଗାର ରକ୍ଷକ ଏବଂ ତାଙ୍କ ସପରିବାରକୁ ନେଇ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିସ୍ମ ଦେଲେ ଏବଂ ସେଠାରୁ ବାହାରି ଏଠାକୁ ଆସିଲେ ଏବଂ ସେ ଠିକ ସେତେବେଳେ ଭାଗ୍ୟ ଗଣନା କହୁଥିବା ଜଣେ ସାନ ଝିଅ ଠାରୁ ଏକ ଶୈତାନକୁ ବାହାର କରିଥିଲେ ଆଉ ତେବେ ସେମାନେ ସେହି ଝିଅ ଦ୍ୱାରା ବହୁତ ଟଙ୍କା ଲାଭ କରୁଥିଲେ ତେଣୁ ସେ ଠିକ ସେମାନଙ୍କର ଯୋଜନାକୁ ଉନ୍ମୋଚିତ କରିଥିଲେ ତେଣୁକରି ସେମାନେ ତାଙ୍କୁ ତାହା ପାଇଁ କାରାଗାରରେ ନିକ୍ଷେପ କରିଥିଲେ ଏବଂ ପ୍ରଭୁ କାରାଗାରକୁ ଦୋହଲାଇଥିଲେ କାରଣ ସେଠାରେ ତଳେ ସତ୍ୟକୁ ଶୁଣିବା ନିମନ୍ତେ ସେ ଅନେକ ଲୋକମାନଙ୍କୁ ରଖିଥିଲେ ଆପଣ ପରମେଶ୍ୱରଙ୍କ ବାକ୍ୟକୁ ବାନ୍ଧି ରଖିପାରନ୍ତି ନାହିଁ ସେଠାରେ ଯାହା ହେଉ ନା କାହିଁକି ଆପଣ କରିପାରନ୍ତି ନାହିଁ ଆପଣ ତାହା କରି ହିଁ ପାରନ୍ତି ନାହିଁ ତେଣୁ ସେଠାକୁ ଆସିଲେ ଯେଉଁଠାରେ ଏହି ଲୋକଟି ଥିଲା ଏବଂ ଆକ୍ୱିଲା ଏବଂ ପ୍ରିସ୍କିଲା ବୋଧହୁଏ ସେମାନେ କିଛି ସ୍ୟାଣ୍ଡୱିଚ୍ ଖାଉଥିଲେ ଏବଂ ସ୍ୟାଣ୍ଡୱିଚ୍ ଖାଇସାରିବା ପରେ ତୁରନ୍ତ କହିଲେ ଆମେ ଉଦ୍ଦୀପନା ସଭାକୁ ଯିବା ପାଉଲ ସେଠାରେ ପଛରେ ବସି ନିଜର ଛୋଟ ପୋଷାକଟିକୁ ଧରି ରହିଥିଲେ ଓ ଏହି ବାପ୍ଟିଷ୍ଟ ପ୍ରଚାରକଙ୍କର କଥା ଶୁଣୁଥିଲେ ସେ କହିଲେ ତାହା ଉତ୍ତମ ଅଟେ ଯାହା ଆପଣ ପ୍ରଚାର କରୁଛନ୍ତି କିନ୍ତୁ ଏହାର ଆହୁରି ଅଧିକ କିଛି ଅଛି କହିଲେ ମୁଁ ଆପଣଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହେଁ ଡାକ୍ତର ଅପୋଲୋ ବିଶ୍ୱାସ କରିବା ସମୟରେ କଣ ଆପଣ ପବିତ୍ର ଆତ୍ମା ପାଇଥିଲେ ଓହ ସେ କହିଲେ ଆମେ ଜାଣିନାହୁଁ ଯେ ସେପରି କିଛି ଅଛି କି ନାହିଁ ପବିତ୍ର ଆତ୍ମା କହିବା ଦ୍ୱାରା ଆପଣଙ୍କର ଅଭିପ୍ରାୟ କଣ ଆମେମାନେ ତ ବାପ୍ଟିଷ୍ଟ ଅଟୁ କହିଲେ ଆପଣ କିପରି ଜାଣିଲେ ଯେ ଆପଣ ବାପ୍ଟିଷ୍ଟ ଅଟନ୍ତି ବୁଝିଲେ ତେବେ ଆମେ ବାପ୍ତିଜିତ ହୋଇଅଛୁ ଆମେ ହିଁ କେବଳ ଯୋହନଙ୍କର ବାପ୍ତିସ୍ମ ଜାଣୁ ସେ କହିଲେ ସେ ତ କେବଳ ମନ ପରିବର୍ତ୍ତନ ନିମନ୍ତେ ବାପ୍ତିସ୍ମ ଦେଇଥିଲେ ଏହା କହି ଯେ ତାଙ୍କ ଉତ୍ତାରେ ଯିଏ ଆସୁଛନ୍ତି ତାଙ୍କଠାରେ ବିଶ୍ୱାସ କର ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କ ଠାରେ ଏବଂ ଯେତେବେଳେ ସେ ଏହା ଶୁଣିଲେ ସେମାନେ ପୁନର୍ବାର ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଲେ ଏବଂ ପାଉଲ ସେମାନଙ୍କ ଉପରେ ହାତ ରଖନ୍ତେ ପବିତ୍ର ଆତ୍ମା ସେମାନଙ୍କ ଉପରକୁ ଅବତରଣ କଲେ ଆଉ ସେମାନେ ପରଭାଷାରେ କଥା କହିଲେ ଏବଂ ଭବିଷ୍ୟତବାଣୀ କହିଲେ କହିଲେ ଯେ କେହି ତେବେ ବର୍ତ୍ତମାନ ଆମେ ଏହା କିପରି କରୁ ମୁଁ ଆପଣଙ୍କୁ କିଛି କହିବାକୁ ଚାହେଁ ତାପରେ ମୁଁ ଆମେ ଶେଷ କରିବା କାରଣ ଏହା ମୁଁ ଆପଣଙ୍କୁ କହିଥିଲି ଯେ ମୁଁ ଆପଣମାନଙ୍କୁ ଶୀଘ୍ର ଛାଡ଼ିଦେବି ଆପଣ ଜାଣିଲେ ଯେ ପବିତ୍ର ଆତ୍ମା କଣ ଅଟେ ଆଜି ରାତି ପାଇଁ ଶେଷ ଶାସ୍ତ୍ରାଂଶ ମୋ ପାଖରେ ଏଠାରେ ଆଉ ଏକ ହଳେ ଅଛି ମାତ୍ର ଆମକୁ ତାହା ଛାଡ଼ିବାକୁ ହେବ ଆସନ୍ତୁ ପ୍ରଥମ କରନ୍ତିୟ 12 ଯିବା ଏବଂ ତାପରେ ଆମେ ଏହାକୁ ପାଠ କରିବା ଏବଂ ତାପରେ ଆମେ ଶେଷ କରିବା ଠିକ ଅଛି ପ୍ରଥମ କରନ୍ତିୟ 12 କେତେ ଲୋକ ସାଧୁ ପାଉଲଙ୍କ ଶିକ୍ଷାକୁ ବିଶ୍ୱାସ କରନ୍ତି ନିଶ୍ଚିତରେ ଗାଲାତୀୟ 1:8 କହିଲେ ଯଦି ଜଣେ ସ୍ୱର୍ଗଦୂତ ସୁଦ୍ଧା ତଦ୍ଭିନ୍ନ ଅନ୍ୟ କିଛି ଶିଖାଏ ସେ ଶାପଗ୍ରସ୍ତ ହେଉ ଜଣେ ପ୍ରଚାରକ କଥା ଛାଡ଼ି ଦିଅନ୍ତୁ ଯଦି ଜଣେ ସ୍ୱର୍ଗର ଦୂତ ସୁଦ୍ଧା ଉହ୍ଲାଇ ଆସି କିଛି ଅନ୍ୟ ଶିକ୍ଷା ଦିଅନ୍ତି ତେବେ ସେ ଶାପଗ୍ରସ୍ତ ହେଉ ଦେଖନ୍ତୁ ଏହାର ତାହା ସହିତ କୌଣସି ସମ୍ପର୍କ ନାହିଁ ତେବେ ଏହାକୁ ପ୍ରଥମ କରନ୍ଥୀୟ 12 ଦେଖନ୍ତୁ କେତେ ଜଣ ଜାଣନ୍ତି ଯେ ପୁନରୁତ୍ଥାନରେ ଯିବାକୁ ହେଲେ ଆମକୁ ଖ୍ରୀଷ୍ଟଙ୍କ ଠାରେ ରହିବା ଆବଶ୍ୟକ ଅଟେ କାରଣ ଏହା ତାହାଙ୍କର ଶରୀର ଅଟେ ଯାହାକୁ ପରମେଶ୍ୱର ଉଠାଇବେ ବୋଲି ପ୍ରତିଜ୍ଞା କରିଛନ୍ତି ଅନ୍ୟ କୌଣସି ଉପାୟ ନାହିଁ ଯଦି ଆପଣ ଖ୍ରୀଷ୍ଟଙ୍କ ବାହାରେ ଅଛନ୍ତି ତେବେ ଅନ୍ୟ ଉପାୟ ନାହିଁ ଆପଣ ହୁଏତ ଏଠାରେ ପଛକୁ ଚାହିଁ ତାଙ୍କ ଉପରେ ବିଶ୍ୱାସ କରିପାରନ୍ତି କହିପାରନ୍ତି ନିଶ୍ଚିତ ମୁଁ ତାହାଙ୍କୁ ବିଶ୍ୱାସ କରେ ସେ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି ଭାଇ ତାହା ଉତ୍ତମ ଅଟେ ଯେତେବେଳେ ଆପଣ ତାହା କୁହନ୍ତି ମୁଁ ଆପଣଙ୍କ ସହିତ ହାତ ମିଶାଇବାକୁ ପ୍ରସ୍ତୁତ ଅଟେ। ମୁଁ ତାହାଙ୍କ ଉପରେ ବିଶ୍ୱାସ କରେ। ମୁଁ ତାହାଙ୍କୁ ମୋର ତ୍ରାଣକର୍ତ୍ତା ଭାବରେ ସ୍ୱୀକାର କରିବି। ତାହା ଭଲ ଅଟେ, କିନ୍ତୁ ଆପଣ ତଥାପି ତାହାଙ୍କଠାରେ ନାହାନ୍ତି। ମୁଁ ପ୍ରଚାରକଙ୍କ ସହିତ ହାତ ମିଶାଇବି। ମୁଁ ମୋର ପାପଗୁଡ଼ିକୁ ସ୍ୱୀକାର କରିବି। ତା ଏବେ ସୁଦ୍ଧା ତାହାଙ୍କଠାରେ ରହିବା ନୁହେଁ। ତେବେ ଲକ୍ଷ୍ୟ କରନ୍ତୁ, ଦେଖନ୍ତୁ ଯେ ପାଉଲ କ'ଣ କହିଛନ୍ତି। ଆପଣ ଖ୍ରୀଷ୍ଟଙ୍କଠାରେ କିପରି ପ୍ରବେଶ କରନ୍ତି, ଆପଣ କିପରି ସୁନ୍ନତ ଭାବରେ ପରିଚିତ ହେବାକୁ ଯାଉଛନ୍ତି। ଅବ୍ରାହମ ସେମାନଙ୍କୁ ଏକ ଚିହ୍ନ ଦିଆଯାଇଥିଲା। ତେବେ ଏହାକୁ ଶୁଣନ୍ତୁ, ପ୍ରଥମ କରନ୍ଥୀୟ 12 ପର୍ବ ଏବଂ ଆସନ୍ତୁ 12 ପଦରୁ ଆରମ୍ଭ କରିବା। କାରଣ ଯେପରି ଶରୀର ଏକ ଆଉ ସେଥିର ଅଙ୍ଗ ପ୍ରତ୍ୟଙ୍ଗ ଅନେକ ଏବଂ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଏକ ଶରୀର ଅଟେ, ସେହିପରି ମଧ୍ୟ ଖ୍ରୀଷ୍ଟ ବିଭାଜିତ ନୁହେଁ ଏକ। ଶୁଣନ୍ତୁ, ଏକ ମଣ୍ଡଳୀ ଦ୍ୱାରା ମୁଁ ପଛେ ପଛେ କେତେ ଜଣ ପଢୁଛନ୍ତି, ଏକ ହାତ ମିଶାଇବା ଦ୍ୱାରା, ଏକ ଜଳ ଦ୍ୱାରା ନା, ତାହେଲେ କେହି ଜଣେ ଭୁଲ ଅଟନ୍ତି। ଏକ ଆତ୍ମାଙ୍କ ଦ୍ୱାରା କଣ ଏହା ବଡ଼ ଅକ୍ଷରରେ ଅଛି କି? ତାହା ହେଉଛି ପବିତ୍ର ଆତ୍ମା। ତେବେ ବୁଝିଲେ, ଯେଣୁ ଆମ୍ଭେମାନେ ଜିହୁଦୀ ହେଉ ବା ବିଜାତି ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ। ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ। ଖ୍ରୀଷ୍ଟଙ୍କ ଶରୀର ଏକ ଆତ୍ମା ଅଟେ, ଯେଉଁଠାରେ କି ପ୍ରତ୍ୟେକ ସଦସ୍ୟ ପେଣ୍ଟିକସ୍ ଠାରୁ ନେଇ ଏହି ସମୟ ପର୍ଯ୍ୟନ୍ତ ସେହି ସମାନ ନୂତନ ଦ୍ରାକ୍ଷାରସରୁ, ସେହି ସମାନ ପବିତ୍ର ଆତ୍ମାରୁ ପାନ କରିଥାନ୍ତି ଓ ସମାନ ପରିଣାମ ଗୁଡ଼ିକୁ ଆଣିଥାନ୍ତି। ଆମେ ତାହା କିପରି କରୁ? ଏକ ଆତ୍ମାଙ୍କ ଦ୍ୱାରା। ଏହା ପରମେଶ୍ୱରଙ୍କ ଉନ୍ମୁକ୍ତ ଦ୍ୱାର ପବିତ୍ର ଆତ୍ମା ଅଟନ୍ତି। ଏହା କଣ ଅଟେ? ଏହା ପରମେଶ୍ୱରଙ୍କ ଉନ୍ମୁକ୍ତ ଦ୍ୱାର ଅଟେ। ଏହା ଏକ ଚିହ୍ନ ଅଟେ, ଏହା ଏକ ମୁଦ୍ରାଙ୍କ ଅଟେ, ଏହା ଏକ ସାହାଯ୍ୟକାରୀ ଅଟେ, ଏହା ଜଣେ ଓକିଲ ଅଟେ, ଏହା ଏକ ଆଶ୍ୱାସନା ଅଟେ, ଏହା ବିଶ୍ରାମ ଅଟେ, ଏହା ଶାନ୍ତି ଅଟେ, ଏହା ଉତ୍ତମତା ଅଟେ, ଏହା ସୁସ୍ଥତା ଅଟେ, ଏହା ଜୀବନ ଅଟେ। ଏହି ସମସ୍ତ ବିଷୟଗୁଡ଼ିକ ପାଇଁ ତାହା ପରମେଶ୍ୱରଙ୍କ ଉନ୍ମୁକ୍ତ ଦ୍ୱାର ଅଟେ। ଏହା ଖ୍ରୀଷ୍ଟଙ୍କ ପାଇଁ ପରମେଶ୍ୱରଙ୍କ ଉନ୍ମୁକ୍ତ ଦ୍ୱାର ଅଟେ, ଯାହାର କି ପରମେଶ୍ୱର ପ୍ରମାଣିତ କଲେ ଯେ ସେ ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କଲେ, ଏବଂ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ମୃତ ଅଛନ୍ତି ପରମେଶ୍ୱର ସେମାନଙ୍କୁ ପୁନରୁତ୍ଥାନରେ ନିଜ ସହିତ ଆଣିବେ। ଆଉ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତିର ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ। କେତେ ଲୋକ ଏହାକୁ ବିଶ୍ୱାସ କରନ୍ତି? ଖ୍ରୀଷ୍ଟ କ'ଣ ଅଟନ୍ତି? ପବିତ୍ର ଆତ୍ମା କ'ଣ ଅଟନ୍ତି? ଏହା ଏପରି କୌଣସି ବିଷୟ ନୁହେଁ ଯେ ଲୋକମାନେ ପରିହାସ କରିବେ। ଏହା ଏପରି କିଛି ବିଷୟ ଅଟେ ଯାହାକୁ ଲୋକମାନେ ପରିହାସ କରନ୍ତି, କିନ୍ତୁ ଏହା ବିଶ୍ୱାସୀଙ୍କ ପାଇଁ ନୁହେଁ, ଅବିଶ୍ୱାସୀ ପାଇଁ। ମୋର ଇଚ୍ଛା ଯେ କାଳେ ମୋ ପାଖରେ ଦୀର୍ଘ 2-3 ସପ୍ତାହ ଥାଆନ୍ତା। ମୁଁ ଆସନ୍ତାକାଲି ରାତିରେ ନେବାକୁ ଚାହିଁବି ଏବଂ କହିବାକୁ ଚାହିଁବି ଯେ ତାହା ଅବିଶ୍ୱାସୀମାନଙ୍କ ପାଇଁ କ'ଣ ଅଟେ। ମୋତେ କେବଳ ଏକ ମୁହୂର୍ତ୍ତକ ପାଇଁ ନେବାକୁ ଦିଅନ୍ତୁ। ଏହା ଏକ ହାସ୍ୟାସ୍ପଦ ବିଷୟ ଅଟେ, ଏହା ଏକ ଫାନ୍ଦ ଅଟେ, ଏହା ଏକ ବାଧାଜନକ ପ୍ରସ୍ତର ଅଟେ, ଏହା ମୃତ୍ୟୁ ଅଟେ, ଏହା ପରମେଶ୍ୱରଙ୍କ ଠାରୁ ଅନନ୍ତକାଳୀନ ପୃଥକୀକରଣ ଅଟେ। ମୁଁ ସେହି ଜିନିଷଗୁଡ଼ିକ ବିଷୟରେ ଚିନ୍ତା କରିପାରେ ନାହିଁ ଯାହାକି ତା ଅବିଶ୍ୱାସୀ ପାଇଁ ଅଟେ। ମନେ ରଖନ୍ତୁ, ସେହି ବର୍ଷା ଯାହାକି ଅବିଶ୍ୱାସୀ ପରିହାସ କରିଥିଲା, ତାହା ହିଁ ଥିଲା ଯାହାକି ନୋହ ଏବଂ ତାଙ୍କ ପରିବାରକୁ ବଞ୍ଚାଇଥିଲା। ବୁଝିଲେ, ସେହି ସମାନ ଆତ୍ମା, ପବିତ୍ର ଆତ୍ମା, ଯାହାକୁ ଲୋକମାନେ ପରିହାସ କରୁଛନ୍ତି ଏବଂ କହୁଛନ୍ତି ପାଗଳ ଏବଂ ମୂର୍ଖମାନଙ୍କର ଏକ ଦଳ, ଏହା ପାଗଳାମୀ ଅଟେ, ଏହା ସେହି ସମାନ ବିଷୟ ଅଟେ ଯାହାକି ମଣ୍ଡଳୀକୁ ଉର୍ଦ୍ଧାନ୍ତିକରଣକୁ ନେଇଯିବ ଏବଂ ଶେଷ ଦିନରେ ଏହାକୁ ଉର୍ଦ୍ଧ୍ୱକୁ ଗ୍ରହଣ କରିବ, ତା ଅବିଶ୍ୱାସୀଙ୍କ ଉପରକୁ ବିଚାର ଆଣିବ। ତାହା ଠିକ, ତାହା ହିଁ ହେଉଛି ଯାହାକି ପବିତ୍ର ଆତ୍ମା ଅଟେ। ସେମାନେ ଧନ୍ୟ, ମୁଁ ଏହା ମୋର ହୃଦୟର ନିଷ୍ଠାପରତାରୁ ଏହାକୁ କହିପାରେ, ଯେଉଁମାନେ ଏଥି ନିମନ୍ତେ କ୍ଷୁଧିତ ଓ ତୃଷିତ ସେମାନେ ଧନ୍ୟ, କାରଣ ସେମାନେ ପରିତୃପ୍ତ କରାଯିବେ। ଆସନ୍ତାକାଲି ରାତି ଆମେ ଏହା ବିଷୟରେ କହିବାକୁ ଯାଉଅଛୁ ଯେ ଏହା ସେତେବେଳେ କିପରି ହୋଇଥାଏ, ଏହା କ'ଣ କରିଥାଏ ଯେତେବେଳେ ଏହା ଆସେ। ତେବେ ଏଠାରେ କେତେ ଜଣ ପବିତ୍ର ଆତ୍ମା ଗ୍ରହଣ କରିବାକୁ ଚାହିଁବେ ଏବଂ ଚାହିଁବେ ଯେ କେହି ଜଣେ ଆପଣଙ୍କ ପାଇଁ ପ୍ରାର୍ଥନା କରୁ, ଯେପରିକି ଆପଣ ଆଲୋକକୁ ଦେଖିବେ, ଆପଣ ଜାଣିଲେ ଯେ ଏହା କ'ଣ ଅଟେ। ତେବେ ଆସନ୍ତାକାଲି ରାତି ଆମେ ନେବାକୁ ଯାଉଅଛୁ ଏହା କ'ଣ କରେ, ଏବଂ ତାପରେ ପରବର୍ତ୍ତୀ ରାତି ହେଉଛି ଏହାକୁ କିପରି ଗ୍ରହଣ କରିବା। ତାପରେ ଆମେ ଡାକିବାକୁ ଯାଉଛୁ, ଏଠାରେ ଲୋକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଯାଉଛୁ ଏବଂ ସିଧା କୋଠରୀ ଗୁଡ଼ିକୁ ଯାଇ ସେଠାରେ ରହିବାକୁ ଯାଉଛୁ।
ଯଦି ଏହା ସମଗ୍ର ଖ୍ରୀଷ୍ଟମାସ ସାରା ଲାଗେ ତାହା ଠିକ ଅଟେ, ଯେପର୍ଯ୍ୟନ୍ତ କି ପବିତ୍ର ଆତ୍ମା ନ ଆସି ଯାଆନ୍ତି। ଆମେ ଏହାକୁ ଏକ ବୁଦ୍ଧିମତାର ସହ ବାଇବେଲ ଭିତ୍ତିମୂଳରୁ ନେବାକୁ ଯାଉଅଛୁ। ଆମେ ଏହାକୁ ନେବାକୁ ଯାଉଅଛୁ ଏବଂ ଏହାକୁ ଠିକ ସେହିପରି ଭାବରେ ପାଇବାକୁ ଯାଉଅଛୁ ଯେପରି ପରମେଶ୍ୱର ଏହାକୁ ପ୍ରତିଜ୍ଞା କରିଥିଲେ ଏବଂ ଯେପରି ଏହା ଆରମ୍ଭରେ ଆସିଥିଲା। ଠିକ ସେହିପରି ଭାବରେ କରିବା ପାଇଁ ଆମେମାନେ ଏଠାରେ ଅଛୁ। ମୁଁ ଏଥିରେ କିଛି ଫରକ ପଡ଼େ ନାହିଁ ଯେ କିଏ କଣ କହୁଅଛି। ଆମେ ତ ପରମେଶ୍ୱରଙ୍କ ବାକ୍ୟ ମୋ ହୃଦୟରେ ପ୍ରାଧାନ୍ୟତା ରହିଅଛି, ତାହା ଠିକ ଅଟେ, ଏବଂ ମୁଁ ତାହା ଚାହେଁ ଯାହା ପରମେଶ୍ୱର ମୋ ପାଇଁ ରଖିଛନ୍ତି। ଆଉ ଯଦି କିଛି ଅଧିକ ଥାଏ, ହେ ପ୍ରଭୁ, ସ୍ୱର୍ଗକୁ ଖୋଲି ଦିଅ, କାରଣ ମୋ ହୃଦୟ ତାହା ପାଇଁ ଖୋଲା ଅଛି, ତାହା ଠିକ ଅଟେ। କେତେ ଜଣ ତାହା ଚାହାନ୍ତି? ତେବେ ନିଜର ହାତ ଉଠାନ୍ତୁ, କୁହନ୍ତୁ ମୋ ପାଇଁ ପ୍ରାର୍ଥନା କରନ୍ତୁ। ତେବେ ଯେତେବେଳେ ଆପଣ ନିଜର ହାତକୁ ଉପରକୁ କରି ରହିଥାନ୍ତି, ସ୍ୱର୍ଗସ୍ଥ ପିତା, ଆମେ ଏକ ଦୀର୍ଘ ସମୟ ଧରି ଶିକ୍ଷା ଦେଇଅଛୁ, ମାତ୍ର ତୁମର ଆତ୍ମା ଏଠାରେ ଅଛନ୍ତି। ତେବେ ଏପରି ହାତ ଗୁଡିକ ଅଛି ଯାହାକି ବର୍ତ୍ତମାନ ଉପରକୁ ଉଠି ଅଛି, ଏବଂ ସେମାନେ ଜାଣିଛନ୍ତି ଯେ ଏହା କଣ ଅଟେ। ସେମାନେ ଜାଣିଛନ୍ତି ଯେ ପବିତ୍ର ଆତ୍ମା କଣ ଅଟେ। ହେ ପରମେଶ୍ୱର, ମୁଁ ପ୍ରାର୍ଥନା କରୁଛି ଯେ ଏହି ସଭା ସମାପ୍ତ ହେବା ପୂର୍ବରୁ ଯେ ଏଠାରେ ଥିବା ପ୍ରତ୍ୟେକ ହାତ ଉପରକୁ ଉଠିବ, ଯେ ସେମାନେ ଏହାକୁ ପ୍ରାପ୍ତ କରିଅଛନ୍ତି। ହେ ପ୍ରଭୁ, ଏହା ପ୍ରଦାନ କର। ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରୁଛୁ। ଆମେ ଅନୁରୋଧ କରୁଛୁ ଯେ ତୁମେ ସେମାନଙ୍କୁ ଆଶୀର୍ବାଦ କର ଏବଂ ସେମାନଙ୍କର ହୃଦୟର ଇଚ୍ଛା ଗୁଡିକୁ ସେମାନଙ୍କୁ ପ୍ରଦାନ କର। ହେ ପ୍ରଭୁ, ସେମାନଙ୍କ ହାତ ଗୁଡିକୁ ଦେଖ, ସେମାନେ ତୁମକୁ ପ୍ରେମ କରନ୍ତି, ସେମାନେ ଏହାକୁ ଚାହାନ୍ତି। ସେମାନେ ଜାଣନ୍ତି ଯେ ସେମାନେ ଯାଇପାରିବେ ନାହିଁ। ଆସନ୍ତାକାଲି ରାତି ଯଦି ତୁମେ ମୋତେ ସାହାଯ୍ୟ କରିବ, ହେ ପ୍ରଭୁ, ଆମେ ଏହାକୁ ଶାସ୍ତ୍ରରେ ପ୍ରମାଣ କରିପାରିବୁ ଯେ ସେମାନେ ଏହା ବିନା କଦାପି ଉର୍ଦ୍ଧ୍ୱକୁ ଯାଇପାରିବେ ନାହିଁ। ତେଣୁ ହେ ପିତା, ମୁଁ ପ୍ରାର୍ଥନା କରୁଛି ଯେ ତୁମେ ସେମାନଙ୍କୁ କ୍ଷୁଧା ଓ ତୃଷା ଦେବ, ଯେପରିକି ସେମାନେ ପରିତୃପ୍ତ ହୋଇପାରିବେ। ପିତା, ମୁଁ ବର୍ତ୍ତମାନ ସେମାନଙ୍କୁ ତୁମ ନିକଟରେ ଉପସ୍ଥାପନ କରୁଅଛି ଏବଂ ଏହି ଆଶୀର୍ବାଦ ଗୁଡିକୁ ପ୍ରଦାନ କର, ଯେତେବେଳେ କି ଆମେ ଏହାକୁ ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍। ଆମେ ପୁଣି ଥରେ ଗୀତ ଗାଇବା ପୂର୍ବରୁ ମୁଁ ଏହାକୁ କହିବାକୁ ଚାହେଁ, ମୁଁ ଏଠାରେ ଥିବା କୋଠରୀରେ ସେବକମାନଙ୍କର ଏକ ସମୂହ ସହିତ ସାକ୍ଷାତ କରିବାକୁ ଚାହେଁ ଶୁକ୍ରବାର ରାତି। ତେବେ ଆରମ୍ଭ ହେବା ପୂର୍ବରୁ ଦେଖନ୍ତୁ, ଶୁକ୍ରବାର ରାତି ମୁଁ ଆପଣ ଦେଖନ୍ତୁ ଯେ ମୁଁ କଣ କରିବାକୁ ଚେଷ୍ଟା କରୁଛି। ଏହା ଦେଖାଉଅଛି ଯେ ତାହା କଣ ଅଟେ, ତା ପାଖକୁ କିପରି ଯିବାକୁ ଅଛି ଏବଂ କଣ ସମ୍ମାନ କରିବାକୁ ଅଛି। ତେବେ ଯାଇ ଆପଣ ଅନ୍ଧ ଭାବରେ ଆସୁନାହାନ୍ତି ଓ ଅନ୍ଧୁରିଆ ଭାବେ ବାଡ଼ି ବୁଲାଉ ନାହାନ୍ତି। ସେଇଥିପାଇଁ ମୁଁ ତାହାକୁ ଆଜି ରାତିରେ କଦାପି କହିଲି ନାହିଁ। ମୁଁ ଚାହେଁ ଯେ ଆପଣ ଜାଣନ୍ତୁ ଏହା କଣ ଅଟେ। ଏହା ଏକ ପ୍ରତିଜ୍ଞା ଅଟେ, ଏହା ଏକ ମୁଦ୍ରାଙ୍କ ଅଟେ, ଏହା ସେ ସାହାଯ୍ୟକାରୀ ଅଟେ, ଏହା ସେହିପରି ପ୍ରଭୃତି ଅଟେ। ତାପରେ ଆସନ୍ତାକାଲି ରାତି ଏବଂ ପରବର୍ତ୍ତୀ ରାତିରେ ତେବେ ଆମେ ଠିକ ସେଠାରୁ ଆରମ୍ଭ କରିବା, ସେଇଠାରୁ ନେଇ ଏହା ଆସିବା ପର୍ଯ୍ୟନ୍ତ। ସେଥିରେ କିଛି ଫରକ ପଡ଼େ ନାହିଁ ଯେ କେତେ ସମୟ ଲାଗେ, ଆମେ ସେ ପର୍ଯ୍ୟନ୍ତ ରହିବା ଯେପର୍ଯ୍ୟନ୍ତ କି ସେ ଆସିବେ ନାହିଁ। ନିଜ ହୃଦୟକୁ ପରିଷ୍କାର କରି ନିଅନ୍ତୁ, ସେ କଦାପି ଅପରିଷ୍କାର ହୃଦୟ ମଧ୍ୟରେ ନିଜକୁ ଢାଳିବେ ନାହିଁ। ଠିକ କରି ନିଅନ୍ତୁ, ପ୍ରସ୍ତୁତ ରୁହନ୍ତୁ ଏବଂ ସେ ତାହା ପ୍ରଦାନ କରିବେ। ଆସନ୍ତୁ ନିଜର ହାତ ଗୁଡିକୁ ଉଠାଇବା। ବାଳକ ବର୍ତ୍ତମାନ ହିଁ କହିଛନ୍ତି ଏବଂ ଆମେ ସହମତ ଅଟୁ ଯେ ଆସନ୍ତାକାଲି ରାତି ଆମେ 7:30 ବଦଳରେ 7:00 ଆରମ୍ଭ କରିବା, ଏବଂ ତାହା ମୋତେ ଆପଣମାନଙ୍କୁ 9:30 ବଦଳରେ 8:30 ଛାଡ଼ିଦେବାକୁ ସମୟ ଦେବ। 7:30 ଆସନ୍ତାକାଲି ରାତି 7:00 ବେଳେ ଗୀତ ସେବା ଆରମ୍ଭ ହେବ। ମୁଁ 7:30 ମୋର ବାର୍ତ୍ତାରେ ରହିବି। ଆସନ୍ତୁ ଆମର ରୁମାଲ ଗୁଡିକୁ ବାହାର କରି ତାଙ୍କ ନିମନ୍ତେ ହଲାଇବା। ତେବେ ପ୍ରଚଳିତ ଆନୁଷ୍ଠାନିକ ଧାରାକୁ କେବଳ ଭାଙ୍ଗି ଦିଅନ୍ତୁ।
ଠିକ ଅଛି, ବର୍ତ୍ତମାନ ଆପଣଙ୍କର ପାଳକ ଭାଇ ନେଭିଲ।